ଆସନ୍ତୁ ପ୍ରାର୍ଥନା କରିବା। ହେ ପ୍ରଭୁ, ଆମ୍ଭେମାନେ ଯେତେବେଳେ ବିଶ୍ୱାସ କରୁ, ଆମ୍ଭେମାନେ ପରମେଶ୍ୱରଙ୍କ ପୁତ୍ର ଉପରେ ବିଶ୍ୱାସ କରୁ, ପୁଣି ଏହାଦ୍ୱାରା ଆମମାନେ ତାଙ୍କରି ମାଧ୍ୟମରେ ଅନନ୍ତ ଜୀବନକୁ ସ୍ୱୀକାର କରିଥାଉ। ଆମମାନେ ଏହି ଅପରାହ୍ନ ସମୟରେ ଅଥବା ଏହି ସନ୍ଧ୍ୟା କାଳରେ ଆହୁରି ଏକ ଉପାସନା ନିମନ୍ତେ ସମବେତ ହୋଇଅଛୁ। ସୁସମାଚାର ନିମନ୍ତେ ଆଉ ଆଜି ରାତ୍ରି କାଳରେ ଆପଣ ଯାହା କିଛି ନିର୍ଦ୍ଦେଶ ଦେଇ ଆମମାନଙ୍କୁ କହିବେ, ସେଥିପାଇଁ ଆମମାନେ ଆପଣଙ୍କଠାରେ ଭରସା କରିଥାଉ। ହେ ପ୍ରଭୁ, ଆମମାନେ ଆପଣଙ୍କ ବିଶ୍ୱାସ ଆପଣଙ୍କ ଉପରେ ଅପେକ୍ଷାରତ ହୋଇ ରହିଥାଉ। ଆପଣ କହିଥିଲେ ଯେଉଁମାନେ ସଦା ଆପଣଙ୍କ ଭରସା କରନ୍ତି ସେମାନେ ଆପଣଙ୍କ ଶକ୍ତିକୁ ପ୍ରତ୍ୟକ୍ଷ କରିବେ, ପୁଣି ସେମାନେ ଇଗଲ ପରି ଆପଣ ପକ୍ଷରେ ଉଡ଼ିବେ। ହେ ପରମେଶ୍ୱର, ଆମମାନେ ପ୍ରାର୍ଥନା କରୁଛେ ଆଜିର ରାତ୍ରି କାଳରେ ଏହି ଉଡ଼ିବାର ଶକ୍ତିଟିକୁ ଆପଣ ଆମମାନଙ୍କୁ ଦାନ କରନ୍ତୁ, ଯେତେବେଳେ ଆପଣଙ୍କ ନିକଟରେ ଆମମାନେ ଅପେକ୍ଷା କରି ରହିଥାଉ। ଏହି ଜନତାଙ୍କ ନିମନ୍ତେ ପୁଣି ଏମାନେ ଆପଣଙ୍କ ନିମନ୍ତେ ଯାହା ଅର୍ଥ ପ୍ରକାଶ କରିଥାନ୍ତି, ପୁଣି ସେମାନେ ମୋ ପାଇଁ ଯାହା କିଛି ଅର୍ଥ କରିଥାନ୍ତି, ସେଥିପାଇଁ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ। ହେ ପିତା, ସେମାନଙ୍କ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ, ସେମାନେ ଆପଣଙ୍କର ମୁକ୍ତା ଗୁଡାକ ଅଟନ୍ତି। ହେ ପରମେଶ୍ୱର, ପ୍ରାର୍ଥନା କରେ ଯେପରି ଆଜି ରାତ୍ର ଆପଣ ସେହି ଯୋଗ୍ୟ ପନ୍ଥାନୁସାରେ ପ୍ରକଟ କରିବେ ଯାହାକୁ ସେମାନେ ଆବଶ୍ୟକ କରନ୍ତି। ଏଠାରେ ସେହି ଯଦି ପୀଡିତ ଥାନ୍ତି ସେମାନେ ଯେପରି ଆରୋଗ୍ୟ ହୋଇଯାଆନ୍ତି, କୌଣସି ବ୍ୟକ୍ତିଙ୍କ ଚିନ୍ତାଧାରା ମଧ୍ୟରେ ଯଦି ସେପରି କିଛି ସନ୍ଦେହ ରହିଅଛି, ହେ ପ୍ରଭୁ ତାହାକୁ ପରିଷ୍କାର କରିଦିଅନ୍ତୁ। ପୁଣି ଆପଣଙ୍କ ଉପସ୍ଥିତ ଆତ୍ମକୁ ଆପଣଙ୍କ ସକଳ ଆଶୀର୍ବାଦ କେବଳ ଆମମାନଙ୍କୁ ଦାନ କରନ୍ତୁ, ଯେହେତୁ ହେ ପ୍ରଭୁ ଆମମାନେ ସେଗୁଡ଼ିକୁ ଆବଶ୍ୟକ କରିଥାଉ। ଆପଣ ତ ଆମମାନଙ୍କ ସବୁକିଛିର ପରିପୂର୍ଣ୍ଣତା ଅଟନ୍ତି, ପୁଣି ଆପଣଙ୍କ ବିନା ଆମମାନେ କିଛି କରିନପାରୁ। ଆମେ ନିବେଦନ କରିଥାଉ ଯେ ଆପଣ ଯାହା କିଛି ଆଶୀର୍ବାଦ କରିଅଛନ୍ତି, ଏହି ସବୁର ନିମନ୍ତେ ଆପଣ ଆମମାନଙ୍କର ଧନ୍ୟବାଦ ନିବେଦନ ଗୁଡ଼ିକୁ ଗ୍ରହଣ କରିବେ। ଆମମାନେ ଆପଣଙ୍କ ଆଶୀର୍ବାଦ ପାଇଁ ଅପେକ୍ଷା ହୋଇ ଅନାଇ ରହିଅଛୁ। ଆମେନ୍। ଆପଣମାନେ ବସି ଯାଇପାରନ୍ତି। ପୁଣି ଆଚ୍ଛା, ଏହା ତ କେବଳ ଏକ ଆଜି ରବିବାର ସନ୍ଧ୍ୟା ସମୟ, ଅଳ୍ପ କିଛି ଥଣ୍ଡା ଅଟେ। ବିଗତ ରବିବାର ସନ୍ଧ୍ୟା ଦିନ ସମୟ ତୁଳନାରେ ଏଠାରେ କିଛି ଥଣ୍ଡା ଲାଗୁଅଛି। ଆମମାନେ ଆପଣମାନଙ୍କର ସେହି ଭାତୃଗଣ ପ୍ରତି କୃତଜ୍ଞ ଅଟୁ, ଯେଉଁମାନେ ଆଜି ବିଶ୍ୱସ୍ତର ସହିତ ଏଠାରେ ପହଞ୍ଚିବା ନିମନ୍ତେ ଖୁବ୍ ପରିଶ୍ରମ କରିଥିଲେ। ମୁଁ ସେମାନଙ୍କ ମଧ୍ୟରୁ ଦୁଇ ଜଣ କିମ୍ବା ତିନି ଜଣଙ୍କୁ ଚିହ୍ନେ, ମାଇକ୍ ସିଗାନ ଅଟନ୍ତି, ଯେପରିକି ମୁଁ ଦେଖିଥାଏ। ପୁଣି ମୁଁ ଭାଇ ମାଇକ୍, ପୁଣି ଭାଇ ସୁଥମ୍ୟାନ୍ ଅଟନ୍ତି, ଭାଇ ମୁଁ ବିଶ୍ୱାସ କରେ ରୟ ରବର୍ଟନ୍, ପୁଣି ଭାଇ ଉଡ୍, ପୁଣି ସେମାନଙ୍କ ମଧ୍ୟରୁ ଆହୁରି ଅନେକ। ସେମାନେ ସମସ୍ତେ ଏହି ସ୍ଥାନରେ ହଳ ନାଳ ହୋଇ ରହିଥିଲେ, ଏହାକୁ ପ୍ରସ୍ତୁତ କରିବାରେ ପାଇବାରେ ଯଥାସାଧ୍ୟ ଚେଷ୍ଟା କରିଥିଲେ, ଯେପରିକି ଆମମାନେ ଏହି ସୁଷମାଚାର୍ଯ୍ୟକୁ ଆଜି କିମ୍ବା ବର୍ତ୍ତମାନ ଲାଭ କରିପାରୁ। ତେଣୁ ଆମମାନେ ଅତି କୃତଜ୍ଞ ଅଟୁ। ପୁଣି ପରବର୍ତ୍ତୀ ରବିବାର ସବୁ ସକାଳେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ମୁଁ ଆରୋଗ୍ୟତା ପ୍ରଦାନ କରିବାକୁ ଆୟୋଜନ କରିବାକୁ ଚାହେଁ, ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାର ଆୟୋଜନ ଚାହେଁ। ପୁଣି ଆମମାନେ ଏହା ଆରୋଗ୍ୟତା ଦାନର ସଭା ରୂପେ ଗଠିତ କରିବାକୁ ଇଚ୍ଛା କରୁ, ଯଦି ପ୍ରଭୁ ସେପରି ଇଚ୍ଛା କରନ୍ତି। ଆଜି ପ୍ରାତଃ କାଳରେ ମୁଁ ଲକ୍ଷ୍ୟ କରିଛି ଏଠାରେ ସେତେବେଳେ ଗୁଡ଼ାଏ ରୁମା ରଖାଯାଇଥିଲା, ମୁଁ ସେଗୁଡ଼ିକ ନିମନ୍ତେ ପ୍ରାର୍ଥନା କରିଥିଲି। ପୁଣି ମୁଁ ଆପଣମାନେ ଯେତେବେଳେ ପ୍ରାର୍ଥନା କରୁଥିଲେ, ପୁଣି ଗୀତ ଗାନ କରୁଥିଲେ, ମୁଁ ସେତେବେଳେ ରୁମାଲ ଗୁଡ଼ିକ ଉପରେ ପ୍ରାର୍ଥନା କରିଥିଲେ। ପୁଣି ଆଜି ରାତ୍ରି କାଳରେ ଆଉ କିଛି ରୁମାଲ ଏଠାରେ ରଖାଯିବାର ଯୋଜନା ରହିଅଛି। ତେଣୁ ଆମ୍ଭେମାନେ ପରମେଶ୍ୱର ଯେ ପୀଡ଼ିତକୁ ସୁସ୍ଥ କରନ୍ତି ଏହା ଆମମାନେ ବିଶ୍ୱାସ କରୁ। ତେଣୁ ଆରୋଗ୍ୟତା ଲାଭର ଅସଂଖ୍ୟ ସାକ୍ଷ୍ୟଦାନ ଗୁଡ଼ିକ ଆମମାନଙ୍କ ମଧ୍ୟରେ ଅଛି, ପୁଣି ଏହି ପୃଥିବୀର ଏକ ଦିଗରୁ ନେଇ ଅନ୍ୟ ଦିଗ ପର୍ଯ୍ୟନ୍ତ ରହିଅଛି। ପୁଣି ଏ ନିମନ୍ତେ ଆମମାନେ ଖୁବ୍ କୃତଜ୍ଞ ଅଟୁ। ଚିନ୍ତା କରିଥିଲି ଆସନ୍ତା ରବିବାର ଦିନ କିଛି ଦିନ ପାଇଁ ଦୂର ସ୍ଥାନକୁ ଚାଲିଯିବି, ପୁଣି ଶିକ୍ଷା ଦେବାର ଆଉ ସୁଷମତା ନିମନ୍ତେ ଆମମାନେ ଅନେକ ସମୟକୁ ଅତିବାହିତ କରିଦେଇଛୁ। ତେଣୁ ମୁଁ ଚିନ୍ତା କଲି ଯେ ଯଦି ଆମମାନେ ଆରୋଗ୍ୟତା ଦାନ ସଭାକୁ କରିଥାନ୍ତୁ, ତାହା ଉତ୍ତମ ହୋଇଥାନ୍ତା। ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରିଥାନ୍ତୁ। ପୁଣି ଆମମାନେ ଭରସା କରୁ ଯେ ପରମେଶ୍ୱର ଆମମାନଙ୍କୁ ଏକ ମହାନ ସମୟ ଦାନ କରିବେ। ପୁଣି ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ଆଜି ରାତ୍ରି କାଳରେ ଲମ୍ବା ଯାତ୍ରା ପଥକୁ ମୋଟର ଯାନ ଚଳାଇ ଅତିକ୍ରମ କରିବାକୁ ଅଛି, ତେଣୁକରି ଆଜି ଭୋଜନାଳୟରେ ଜଣେ ଲୋକଙ୍କ ସହିତ ମୁଁ କଥାବାର୍ତ୍ତା କରୁଥିଲି, ଯେଉଁ ସ୍ଥାନରେ ମୁଁ ମଧ୍ୟାହ୍ନ ଭୋଜନ ଗ୍ରହଣ କରୁଥିଲି। ଅନେକ ସଜ୍ଜନ ବ୍ୟକ୍ତିଗଣ ଥିଲେ, ମୁଁ ସେମାନଙ୍କ ସହିତ କରମର୍ଦ୍ଦନ କରିଥିଲି ଆଉ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲି। ମୁଁ ଏଥିପୂର୍ବେ କଦାପି ସେମାନଙ୍କୁ ଭେଟି ନଥିଲି, ଯେଉଁମାନେ ଏଠାରେ ସ୍ଥିତ ଉପାସନାଳୟକୁ ଆସିଥିଲେ। ପୁଣି ସେପରି ବନ୍ଧୁଗଣ ନିମନ୍ତେ ମୁଁ ଅତ୍ୟନ୍ତ କୃତଜ୍ଞ ଅଟେ। ପୁଣି ଆପଣମାନଙ୍କ ମଧ୍ୟରୁ ଅନେକ ଜଣଙ୍କୁ, ପୁଣି ସେମାନଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ। ସେମାନଙ୍କ ମଧ୍ୟରୁ କେତେକ ଜଣ ଜାମୁକୋଳି ସାଉଁଡ଼ିଥିଲେ ଆଉ ଆମମାନଙ୍କ ପାଇଁ ଆଣିଥିଲେ। ପୁଣି ସେମାନଙ୍କ ମଧ୍ୟରୁ ଜଣେ ବାଲ୍ତି ଭଳି ଆକୃତ କିମ୍ବା ଫଳ ଆଣିଥିଲେ, ତା ଯେପରି କିଛି ପଦାର୍ଥ ଥିଲା ଏପରି ମୁଁ ବିଶ୍ୱାସ କରେ। ପୁଣି କେବଳ ଜିନିଷ ଗୁଡିକ ଥିଲା ତାର ଅର୍ଥ ଯେ କଣ ଏହା ଆପଣମାନେ ଜାଣନ୍ତି କି ପୁଣି ଏକଦା ପ୍ରାତଃ କାଳରେ ମୁଁ ବାହାରି ପଡିଥାଏ ପୁଣି ଘରୁ ଚାଲି ଯାଇଥାଏ ଏପରି ସମୟ ସମୟ ଏଦିନ ପ୍ରାତଃ କାଳରେ ସେଠାରେ କେହି ଜଣେ ଭାଇ ଉପସ୍ଥିତ ଥିଲେ ଯିଏକି ପ୍ରକୃତରେ ଅତି ଜର୍ଜରିତ ଅବସ୍ଥାରେ ଥିଲେ ପାଖରେ କିଛି ପୋଷାକ ପତ୍ର ନଥିଲା କିମ୍ବା ଅନ୍ୟ କିଛି ବସ୍ତୁ ନଥିଲା ଚାହିଁଥିଲେ ଯେ ମୁଁ ଯାଇ ତାଙ୍କ ପାଇଁ କିଛି ପୋଷାକ ପତ୍ର ବ୍ୟବସ୍ଥା କରି ଆଣେ ପୁଣି ଜିଲ୍ଲାକୁ ବାହାରି ପଡିଥିଲି ସେଠାରେ ରଖାଯାଇଥିବା ବାଲ୍ଟି ଭରା ଜାମୁକୋଳିକୁ ପ୍ରାୟ ଝୁଣ୍ଟିବାକୁ ଯାଉଥିଲେ ମୁଁ ପଚାରିଥିଲି ତୁମେ କି ଏହି ଜାମୁକୋଳି ଗୁଡିକ ଆଣିଥିଲ ସେ କହିଥିଲେ ଏହା ସହିତ ମୋର କିଛି ସମ୍ପର୍କ ରହି ନାହିଁ ମୁଁ ଏଠାରେ ପାହାଡ଼ରୁ ଆସିଥିଲି ପୁଣି ସେଗୁଡିକ ସେତେବେଳେ ମଧ୍ୟ ଏହି ସ୍ଥାନରେ ରଖାଯାଇଥିଲା ପୁଣି ଏହା ତ ମୋର ପ୍ରିୟ ଭାଇ ଡଡ଼ଙ୍କର କାର୍ଯ୍ୟ ଥିଲା ସେ ମୋ ପାଇଁ ସେଗୁଡ଼ାକ ଆଣିଥିଲେ ପୁଣି ଏଥିପାଇଁ ଏହି ବସ୍ତୁ ଗୁଡିକ ମୁଁ ନିଶ୍ଚିତ ରୂପେ ପସନ୍ଦ କରିଥାଏ ଏଇ ମାତ୍ର ଦିଲ୍ଲୀ ପାଲ୍ ନିକଟରେ ଆସି ପ୍ରକାଶ କରିଥିଲା କିଛି ସମୟ ପୂର୍ବେ ସେପରି କହିଥିଲା ଯେ ଆଜି ରାତ୍ରି କାଳରେ ଏହି ଉପାସନା ମଧ୍ୟରୁ ସେମାନେ କିଛି ଦାନ ସଂଗ୍ରହ କରିଥିଲେ ତାହା ମୋ ପାଇଁ ଥିଲା ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦିଏ ଆପଣମାନଙ୍କୁ ସେପରି କାର୍ଯ୍ୟ କରିବା ବିଷୟକୁ ମୁଁ କଦାପି ଚାହିଁ ନଥିଲି ମୁଁ ଆପଣମାନଙ୍କ ସାହାଯ୍ୟକୁ କେବଳ ପସନ୍ଦ କରିଥାଏ ପୁଣି ସେପରି ଅନେକ କିଛି ମୋତେ ତାହା କଦାପି ଆବଶ୍ୟକ ନଥିଲା ତଥାପି ପରମେଶ୍ୱର ଆପଣମାନଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ ଆପଣମାନେ ତ ଜାଣନ୍ତି ଆପଣମାନେ ଏହା ଜାଣନ୍ତି ବାଇବଲ ଏପରି କୁହାଯାଇଥିଲା ଯେ ତୁମମାନେ ମୋର ଏହି କ୍ଷୁଦ୍ରତମ ଭାତୃଗଣ ମଧ୍ୟରୁ ଜଣଙ୍କ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ ବର୍ତ୍ତମାନ ଆପଣମାନଙ୍କ ସମ୍ମୁଖରେ କିଛିଟା ବିଶେଷ କଥା କହିବାକୁ ଯାଉଅଛି ସମାଧାନଟିଏ ଉପରେ ସିଧାସଳଖ କହିବାକୁ ଯାଉଅଛି ଆଉ ମୁଁ ତ କେତେକ ବ୍ୟକ୍ତି ସମ୍ଭବତଃ ଏପରି ଧାରଣାର ପ୍ରତି ଖାଇପାରନ୍ତି ଯେ ଅର୍ଥାତ୍ ସୁଖିଷ୍ଟ ଯେ ସକାଳେ କିମ୍ବା ସନ୍ଧ୍ୟାରେ ଆସୁଛନ୍ତି ଏପରି ବିଚାର କରେ ମୁଁ ସେପରି କରେ ପୁଣି ସେ ଯେ ଆସିବେ ଏପରି ମୁଁ କହି ନଥାଏ ପୁଣି ସେ ଆସନ୍ତା ସପ୍ତାହରେ ସୁଦ୍ଧା ଆସି ନପାରନ୍ତି ଏହା ଆସନ୍ତା ବର୍ଷ ହୋଇପାରେ ଏହା ଦଶ ବର୍ଷ ପରେ ହୋଇପାରେ ସେ ଯେ କେବେ ଆସୁଛନ୍ତି ତାହା ମୁଁ ଜାଣେ ନାହିଁ ତଥାପି ଏପରି ଏକ ବିଷୟ ରହିଅଛି ଯାହାକୁ ମୁଁ ଚାହେଁ ଆପଣମାନେ ସର୍ବଦା ମନେ ରଖିଥାନ୍ତୁ ଆପଣମାନେ ପ୍ରତ୍ୟେକ ମିନିଟ କିମ୍ବା ଘଣ୍ଟା ପ୍ରସ୍ତୁତ ହୋଇ ରହିଥାନ୍ତୁ ବୁଝନ୍ତି ତ ଅର୍ଥାତ୍ ଯଦି ଆଜି ନ ଆସନ୍ତି ସେ ଆସନ୍ତାକାଲି ଏଠାକୁ ଆସି ଯାଇପାରନ୍ତି ତେଣୁ ଏହାକୁ ଆପଣଙ୍କର ବିବେଚନାରେ କେବେ ରଖିଥାନ୍ତୁ ଯେ ସେ ଆସୁଅଛନ୍ତି ପୁଣି ଏହି ଜଗତରେ ମୋର ଶେଷ କେବେ ଆସୁଅଛି ତାହା ମୁଁ ଜାଣେ ନାହିଁ କିମ୍ବା ଆମମାନ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ତାହା ଜାଣନ୍ତି ନାହିଁ ପୁଣି ସେ ଯେ କେବେ ଆସୁଅଛନ୍ତି ଏହାକୁ ମଧ୍ୟ ଆମମାନ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ଜାଣନ୍ତି ନାହିଁ ସେ ମଧ୍ୟ ନିଜେ ଜାଣନ୍ତି ନାହିଁ ଆପଣ ନିଜସ୍ୱ ବାକ୍ୟାନୁସାରେ ସେ ସ୍ୱୟଂ ତାହା ଜାଣନ୍ତି ନାହିଁ ସେ କହିଥିଲେ ଏ ଯେ କେବେ ଆସିବେ ଏହା କେବଳ ପିତା ହିଁ ଜାଣନ୍ତି ଏ ଯେ କେବେ ଆସିବେ ଏହାକୁ ସ୍ୱୟଂ ପୁତ୍ର ମଧ୍ୟ ଜାଣନ୍ତି ନାହିଁ ଏହା ସେଇଦିନ ଅଟେ ଯେତେବେଳେ ଆମମାନଙ୍କ ପାଇଁ ପିତା ତାଙ୍କୁ ପ୍ରେରଣ କରନ୍ତି ତଥାପି ତାଙ୍କର ଆଗମନ ପାଇଁ ଆମମାନେ ଅପେକ୍ଷା କରୁଛୁ ତଥାପି ତାଙ୍କର ଆଗମନ ପାଇଁ ଆମମାନେ ଅପେକ୍ଷା କରୁଛୁ ପୁଣି ମୋହର ଯୁଗରେ ସେ ଯଦି ନ ଆସନ୍ତି ତେବେ ପରବର୍ତ୍ତୀ ପିଢ଼ିରେ ସେ ଆସିପାରନ୍ତି ସେ ଯଦି ସେଇ ପିଢ଼ିରେ ନ ଆସନ୍ତି ତେବେ ତା ପରବର୍ତ୍ତୀ ପିଢ଼ିରେ ସେ ଆସିବେ ତଥାପି ମୋର ବ୍ୟକ୍ତିଗତ ମତ ଅନୁସାରେ ସମୟ ଯେ ବାକି ରହିଯାଇଅଛି ତାହା ମୁଁ ଧ୍ୟାନ କରି ନପାରେ ମୁଁ କେବଳ ମୋ ମତରେ ଏହା ଯେ କୌଣସି ମୁହୂର୍ତ୍ତରେ ଘଟିପାରେ ପୁଣି ତାହା ଯେ ସେପରି ଅର୍ଥ କରେ ନାହିଁ ଯେ ଏହା ସେପରି ଅର୍ଥ କରିନଥାଏ ଯେ ଆପଣମାନେ ଆକାଶକୁ ପୁଣି ଅନ୍ୟାନ୍ୟ ସବୁ ବିଷୟବସ୍ତୁକୁ ପରିବର୍ତ୍ତନ ହେବାର ଦେଖିବେ ମୁଁ କହୁଥିବା ଆଗମନ ଉଦ୍ଦେଶ୍ୟ ତାହା କଦାପି ନୁହେଁ ମୁଁ ତ ଉର୍ଦ୍ଧାନ୍ତିକରଣ ବିଷୟରେ କହୁଅଛି ଦେଖନ୍ତୁ ଏ ତିନୋଟି ଆଗମନର ଘଟଣାକୁ ପରିଚିତ କରାନ୍ତି ଏ ତିନୋଟି ପୁତ୍ରଙ୍କ ପବିତ୍ର ସହିତ ଆସିଥିଲେ ନାମଗୁଡିକ ସହିତ ଆସିଥିଲେ ଏ ପିତା ପୁତ୍ର ପୁଣି ପବିତ୍ରାତ୍ମା ଉପାଧି ଗୁଡିକରେ ତିନୋଟି ତ୍ରିତ୍ୱର ପରିଚୟ ସହିତ ଆସିଥିଲେ ଦେଖନ୍ତୁ ଏହାର ସବୁକିଛି ଉଦ୍ଦେଶ୍ୟ ସେହି ସମାନ ଖ୍ରୀଷ୍ଟ ସେହି ସମାନ ପରମେଶ୍ୱର ସବୁବେଳେ ସେହି ସମାନ ଜଣଙ୍କ ହିଁ ଅଟନ୍ତି ବର୍ତ୍ତମାନ ଅନୁଗ୍ରହର ତିନୋଟି କାର୍ଯ୍ୟ ଉଦ୍ଦେଶ୍ୟରେ ସେ ଯେ ଆସିଥିଲେ ତାହା ଆମମାନଙ୍କ ଦ୍ୱାରା ଅର୍ଥାତ୍ ଧାର୍ମିକତାବାଦ ପବିତ୍ରୀକରଣବାଦ ପୁଣି ଧର୍ମାତ୍ମକତା ଦ୍ୱାରା ବାପ୍ତିସ୍ମ ସବୁକିଛି ଅବସ୍ଥା ପରମେଶ୍ୱରଙ୍କ ମଧ୍ୟରେ ସ୍ଥିତ ସେ ତିନିରେ ସିଦ୍ଧ ଅଟନ୍ତି ପୁଣି ସେ ଆସିଥିଲେ ସର୍ବପ୍ରଥମେ ଆପଣା କଣ୍ଡାକୁ ଉଦ୍ଧାର ଦେବା ପାଇଁ ଆସିଥିଲେ ତତ୍ପରେ ସେ ଆସନ୍ତି ପୁରୁଷାନ୍ତରଣର ସଦୃଶ ହୋଇ ତାଙ୍କର କନ୍ୟାକୁ ଉର୍ଦ୍ଧକୁ ଗୃହୀତ କରିନେବା ନିମନ୍ତେ ଆସିଥାନ୍ତି ତୃତୀୟ ଥର ପାଇଁ ସେ ଆସିଥାନ୍ତି ଆପଣା କନ୍ୟା ସହିତ ରାଜା ଓ ରାଣୀ ଉଭୟେ ପରିଚିତ ହୋଇ ଆସିଥାନ୍ତି ଏହାପରେ ତାହା ସେପରି ଏକ ଅବସ୍ଥାର ସମୟରେ ଯେତେବେଳେ ଅନେକ ଗୁଡିଏ ଜନତା ତାଙ୍କରି ଆଗମନ କରୁଥିବା ପଥକୁ ଚାହିଁ ରହିଅଛନ୍ତି ତଥାପି ଏତିକି ବେଳେ ସେ ଯେତେବେଳେ ଆସିଥାନ୍ତି ମୁସ୍କିଲରେ ଅନ୍ୟ କେହି ରହିବେ ଅର୍ଥାତ୍ ଯେଉଁମାନେ ପ୍ରସ୍ତୁତି କେବଳ ସେମାନେ ହିଁ ଜାଣିବେ ଯେ ସେ କେତେବେଳେ ଆସିବେ ସେତେବେଳେ ଲୋକମାନଙ୍କ ମଧ୍ୟରେ ଅନ୍ୟ ମନସ୍କତାର ଆଚରଣ ଦେଖିବାକୁ ମିଳିବ ସେମାନଙ୍କ ପ୍ରତି ଯେ କଣ ଘଟିଥିଲା ତାହା ସେମାନେ ବୁଝିବେ ନାହିଁ ସେମାନେ ଏକ ନିମିଷରେ କେବଳ ଉଭେଇ ଯିବେ ଗୃହୀତ ହେବେ ସେମାନେ ଯେ ନିଖୋଜ ହୋଇଯାଇ ଅଛନ୍ତି କେବଳ ଏପରି ଏକ ଘଟଣା ତାହା ହିଁ ହେବ ଏକ ନିମିଷ ମଧ୍ୟରେ ଆଖି ପିଛୁଳାକେ ସେମାନେ ପରିବର୍ତ୍ତିତ ହୋଇସାରିଥିବେ ତେଣୁ ସେଥିପାଇଁ କେବଳ ପ୍ରସ୍ତୁତ ହୋଇ ରହିଥାନ୍ତୁ ଜଣେ ଅତି ପ୍ରିୟ ପାତ୍ରଙ୍କୁ ଦେଖୋଥିବା ଘଟଣାଙ୍କ ଅତି ମର୍ମାହତ ବିଷୟ ଅଟେ କେହି ହେଲେ ସେମାନଙ୍କୁ ଖୋଜି ପାଇବେ ନାହିଁ ଏହା ଯେ ବିତିସାରି ଅଛି ପୁଣି ଆପଣ ଏହାକୁ ହାତଛଡ଼ା କରିଦେଇଛନ୍ତି ଏପରି ଏକ ବିଷୟ ଜାଣିବାଟା ମର୍ମାହତ ବିଷୟ ହେବ ନାହିଁ କି ତେଣୁ ପରମେଶ୍ୱରଙ୍କ ସମ୍ମୁଖରେ ଦୁଷ୍ଟଚିତ୍ତ ହୋଇ ରହିଥାନ୍ତୁ ବର୍ତ୍ତମାନ ପରବର୍ତ୍ତୀ ସପ୍ତାହରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି ପରବର୍ତ୍ତୀ ସୋମବାର ଦିନ ଏହି ସୋମବାର ଦିନ ଠାରୁ ଠିକ ଏକ ସପ୍ତାହ ଉତ୍ତରେ ଆସୁଥିବା ପରବର୍ତ୍ତୀ ସୋମବାର ଦିନ ଅଟେ ପରମେଶ୍ୱରଙ୍କ ଯଦି ସେପରି ଇଚ୍ଛା ଥାଏ ଆରିଜନକୁ ନେଇଯିବି ଯେଉଁ ସ୍ଥାନରେ ପିଲାମାନେ ବିଦ୍ୟାଳୟକୁ ଯିବେ ତତ୍ପରେ ମୁଁ ନିଶ୍ଚିତ ରୂପେ ଫେରି ଆସିବି ବର୍ତ୍ତମାନ ସେଠାକୁ ଯାଇନଥାଏ ସେଠାରେ ସମ୍ପନ୍ନ କରିବା ଭଳି ଏପରି କିଛି ଉପାସନା କାର୍ଯ୍ୟକ୍ରମକୁ ମୁଁ ହାସଲ କରିନାହିଁ ଉପସ୍ଥିତ ସେମିତି ଆରିଜନାରେ ରହିଥାଏ ମୁଁ ଅନ୍ୟ କୌଣସି ଜାଗାକୁ ଯିବା ପାଇଁ ନିର୍ଭୀତ ଅଟେ ପରବର୍ତ୍ତୀ ସୋମବାର ଦିନ ମୁଁ ପତ୍ନୀଙ୍କୁ ସେଟାକୁ ନେଇଯିବାକୁ ଚାହେଁ ମୁଁ ସେଟାକୁ ପୁନର୍ବାର ଫେରି ଯାଉଅଛି ମୁଁ ଏଠାରୁ ବ୍ରିଟିଶ କଲମ୍ବିଆକୁ ଯିବା ପାଇଁ ଯାତ୍ରା ଆରମ୍ଭ କରିବି କୋଲୋରାଡୋକୁ ଫେରି ଆସିବି ପୁଣି ବଡ଼ଦିନ ଉତ୍ସବର ନିକଟବର୍ତ୍ତୀ କୌଣସି ଏକ ଦିନ ମୁଁ ଆରିଜନାରେ ଥିବି କେବଳ କିଛି ଦିନ ନିମନ୍ତେ ସମୟ ମାତ୍ର ହୋଇପାରେ ପରିବାରକୁ ଏକତ୍ରିତ କରିବା ଉଦ୍ଦେଶ୍ୟରେ ସମ୍ଭବତଃ ଦୁଇ କିମ୍ବା ତିନି ଦିନ ନିମନ୍ତେ ଆସିପାରେ ପୁଣି ପରମେଶ୍ୱରଙ୍କ ଇଚ୍ଛାନୁସାରେ ବଡ଼ଦିନ ଛୁଟିମାନଙ୍କରେ ଏଠାକୁ ଫେରି ଆସିପାରେ ପୁଣି ନୂତନ ବର୍ଷ ସପ୍ତାହ ପର୍ଯ୍ୟନ୍ତ ଉପାସନାଟିଏ ପରିଚାଳନା କରିବି ତେବେ ତ ମୁଁ ଏହିଠାରେ ଅଭ୍ୟାସ କ୍ରମେ ଅଧିକାଥର ମୁଁ ବାହାରେ କେତେଥର ଯାଇଥାଏ ତାଠାରୁ ଅଧିକ 10 ଥର ମୁଁ ଏହିଠାରେ ଥାଏ ଆମମାନଙ୍କର ସେଠାରେ କୌଣସି ଉପାସନା ନାହିଁ କିମ୍ବା ସେଠାରେ କୌଣସି ଆରାଧନାର କାର୍ଯ୍ୟକ୍ରମ ସୁଦ୍ଧା ନାହିଁ ତେଣୁ ଆମମାନଙ୍କର କୌଣସି କାର୍ଯ୍ୟସୂଚୀ ନାହିଁ ତେଣୁ ଉପାସନାର ସେପରି କିଛି ଉଦ୍ଦେଶ୍ୟ କେବଳ ମାତ୍ର ଏହା ସମ୍ବନ୍ଧରେ ଏକ ପ୍ରକାର ନୈରାଶ୍ୟପୂର୍ଣ୍ଣ ବିଷୟ ଏହା ହିଁ ଅଟେ ସନ୍ତାନ ଯେପରି ଏହି ସୁସମାଚାରକୁ ଆପଣମାନଙ୍କ ପିଲାମାନଙ୍କ ପରି ଏଠାରେ ଉପସ୍ଥିତ ଥାଇ ଶୁଣିପାରନ୍ତି ଏପରି ଏକ ଯୋଗ୍ୟ ସ୍ଥାନକୁ ପାଇବା ନିମନ୍ତେ ମୋ ପାଇଁ କୌଣସି ସୁବିଧାଜନକ ସ୍ଥାନ ଆଉ ରହି ନାହିଁ ପୁଣି ଆଉ ତାହା ହିଁ ଆମମାନଙ୍କ ଗୋଟିଏ ଅଭାବ ଅଟେ ତଥାପି ସେମାନେ ସମସ୍ତେ ସ୍ୱାସ୍ଥ୍ୟବାନ ଅଟନ୍ତି ଏହା ତ ଏକ ପ୍ରକାର ଶୁଷ୍କ ଅତିଶୟ ଗରମ ଅତି ଶୁଖିଲା ବାତାବରଣ ଅଟେ ତାହା ସତ୍ତ୍ୱେ ସନ୍ତାନଗଣ ସ୍ୱାସ୍ଥ୍ୟବାନ ପରି ଜଣାଯାଆନ୍ତି ତାହା ଯେ ସ୍ୱାସ୍ଥ୍ୟକର କିମ୍ବା ଅସ୍ୱାସ୍ଥ୍ୟକର ଏହାକୁ ବୁଝି ଜାଣିବା ନିମନ୍ତେ ମୁଁ ସକ୍ଷମ ନୁହେଁ ଯେହେତୁ ମୁଁ ଅତି କମ୍ ଦିନ ସେଠାରେ ଥାଏ ମୁଁ ତ ସବୁବେଳେ ଯାତ୍ରା କରୁଥାଏ ପୁଣି ମୁଁ ଜଣେ ଅତି ସଚେତନ ହୋଇ ଜନ୍ମିଥିଲି ସେପରି ମୁଁ ଧାରଣା କରିଥାଏ ମୋର ପଶ୍ଚିମତେ କାଟିଥାନ୍ତି ହେଲେ ଏଠାରେ ଉପସ୍ଥିତ ତାହା ମୁଁ ଜାଣେ ତେଣୁ ଉପାସନା ପରେ ମୁଁ ଏହାକୁ ନେବି ତାହା ଆପଣମାନେ ସମସ୍ତେ ଜାଣନ୍ତି ଆପଣମାନେ ପରିବର୍ତ୍ତନ ସେ ବତାସ କଣ ତାହା ଜାଣନ୍ତି କି କିମ୍ବା ଅନ୍ୟ ଅର୍ଥରେ କହିଲେ ମୁଁ ସବୁବେଳେ ଯାହା ଆଶ କରିଥାଏ ମୁଁ ତ ବର୍ତ୍ତମାନ ବିବାହିତ ଅଟେ 22 ବର୍ଷ ବିବାହିତ ମୁଁ ତ କେତେବେଳେ କେମିତି ଚିନ୍ତା କରିଥାଏ ଯେ ମୁଁ ଆପଣଙ୍କ ପରେ ଜଣେ ବିଦେଶୀ ଅପରିଚିତ ବ୍ୟକ୍ତି ଅଟେ ଯେହେତୁ ମୁଁ ସବୁବେଳେ ଯିବା ଆସିବା କରିଥାଏ ମାତ୍ର ସେଇଦିନ ନିମନ୍ତେ ଅପେକ୍ଷା କରି ରହିଅଛି ଯେତେବେଳେ କୌଣସି ଏକ ଦିନ ଆମମାନେ ସ୍ୱ ଦେଶରେ ଅବସ୍ଥାନ କରିବୁ କିନ୍ତୁ କେତେବେଳେ ତ ସଂଗ୍ରାମ ଲାଗି ରହିଅଛି ତେଣୁ ଆସନ୍ତୁ ଆମମାନେ ପ୍ରାର୍ଥନା କରିବାରେ ଲାଗି ରହିବା ଆଦୌ ବୁଲନ୍ତୁ ନାହିଁ ପରମେଶ୍ୱର ଯଦି ସେପରି ଇଚ୍ଛା କରନ୍ତି ଯେ ଆସନ୍ତା ରହିବା ଦିନ ଆପଣମାନଙ୍କ ମଧ୍ୟରେ ଥିବା ପୀଡିତ ପୁଣି ସଂକଟାପନ୍ନ ଲୋକମାନଙ୍କୁ ଏହି ସ୍ଥାନକୁ ନେଇ ଆସିବେ ଶୀଘ୍ର ଆସିବାକୁ ଚେଷ୍ଟା କରନ୍ତୁ ନିଜ ସ୍ଥାନଟିକୁ ଗ୍ରହଣ କରନ୍ତୁ ପୁଣି ଏକଦଳ ବ୍ୟକ୍ତି ପ୍ରାର୍ଥନା କରିବା ନିମନ୍ତେ ସମ୍ଭବତଃ ଥାଇପାରନ୍ତି ହୋଇପାରେ ଆମମାନଙ୍କୁ ପ୍ରାର୍ଥନା କାର୍ଡ ଗୁଡିକ ବାଣ୍ଟିବାକୁ ପଡିପାରେ କେବଳ 2 କିମ୍ବା 3 ଦର୍ଜନ କାର୍ଡ ଗୁଡିକୁ ଏଥିପାଇଁ ବଣ୍ଟନ କରିବାକୁ ଆବଶ୍ୟକ ପଡିପାରେ ସେପରି କମ୍ ସେ କମ୍ ଛୋଟ ଧାଡ଼ିଟିଏ ତଦ୍ୱାରା ଗଠନ କରାଯାଇପାରେ କିମ୍ବା ସେପରି କିଛି ବ୍ୟବସ୍ଥା କରାଯାଇପାରେ ମାତ୍ର ଆମ୍ଭେମାନେ ହୋଇପାରେ ପ୍ରାର୍ଥନା କାର୍ଡ ଗୁଡିକୁ ଆମମାନେ ବାଣ୍ଟିଦେବା ଦେଇପାରୁ ତେଣୁ ନିୟମିତ ଉପାସନା 1 ଘଣ୍ଟା ପୂର୍ବେ ଆମମାନେ ସେଗୁଡିକୁ ସମ୍ଭବତଃ ବାଣ୍ଟି ଦେଇପାରୁ ଯାହାକି ଗ୍ରହଣ କରି ନେଇଥାଏ ଯେପରି ମୁଁ ବିଚାର କରେ ତାହା 8ଟା କିମ୍ବା 8:30 ସମୟ ସମ୍ଭବତଃ ହୋଇପାରେ ଯେତେବେଳେ ପ୍ରାର୍ଥନା କାର୍ଡ ଗୁଡିକୁ ସେମାନେ ବଣ୍ଟନ କରିବେ ଉପାସନାଳୟକୁ ଖୋଲା ରଖନ୍ତୁ ଆସନ୍ତା ରବିବାର ଦିନ ସକାଳେ ପ୍ରାର୍ଥନା କାର୍ଡ ଗୁଡିକୁ ବାଣ୍ଟି ପକାନ୍ତୁ ପୁଣି ଏଠାକୁ ଆପଣମାନଙ୍କ ଉପକାର ପାଇଁ ଆସିବା ନିମନ୍ତେ ଉପସ୍ଥିତ ରହିବା ନିମନ୍ତେ ନିଶ୍ଚିତ ଯାଆନ୍ତୁ ଆପଣଙ୍କ ପ୍ରିୟଜନଙ୍କୁ ଏଠାକୁ ନେଇ ଆସନ୍ତୁ ସେମାନେ ଏଠାରେ ବସାଇ ଦିଅନ୍ତୁ ଉପାସନାଳୟ ମଧ୍ୟରେ ଏହା ଏକ ଉତ୍ତମ ପୁଣି ଥଣ୍ଡା ବାତାବରଣ ଅବସ୍ଥା ପରି ହେବ ପୁଣି ସେଠାରେ ପୀଡିତଗଣ ଯଦି ଥାନ୍ତି ପୁଣି ଆମମାନେ ପାରୁ ପର୍ଯ୍ୟନ୍ତ କରିବୁ ଓ ସେମାନଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିବୁ ଆପଣମାନଙ୍କୁ ପୁନଃ ଧନ୍ୟବାଦ ଦିଏ ଶ୍ରଦ୍ଧାଳୁ ଅର୍ପଣ ନିମନ୍ତେ ତାହା ଜଣାଏ ପୁଣି ଯେତେବେଳେ ଆଜି ରାତ୍ରିକାଳରେ ପରମେଶ୍ୱରଙ୍କ କିଛିଟା ବଚନକୁ ଆମମାନେ ପାଠ କରିବାକୁ ଯାଉଅଛୁ ପୁଣି ତାଙ୍କର ବଚନକୁ ଆମମାନଙ୍କଠୁ ଆଣି ଉପସ୍ଥାପନ କରିବାର ଘଟଣା ନିମନ୍ତେ ପ୍ରସ୍ତୁତ ହୋଇ ଯାଆନ୍ତୁ ବର୍ତ୍ତମାନ ପ୍ରସ୍ତୁତ ହୁଅନ୍ତୁ ଆମମାନେ ଯେ ବିଷୟବସ୍ତୁଟିଏ ପାଠ କରିପାରୁ ତାହା ଆମମାନଙ୍କୁ ଜଣା ତଥାପି ସମ୍ବନ୍ଧିତ ବିଷୟବସ୍ତୁଟିକୁ ପରମେଶ୍ୱରଙ୍କୁ ହିଁ प्रकट गरेको अछि बुझन्ति त हामीले विषयवस्तु चाहिँ उद्धृत गरिपारु मात्र परमेश्वरको विषयवस्तुको प्रकट गरेको हि अछि अनि आपणमाने जेरेमिया पुस्तक द्वितीय अध्यायको जतबेले खोलुअछन्ति कहियाको चाहे जे भाइ ली भेलिङको प्रभुले आममानको जने अति प्रिय भाइको आममान ग्रहण पाइ अत्यन्त आनन्दित अटे अनि मु एठाले चिन्ता करे एठाले उपस्थित थिला सही अन्य भाइटी मु ताक नामको मने पकाइ परे नाही भाइ विलर क्रेस महाशय अटन्ति अनि अर्कान्सासको आगत भाइ भनेको बैठक देखिअछि ओक्ला माफर निकटवर्ती अन्तर्स्थ भाइ जन तथा अन्य माने पनि भाइ लेयर उपस्थित अटन्ति पनि अरे बा अन्य माने मध्य पनि अरे बा भाइ जैक्सन पनि भाइ रुडेल पनि आउरि अनेक जवानको नामको मु प्रकाश गरि पारे नाही मु जे समस्त नामको काटि पारन्ति एपरि काम गरि पाए किन्तु मु सेपरि आदर गरि पारे नाही पनि आपण माने बुझि थान्ति भाइ बेन ब्रानर एठारे ତାଙ୍କୁ ବସିଥିବାର ମୁଁ ଦେଖେ ସେ ତ ମୁଖ୍ୟତଃ ମୋର ଆମେନ୍ର ଉଦ୍ଦେଶ୍ୟ ପ୍ରତି ଯେତେବେଳେ ମୁଁ ତାଙ୍କର ଜୋର ଆବାଜ ନିମନ୍ତେ ସମସ୍ତେ ବେନ୍କୁ ଚିହ୍ନନ୍ତି ଓ ଏକଦା କାଲିଫର୍ଣ୍ଣିଆରେ ଆମେ ଉପସ୍ଥିତ ଥିଲୁ ଏକ ଉପତ୍ୟକା ଅଞ୍ଚଳରେ ମୁଁ ବ୍ୟକ୍ତି ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ସୁସମାଚାରଟିଏ ପ୍ରଚାର କରୁଥିଲେ ସେମାନେ ବିରାଟ ସମ୍ମିଳନୀର ଆୟୋଜନ କରିଥିଲେ ମାନ୍ୟଗଣ୍ୟ ବ୍ୟକ୍ତି ସ୍ମତାବଲମ୍ବୀଗଣ ଉପସ୍ଥିତ ଥିଲେ ଆପଣମାନଙ୍କୁ ଜଣା ମୁଁ ଅନ୍ୟ କୌଣସି ସମୟ ବଡ଼ ଧରଣର ଆମେନ୍ ଆଦୌ ଶୁଣିନଥିଲେ କେତେକ ମହିଳାଗଣ ଯେ ଆପଣ ମୁଖମଣ୍ଡଳର ସାଜସଜ୍ଜାକୁ ଛାଡ଼ି ଯାଇଥିଲେ ଏଥିପାଇଁ ମୁଁ ତ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲି ପୁଣି ତତ୍ପରେ ସର୍ବପ୍ରଥମ ବିଷୟଟି ଆପଣମାନଙ୍କୁ ଜଣା ଠିକ୍ ଏପରି ଧରଣର ଗୋଡ଼ ଦୁଇଟି ଶୂନ୍ୟକୁ ଉଠୁଥିବାର ମୁଁ ଦେଖିଥିଲି ଦୁଇଟି ଲମ୍ବା ହାତ ଆଉ କଳାଙ୍କର ପେଟ ସେତେବେଳେ ଖୋଲୁଥିଲା ଆମେନ୍ କହି ଚିତ୍କାର କରୁଥିଲା ଏପରି ଭାବରେ ଚିତ୍କାର କରୁଥିଲା ପୁଣି ମୁଁ ତୋକୁ ମନାଇଥିଲି ପୁଣି ମୁଁ ପଚାରିଥିଲି ବେନ୍ ତୁମେ କେଉଁଠାରୁ ଆସିଲ ପ୍ରକୃତରେ ଆମେନ୍ ସ୍ୱରଟିକୁ ଶୁଣି ପାରୁଥିଲେ ତାଙ୍କ ପତ୍ନୀ ତାଙ୍କୁ ସେଇ ସ୍ଥାନରୁ ଯେ ଦେଖୁଛନ୍ତି ଏହା ମୁଁ ଦେଖେ କେତେବେଳେ କେମିତି ଦେଖନ୍ତି ସେତିକି ପରିମାଣରେ ରହି ଅଛନ୍ତି ତାହା ଯେ ଯଥେଷ୍ଟ ବିଷୟ ଏହା ମାନେ ଜାଣନ୍ତି ଆପଣ ସେ ବିଷୟରେ କଦାପି ଚିନ୍ତିତ ହୁଅନ୍ତୁ ନାହିଁ ଅନେକ ବର୍ଷ ପୂର୍ବେ ସେପରି ହରାଇଥିଲି ତେଣୁ ବର୍ତ୍ତମାନ ପ୍ରାର୍ଥନା କରିବାକୁ ଆଦୌ ଭୁଲନ୍ତୁ ନାହିଁ ବର୍ତ୍ତମାନ ଉପାସନାର ନିର୍ଦ୍ଧାରିତ ସମୟ ଆଡ଼କୁ ଆମେ ସେତେବେଳେ ଉପସ୍ଥିତ ହୋଇଥାଉ ମନେ ରଖନ୍ତୁ ଏହି ବଚନକୁ ଆମେ ଯଦି ପାଠ କରୁ ତେବେ ପରମେଶ୍ୱର ତାଙ୍କ ବଚନକୁ ଆଶୀର୍ବାଦ କରିବେ ଏହା ତାଙ୍କ ନିକଟକୁ ବ୍ୟର୍ଥ ହୋଇ କଦାପି ଫେରିଯିବ ନାହିଁ ମାତ୍ର ଯାହା ସାଧନ କରିବାକୁ ସେ ଇଚ୍ଛା କରନ୍ତି ତାହା ହିଁ ଏହା ସଫଳ କରିବ ସମୟରେ ମୁଁ ବୁଝିଥାଏ ଯେ ମୁଁ ସର୍ବଦା ସତ୍ୟବାଦୀ ହୋଇ ରହିବି ଯେତେବେଳେ ବାକ୍ୟ ପାଠ କରିଥାଏ ପରମେଶ୍ୱର ନିଜର ବଚନକୁ ଅବଶ୍ୟ ସମ୍ମାନିତ କରିବେ ତାଙ୍କର ବଚନ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଆସନ୍ତୁ ଆମେ ଯେତେବେଳେ ଠିଆ ହୋଇଯିବା
Jeremiah 2:12-13
ବାର ଏବଂ ତେର ପଦ
ମାତ୍ର Be astonished, O heavens, at this.
ହେ ଆକାଶ ମଣ୍ଡଳ ଏଥିରେ ଚମତ୍କୃତ ହୁଅ ଓ ହେ ମହାଭୟଗ୍ରସ୍ତ ହୋଇ ସଂକୃତ ହୁଅ ଏହା ସଦା କହନ୍ତି କାରଣ ଆମ୍ଭ ଲୋକମାନେ ଦୁଇଟି ଦୁଷ୍କର୍ମ କରିଛନ୍ତି ମାନେ ଅମୃତ ଜଳ ଯେ ଆମ୍ଭେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ପୁଣି ଆପଣମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି ସେସବୁ ଭଗ୍ନ କୂପ ଜଳ ଧାରଣ କରି ନପାରେ ଆସନ୍ତୁ ନିଜ ନିଜର ମସ୍ତ ଗୁଡିକୁ ଏତେବେଳେ ଅବନତ କରିବା ଦେବମୟ ପରମେଶ୍ୱର ଆପଣଙ୍କ ବଚନଟି ପାଠ କରାଯାଇଅଛି ପୁଣି ଆପଣ ଯେ ସେହି ବଚନକୁ ସମ୍ମାନ ପ୍ରଦାନ କରନ୍ତୁ ଏପରି ପ୍ରାର୍ଥନା ଆମେ କରୁ ପୁଣି ଆଜି ରାତ୍ରି କାଳରେ ଆମମାନଙ୍କୁ ଦୃଷ୍ଟାନ୍ତ ଦାନ କରନ୍ତୁ କିମ୍ବା ଏହାର ଦୃଷ୍ଟାନ୍ତକୁ ପ୍ରଦାନ କରନ୍ତୁ ଇତି ଯାଇଥିବା ଦିନ ଗୁଡିକୁ ଆମେ ଯେତେବେଳେ ଧ୍ୟାନ କରିଥାଉ ଇସ୍ରାଏଲ ଉଦାହରଣ ରୂପେ ଯେତେବେଳେ ଧ୍ୟାନ କରିଥାଉ ଏପରି ଭାବରେ ବାଇବଲରେ ଆମେମାନେ ଶିକ୍ଷା ଲାଭ କରିଥାଉ ଯେ ଆପଣ ସେମାନଙ୍କ ପ୍ରତି କଣ କରିଥିଲେ ଯେତେବେଳେ ସେମାନେ ଆପଣଙ୍କ ବଚନକୁ ପାଳନ କରିଥିଲେ ମାତ୍ର ସେମାନେ ଆପଣଙ୍କ ବଚନର ଅନାଚାର ଯେତେବେଳେ ହୋଇଥିଲେ ସେତେବେଳେ ଆପଣ ସେମାନଙ୍କ ପ୍ରତି ଯେ କଣ କରିଥିଲେ ତାହା ଆମମାନେ ଧ୍ୟାନ କରିଥାଉ ପୁଣି ଆମମାନଙ୍କୁ ନିହାତି ପକ୍ଷେ ଯେ କଣ କରିବା ଉଚିତ ତାହା ଶିକ୍ଷା ଲାଭ କରିଥାଉ ସୁତରାଂ ଆଜି ରାତ୍ରି କାଳରେ ଆପଣ ଆମମାନଙ୍କ ସହିତ ବିଶେଷ ରୂପେ କଥାବାର୍ତ୍ତା କରନ୍ତୁ ଏହା ହିଁ ଆମମାନେ ପ୍ରାର୍ଥନା କରୁ ଏପରିକି ଆମମାନେ ତଦ୍ୱାରା ଜାଣିପାରୁ ଯେ ଏହି ଦିନ ମାନଙ୍କରେ ଆମମାନେ କିପରି ଭାବରେ ସ୍ୱୟଂ ଆଶ୍ରୟ ସମ୍ପନ୍ନ କରିପାରିବା ଅର୍ଥାତ୍ ଆମମାନେ ଯେ ତାହା ମଧ୍ୟରେ ବସବାସ କରୁଅଛୁ ଏପରି ଏକ ବିଷୟକୁ ଆଜିର ପାଠ କାଳରେ ଆମମାନେ ଶିଖିଥିଲୁ କାରଣ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଦୀକ୍ଷା କରୁ ଆମେନ୍ ଆପଣମାନେ ବସି ଯାଇପାରନ୍ତି সেই বিষয়বস্তুটির উপরে আজ রাত্রে মুঁ কথা করিবাকু চাহেঁ। কেবল কিছু অল্প সময় নিমন্তে কয়াকু চাহেঁ, যাহার বিষয়বস্তু ভগ্ন জলধারা এপরি অটে। ইসরায়েল প্রজাগণ দুইটি বিরাট মন্দ কর্ম করেছিলেন। পরমেশ্বর এপরি কহিছিলে যে সেমানে তাঙ্ক নিকটরু দূরে যাইছিলে, পিঠি মোড়ি পকাইছিলে, সেমানে অমৃত জলকু পরিত্যাগ করেছিলে, পুনি পান করা নিমন্তে সেমানে আপনা মানে নিমন্তে পথরর জাহাজ গুলিকু খনন করেছিলে। বর্তমান তাহা তো কিছু বিশেষ ধরনের বিষয় অটে। এই বিষয়বস্তু উপরে চিন্তা করছে কারণ এই যে আজি সকালে মু যে বিষয় উপরে প্রচার করছিলি, এয়া তাহা সহিত সমান্তর উপরে অগ্রসর করিব। যে সময়সীমা মধ্যে আমি বাস করুছ, পুনি যে উদ্দেশ্য নিমন্তে আমি সংগ্রাম করে চালিয়েছ, তাহলে সমান্তর করে এহা আলোক প্রদান করিব। উদাহরণ স্বরূপ করি আমি ইসরায়েল উপরে খাড়া করে থাকি, অর্থাৎ পরমেশ্বর যাহা কিছু আসলে তাহলে সর্বদা সমান হয়ে রহবাকু হি কিংবা অছি। পুনি কেবল একমাত্র বিষয় নিশ্চিত অটে যাহা পরমেশ্বর সদা সর্বদা সম্মান দিয়ে আসলে, তাহা এলা আপনার প্রজাগণ যে মার্গ পরিচয় প্রদান করেছিলেন তাহা তাঁর সেই নিরূপিত পন্থা হি। সেই নির্ধারিত পন্থার সেমান যেত দূরে যাইছিলে সেতবে পরমেশ্বর অপমানিত হয়েছিল। পুনি সে পালন করা যাহা কিছু কহিলে তাহা যে কি প্রকার ধরনের ছিল সেটা কিছু যাই আসে না, মাত্র সে সেমান যেত বিমুখ হয়েছিল পরমেশ্বর সেমানকু দুঃখ ভোগ করাউছিলে। এপরিকি সে সেমানকু ব্যবস্থা টিয়ে প্রদান করেছিলে, যথা ছুঁ নাহি, ধর নাহি, দেখ নাহি, ইত্যাদি ইত্যাদি। এহা করুথবা দ্বারা অধর্মর উৎপত্তি যোগু যে কেবল তাহা নুহে, মাত্র সে যাহা করিয়াকু আজ্ঞা দেইছিলে তাহার অনাজ্ঞাবহতার মন্দ আচরণ নিমন্তে সেপরি কহিছিলে। পুনি ব্যবস্থা টিয়ে আবাহন কালর ব্যবস্থা নিমিত্তে এক প্রকার দণ্ড বিধান বিনু তাহা তো কদাপি ব্যবস্থা বলি পরিচিত হয়ে নপারে, কারণ দণ্ড বিধানর নিয়ম যদি রহি না থাকে তবে তো দণ্ড বিধানর ব্যবস্থা বিনু ব্যবস্থা টিয়ে এটিপ্রতি অধিক কিছু মহত্ব রাখি না ব্যবস্থা টি। বর্তমান আমি বুঝি থাও যে এই বিগত দিন মানে তুমি যাহা কিছু আচরণ করেছিলে আজি আমি যেপরি ব্যবহার করুছ তার সহিত সমান্তর হয়ে রয়েছি এপরি অনুমান করা যায়। মন্ডলীর সদস্যগণ যেপরি ব্যবহার করতে তার সামঞ্জস্যতা স্বরূপ অটে। আমি এই স্থানে এক অদ্ভুত ধরনের ব্যাপার কু আমি এখানে এতবে ধ্যান করে থাও। অধিকাংশ ব্যক্তি নিমন্তে সম্ভবত এহা এক অদ্ভুত ব্যাপার হয়ে পড়ে, সে যেতে কহিলে তোমানে পাই আছ, তোমানে সেমানে পাই আছন্তি ভুজন যে নিমন্তে জলধারা স্বয়ংর খোঁজি খোঁজি খোঁড়ি আছন্তি ভগ্ন জলধারা খোঁড়ি আছন্তি। বর্তমান আপন মানব মধ্যরু অনেকে সম্ভবত জানি না পারন্তি যে জলধারা কহিলে কোন বুঝায়, জলধারার অর্থ যে কোন তা আপন মানব মধ্যরু কেতে জন জানন্তি। আচ্ছা আপন মানব মধ্যরু অনেকে তা বুঝন্তি। আপনার মধ্যে কেহি কেবে কৃষি উদ্যানটি যদি প্রস্তুত করিথান্তি তবে তবে জলধার কহিলে যে কোন বুঝায় তা আপনার মানে বুঝি পারন্তি। সেপরি এক জলধার হি মু যে বহুত পান করিছি তা মু স্মরণ করে জলধার টিয়ে যে কোন তা মু বুঝি থাকে। রাষ্ট্র সেপরি এক গ্রামাঞ্চলরে প্রচার করিছিলি যেউঠারে বৃক্ষ রক্ষণর স্থানটিয়ে ছিল, যেউ স্থানে আপনার মানে এক ক্ষুদ্র জলধার মাঠিয়ায় জল ধরুথিলা জলাশয়টিয়ে দেখিব পাইবে বর্ষা সময় পূর্ণ হয়ে জলাধার তাহা অটে আপন মানে জানন্তি। পুনি এ কিছুটা পুরাতন ধরনের হয়েছিল, পুনি পুনি বাদুড়ি গুড়াক রাত্রি তলরে তোর মধ্যে ওলাই আসিথান্তি, তেমন জলধার পানি যে কিপর ধরনের অটে তাহা মতে জনা। এক গোটিয়ে জলাধার তাহা স্থানটিয়ে অটে, এপরি এক বস্তু যাহা ভূমি উপরে খোলা যাই থাকে উপর স্থানক অভাব পূরণ করা তা প্রস্তুত করা যাই থাকে। যে স্থানে লোক উপটি নথায় সে জলাশয়টিয়ে নির্মাণ করে, অন্য অর্থে কহিয়াকু গেলে জলাশয়টিয়ে মনুষ্যকৃত এক পোখরী কিংবা ভূমিরে মনুষ্যকৃত এক কূপ অটে, যাহাকু পানি আনিবা নিমন্তে মনুষ্য দ্বারা খোলা যাই থাকে, এহাকু ব্যবহার করিবা নিমন্তে খোলা যাই থাকে। সেগুলিকরু কেতেক ধোইবার জল রূপে ব্যবহৃত হইথায়, পুনি কেতেক ব্যক্তি এহাকু পানীয় জল রূপে ব্যবহার করিথান্তি, পুনি বিভিন্ন অন্য বিষয় পাই সম্ভবত ব্যবহার করিথান্তি। কেতেবেলে কেমিতি এইসব ব্যবহার উপযোগী জল যাহাকু আমরা ব্যবহার করিথাও তা এক জলাধাররে একদা ছিলা, এক পুরাতন ধরনের প্রাণীকু কার্যকারী করিবারে অভ্যস্ত হয়ে যাইথিবারু আপনার মানে জলকু উপরকু উঠাইবা নিমন্তে থরকু থর এপরি বহুবার ধরি টানিথান্তি, তাহা আগরে ছোট বালতিটিয়ে বাঁধি রখিথান্তি, জলধারু পানি কাঢ়িবা নিমন্তে সেপরি ব্যবস্থাকু সফল করিথান্তি। আচ্ছা জলধার সম্বন্ধে আমি গোটিয়ে প্রকার ব্যবস্থা লক্ষ্য কলু যা উপঠাতে ভিন্ন ধরনের ব্যবস্থা অটে
জলাশয়টি
তা নির্ভরযোগ্য ব্যবস্থা নুহে আপনার আদৌ ভরসা করে পারতে না বর্ষা জল উপরে যা কি খরা দিনে কিংবা শীত দিনে বর্ষি থাকে তা উপরে নির্ভর করে রাখা পড়ি থাকে যা কিছু হয়ে থাকে না কাহি তাহার উপরে নির্ভর করে থাকে প্রকৃতরে শীত ঋতু যেতবে তুষারপাত কিংবা বৃষ্টিপাত হয়ে থাকে সেতবে পুষ্করণীয় জল দূষিত করে পকাই থাকে পুনি সেই জল যদি লাভ ন করে তবে আপনার মুন্ডায় পানি সুদ্ধা পাই পারতে না সব কিছু অটে পুরাপুরি শুখি যাই থাকে পুনি ভরি পড়ে না পুরাতন পুষ্করণী আপনার আদৌ ভরি পড়ে না যে বর্ষা বর্ষি থাকে সেই বর্ষা জল দ্বারা হি ভরি যাই থাকে এক পুষ্করণী সম্বন্ধে আপনার আহরি গোটিয়ে বিষয় যে ধ্যান করতু তাহা ইচ্ছা করে কিংবা আপনার স্থানের যেপরি ভাবে রয়েছে না কাহি তাহলে লক্ষ্য করতু বলে চাহে পুষ্করণী প্রায়ত গাড়িয়াটি গোটিয়ে ঘরের দুই গুণ আকার বিশিষ্ট অটে আসে গাড়িয়ার বস্তুত ডগ কাড়ি এক পুষ্করণী কু ভরি থাকে সেখানে পুরাতন কালিয়া উপনুমা জলধারা বিষয় মনে পকাই থাকে যেতু নর্দমার ধারা গুড়ি মধ্যে গাড়ি মধ্যে বাহারি এখানে প্রবেশ করে থাকে গাড়িয়ার জল পূর্ণ হয়ে থাকে তবে তো গাড়িয়ার উপরি ভাগ জল প্রবাহিত হয়ে থাকে যেখানে গুহাল ঘর যাবতীয় পশু মধ্যে প্রবেশ করে থাকে পুনি গাড়িয়াঞ্চলের সমস্ত আবর্জনা গুড়ি গড়িয়ার উপরি মুন্ডরে গড়া হয়ে থাকে গাছের সেপরি হয়ে থাকে তৎপরে বর্ষা হয়ে থাকে পুনি উপর মুন্ডে সেগুলি প্রবাহিত করে আনি থাকে পুনি মনুষ্যগত জলাধার মধ্যে সেগুলা ভসাই আনি থাকে তৎপরে মনুষ্যগত গাড়িয়াকু বই আনি থাকে তৎপরে মনুষ্যগত পুষ্করণী তাহা বই আনি থাকে পুনি আপনার তো কেবল অপরিষ্কার জল হি পাই থাকে কারণ আপনার যে এত ভিন্ন আউ কল পাই তাহা জানে না যেতবে জলধারাটি আপনার লাভ করেছেন আজ্ঞা হ্যাঁ এই সব তো ব্যবস্থা মনুষ্যকৃত মনুষ্য সৃষ্টি অটে পুনি হই পারে ভি অতি দূষিত ধরনের অটে আপনার জনা আমি প্রায়ত কী থাকু কৌশি এক পাত্র উপরে আমি মানে ছাণিবার কণাটি লাভ করেছিল তাহা যে কি প্রকার বস্তু লা আপনার মানে কদাপি বুঝিলে কি তা উপরে ছাণিবার কণা খন্ডে ব্যবহার করা পড়ু লা সব প্রকার কীটাণু গুড়ি পুনি অন্যান্য দূষিত পদার্থ গুড়ি ছড়া যাও লা যা কি এর উপরিভাগে গাড়িয়ার উপর দিগরে পূর্বে দেখা মিছিল পুনি তাহার চারিপাখে দেখা মিছিল পুনি গোটিয়ে পাত্র অন্য এক পাত্র তাহা ধরা যাই থাকে অন্য এক পুষ্করণী মধ্যে তাহলে নিক্ষেপ করা যাই থাকে পুনি তাহা উপরে আমি মানে বস্তুত এক ফাঁড়ি রখি যাই থাও পুনি ময়লা গুড়ি আউকা কাঠি গুড়ি ফাঁড়ি দেওয়া নিমন্তে সেপরি করে থাও এহা তো বস্তুত ক্ষতিকারক বস্তু গুড়ি পুনি প্রকৃত সেই ময়লা গুড়ি ছাড়ি পকাই ফাঁড়ি পকাই থাকে যা কি এতে মিলি থাকে কিংবা এতে পড়ে যাই সদা গুড়ি তাহা ছাড়ি যাই থাকে কিংবা সেই সব ক্ষতিকারক বস্তু গুড়ি মধ্যে ছাড়ি পকাই থাকে হইপারে সব জায়গা খদা তো ছাড়ি হয়ে যাই থাকে কিন্তু খদা মধ্যে সে রস পানি সহ মিশি পাত্র মধ্যে সংগৃহীত হয়ে থাকে সুতরাং আপনার মানে যেতবে আপনার মানে প্রকৃত এক পুরাতন জলধারা কু ব্যবহার করে থাকে সেতবে আপনার মানে অপরিষ্কার বস্তু কু ব্যবহার করে থাকে অপরিচিত আপনার সেই জল কু গোটিয়ে জায়গায় জমি হওয়া দিও পুনি তাহা দুর্গন্ধময় হয়ে যাব এই জল কু আপনার মানে এক জলাধার মধ্যে অটকাই রাখতু এহা দুর্গন্ধময় হয়ে যাব পুনি এহা বেঙ্গ গুড়া করে পুনি মাংসরসা গুড়ি করে পুনি সর্প গুড়া করে ভরি উঠিব পুনি আমি মানে এহাকু অনুপযোগী জল বলি কই থাও কত পরিমাণে এপরি অটে কি না তাহা তো মু জানে না সেমানে আদৌ আদৌ পরজীবী নুহন্তি সেগুড়ি এক প্রকার জীব অটন্তি আপনার তাহাকু কন বলি ডাকতে তাহা মু জানে না তথাপি ছোট জীবটি পানি মধ্যে পশি যাই থাকে তাহাকু আমি জলচর প্রাণী বলে কই থাও তাহা যে কি প্রকার জীব অটে এহা আপনার মানে জানতে মু যে কেউ বিষয় উপরে কহুছি এহাকু কেতে জন ব্যক্তি বুঝন্তি ওহো নিশ্চিত রূপে এখা স্থিত প্রত্যেক জন ব্যক্তি তাহা বুঝন্তি এহা সমস্ত জলকু দুর্গন্ধময় করে পকাই থাকে পুনি দুর্গন্ধময় স্থানকু প্রেম করুথিবা সকল প্রাণী এর মধ্যে আসি প্রবেশ করে থাকে এহা তো প্রকৃত যেপরি এক স্থানে জাত হয়ে থাকে যেহেতু এহা পুনি যেহেতু এহা দুর্গন্ধময় অটে এহা সেপরি প্রাণী গুলা আকর্ষিত করে থাকে যে দুর্গন্ধময় স্থানকু পছন্দ করে থাকে ଏହାର ସମ୍ପୂର୍ଣ୍ଣ ଅବସ୍ଥାର ନକ୍ସା ଆମମାନଙ୍କ ବର୍ତ୍ତମାନ ମଣ୍ଡଳୀର ଦୁରାବସ୍ଥା ସମୟ ଅଟେ। ଆମମାନେ ଯେ ପରିତ୍ୟାଗ କରି ସାରିଅଛୁ ଏପରି ମୁଁ ବିଚାର କରିଥାଏ। ଆଜିକାଲି ସବୁଠାରୁ ଜଘନ୍ୟ ଧରଣ ପାପଟି ଯାହାକୁ ମଣ୍ଡଳୀ କରିଅଛି, ଠିକ ସେହି ସମୟର ଇସ୍ରାଏଲ ପ୍ରଜାମାନଙ୍କ ପରି ଏହା ତାଙ୍କୁ ତ୍ୟାଗ କରିଦେଇଅଛି, ଅମୃତ ଜଳ ସ୍ରୋତକୁ ତ୍ୟାଗ କରିଦେଇଅଛି, ପୁଣି ଆପଣମାନଙ୍କ ନିମନ୍ତେ ମନୁଷ୍ୟକୃତ ଜଳାଧାର ଗୁଡ଼ିକୁ ପ୍ରସ୍ତୁତ କରିଅଛି। ପୁଣି ଏହା ତ ସେହି ସମସ୍ତଙ୍କର ଆଶ୍ରୟସ୍ଥଳୀ ହୋଇସାରିଅଛି ଯେଉଁମାନେ ସେପରି ଧରଣର ଜଳକୁ କିମ୍ବା ସ୍ଥାନକୁ ପସନ୍ଦ କରିଥାନ୍ତି। ଲୋକ ଗୁଡାକ, ବେଙ୍ଗ ଗୁଡାକ, ପୁଣି ଅନ୍ୟାନ୍ୟ ଅଶୁଚି କୀଟ ପତଙ୍ଗ ଗୁଡାକ ଏଥିରେ ବାସ କରନ୍ତି, ଯେହେତୁ ଏହା ମନୁଷ୍ୟକୃତ ଜଳାଧାର ଅଟେ। ପୁଣି ଏହି ଜଳାଧାର ମଧ୍ୟରେ ସେହି ସବୁ ଅଶୁଚି ଜୀବ ଗୁଡାକ ବାସ କରି ରହନ୍ତି। ଆଜିକାଲି ଆମମାନଙ୍କ ମଧ୍ୟରେ ପରିଚିତ ଥିବା ସଂସ୍ଥା ଗୁଡିକର ଏହା ଏକ ସମ୍ପୂର୍ଣ୍ଣ ଉଦାହରଣ ନମୁନା ଅଟେ। ବର୍ତ୍ତମାନ ଆପଣମାନେ ପଚାରି ପାରନ୍ତି, ଭାଇ ବ୍ରହ୍ମ ଆପଣ ସେହି ଲୋକମାନଙ୍କ ବିରୁଦ୍ଧରେ ଏପରି ରୁକ୍ଷ ବାକ୍ୟକୁ କାହିଁକି କହନ୍ତି? ମୋତେ ସେଥିପ୍ରତି ଏହି କଟୁକ୍ତିକୁ ଅବଶ୍ୟ ପ୍ରୟୋଗ କରିବାକୁ ହିଁ ଅଛି, ଏହାକୁ ସେପରି ସ୍ଥାନରେ ରୁକ୍ଷ ଭାବରେ ସମାଲୋଚନା କରିବାକୁ ହିଁ ଅଛି। ଏଥିରୁ ପଳାୟନ କରନ୍ତୁ, ଯେହେତୁ ପରିଶେଷରେ ଏହା ପଶୁର ଚିହ୍ନକୁ ପ୍ରକାଶିତ କରିବ। ମନେ ରଖନ୍ତୁ, ତାହା ସତ୍ୟ କଥା ଅଟେ, ଏହା ପଶୁର ଚିହ୍ନ ହୋଇ ପରିସ୍ଫୁଟ ହେବ। ସଂସ୍ଥାଟି ଅତି ସହଜ ଉପାୟରେ ଏହା ମଧ୍ୟକୁ ପ୍ରବେଶ କରିଯିବ। ସେହି ସ୍ଥାନରେ ଏହା ଆପଣାର ଗମନ ପଥରେ ଦଣ୍ଡାୟମାନ ଅଟେ, ଏକ ପ୍ରକାର ଶକ୍ତି ଦ୍ୱାରା ବଳପୂର୍ବକ ସେଥିରେ ପ୍ରବେଶ କରିବା ନିମିତ୍ତ ପ୍ରସ୍ତୁତ ଅଟେ। ପ୍ରାଚୀନତମ ରୋମୀୟ ସାମ୍ରାଜ୍ୟର ଦୃଷ୍ଟିପାତ କରନ୍ତୁ, ତାହିଁ ଚାଳନା କରିବାର ଲକ୍ଷ୍ୟ ସ୍ଥଳକୁ ସେମାନଙ୍କୁ ପ୍ରକୃତରେ ପଢ଼ାଇ ନେଇଥିଲା। ଆପଣମାନେ ଅଧ୍ୟୟନ କରି ପାଇଥିଲେ ଯେ ପଶୁ ଚିହ୍ନକୁ ଧାରଣ କରିବା ବିନା କେହି ହେଲେ କିଣା ବିକା କରିପାରିନଥିଲେ, ତାହାକୁ ଏହା ଅଧିକାର କରି ନେବାକୁ ହିଁ ଥିଲା। ପୃଥିବୀ ପୃଷ୍ଠରେ କେବଳ ଦୁଇଟି ସ୍ଥାନୀୟ ଲୋକ ରହିବେ ଯେଉଁମାନେ ବର୍ତ୍ତମାନ ଅଛନ୍ତି, ଗୁଡିଏ ପରମେଶ୍ୱରଙ୍କ ମୁଦ୍ରାଙ୍କନ ସହିତ ଅଛନ୍ତି, ପୁଣି ଗୁଡିଏ ପଶୁର ମୁଦ୍ରାଙ୍କନକୁ ଲାଭ କରି ରହିଅଛନ୍ତି। କେବଳ ଦୁଇଟି ପ୍ରକାର ଶ୍ରେଣୀ, ତେଣୁକରି ଆପଣମାନଙ୍କୁ ଏହାକୁ କହିଲେ ଅନ୍ୟଟିକୁ ନିଶ୍ଚିତ ରୂପେ ଲାଭ କରିବାକୁ ହିଁ ଅଛି। ଏହା ଏକ ପ୍ରକାର ଚାଳନାର ସମୟ ହେବ, ଏକ ପ୍ରକାର ଚିହ୍ନ ଧର୍ମମତ ନିମନ୍ତେ ତାଡିତ ହେଉଥିବା ଧର୍ମମତ ପରି ପରିଚିତ ହେବ। ପୁଣି ପଶୁର ଉଦ୍ଦେଶ୍ୟରେ ଏହା ଏକ ମୂର୍ତ୍ତିକୁ ପ୍ରସ୍ତୁତ କରିବାକୁ ଯାଉଅଛି। ଆମମାନେ ଯେପରି ଅଧ୍ୟୟନ କରିଥାଉ, ଆମମାନେ ଲକ୍ଷ୍ୟ କରିଥାଉ ଯେ ତାହା ରୋମ୍ ଥିଲା ଅଟେ, ପୁଣି ସର୍ବଦା ସେପରି ହୋଇ ରହିଥିବ। ସେହି ଚିହ୍ନଟି କିମ୍ବା ପଶୁଟି ପ୍ରକୃତରେ ସେପରି ଅଟେ, ଏଥିରେ ଅନ୍ୟ କୌଣସି ପ୍ରକାର ବସ୍ତୁ କୌଣସି ପ୍ରକାର କଦାପି ପରିଚିତ ହୋଇନପାରେ, କେବଳ ରୋମ୍ ହିଁ। ରୋମ୍ କଣ କରିଥିଲା? ମୂର୍ତ୍ତିପୂଜକ ରୋମ୍ ଏହା ଶ୍ରେଷ୍ଠ ଧର୍ମଯାଜକ ରୋମ୍ରେ ପରିବର୍ତ୍ତିତ ହୋଇଥିଲା, ପୁଣି ଏକ ପ୍ରକାର ରୀତିନୀତିକୁ ବ୍ୟବସ୍ଥାପିତ କରିଥିଲା, ଏକ ବିଶ୍ୱବ୍ୟାପୀ ରୀତିନୀତି, ଯିଏକି ସେହି ଏକମାତ୍ର ଧର୍ମମତକୁ ସମସ୍ତଙ୍କ ଉପରେ ବାଧ୍ୟତାମୂଳକ ଲଦି ଦେଇଥିଲା, ଅନ୍ୟଥା ମୃତ୍ୟୁରେ ଦଣ୍ଡିତ କରୁଥିଲା। ପୁଣି ଏହା ଅତି ଆଶ୍ଚର୍ଯ୍ୟଜନକ ବିଷୟ ଅଟେ ଯେ ଯୁକ୍ତରାଷ୍ଟ୍ରକୁ ଦୃଷ୍ଟିପଟ ମଧ୍ୟରେ ଦେଖିବାକୁ ମିଳିଥିଲା, ପୁଣି ଏହା ଏକ ଶବକର ସଦୃଶ ଥିଲା। ପୁଣି ଏହି ମେଷ ଶବକଟି ଦୁଇଟି ଛୋଟ ସିଂହକୁ ଧାରଣ କରି ରହିଥିଲା, ସାମାଜିକ ଓ ଯାଜକୀୟ ରୀତିନୀତି ଗୁଡାକର ଅଧିକାରକୁ ଆୟତ୍ତ କରି ରଖିଥିଲା। ପୁଣି କିଛି ସମୟ ଉତ୍ତାରେ ଯେତେବେଳେ ତାହା ଏକ ମେଷ ଶବକ ଥିଲା, ଆମମାନେ ଧ୍ୟାନ କରିଥିଲୁ ଯେ ଯେତେବେଳେ ଏହା ଏକ ସର୍ପ ପରି କଥା କହିଥିଲା, ପୁଣି ତାହାର ପୂର୍ବବର୍ତ୍ତୀ ସର୍ପର ସମସ୍ତ କ୍ଷମତା ତାହାର ସମ୍ମୁଖରେ ପରିଚାଳନା କରିଥିଲା। ପୁଣି ବାଇବଲ ଆମମାନଙ୍କୁ ଯେପରି କହିଥାଏ ଯେ ସେମାନେ ଏପରି କହିଥିଲେ, ଆସ ଆମମାନେ ପଶୁର ଉଦ୍ଦେଶ୍ୟରେ ଏକ ପ୍ରତିମା ନିର୍ମାଣ କରିବା। ପୁଣି କୌଣସି ଏକ ପଶୁର ଆକୃତି ତାହା ତ ଏକ ପ୍ରତିମା ହିଁ ଅଟେ। ପୁଣି ଠିକ ସେତିକିବେଳେ ଆମମାନେ ଲକ୍ଷ୍ୟ କରିପାରିବା ଯେ ଆପଣଙ୍କ ତାଡିତ ଉତ୍ପୀଡିତ ଅବସ୍ଥାରେ ମଣ୍ଡଳୀ ସମୂହର ବିଶ୍ୱ ପରିଷଦକୁ ୱାର୍ଲ୍ଡ କାଉନସିଲ୍ ଅଫ୍ ଚର୍ଚ୍ଚେସ୍କୁ ଗଠନ କରୁଅଛି, ଯାହାକି ରୋମ୍ର ଶକ୍ତି ଉଦ୍ଦେଶ୍ୟରେ ଏକ ମୂର୍ତ୍ତି ଅଟେ। ପୁଣି ମୂର୍ତ୍ତି ପୂଜକ ରୋମ୍ ଯେପରି ବ୍ୟବହାର କରିଥିଲା, ସେହିପରି କାର୍ଯ୍ୟକୁ ଏହା ଲୋକମାନଙ୍କ ଉପରେ ଚାପ ପ୍ରୟୋଗ କରି କରାଇବ, କିମ୍ବା ମୂର୍ତ୍ତି ପୂଜକ ରୋମ୍କୁ ରୋମ୍ ଦ୍ୱାରା ସେପରି କରାଇବ। ସୁତରାଂ ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ନାହିଁ, ଅନ୍ୟ କୌଣସି ଦ୍ୱିତୀୟ ଉପାୟ ମଧ୍ୟ ନାହିଁ, ମାତ୍ର ତାହା ହିଁ ସତ୍ୟ କଥା ଅଟେ। ସେହି କାଳବଶତଃ ଆପଣଙ୍କ ପିଢ଼ିରେ ଏହାକୁ ପ୍ରଭାବିତ କରୁଅଛି, ମୋର ଜୀବନରେ ଆନ୍ଦୋଳିତ କରୁଅଛି, କାରଣ ଏହାକୁ ଆନ୍ଦୋଳିତ କରିବାକୁ ଆବଶ୍ୟକ ରହିଛି। ହେ ମୋର ପ୍ରଜାଗଣ, ତା ମଧ୍ୟରୁ ବାହାରି ଆସ, ଯେପରି ତୁମମାନେ ତାହାର ଦୁଷ୍କର୍ମ ଗୁଡିକର ଭାଗି ହୁଅ ନାହିଁ, ସେପରି ଏକ ଆହ୍ୱାନ ଶୁଣିବାକୁ ମିଳିଅଛି। ବର୍ତ୍ତମାନ ମୁଁ ଏହାକୁ ସେହି ଅପରିଷ୍କାର ଦୂଷିତ ଜଳଧାର ଗୁଡିକର ସହିତ ତୁଳନା କରୁଅଛି, ଯେ ଅମୃତ ଜଳର ନିର୍ଝର ଅଟନ୍ତି, ଜୀବନର ଜଳ ଅଟନ୍ତି। ପୁଣି ଏହି ଜଣେ ମନୁଷ୍ୟ ତାହାକୁ ତ୍ୟାଗ କରିଦେଇଥାଏ ଆଉ ଆପଣାରାଣୀ ମଧ୍ୟ ଅନ୍ୟ ଏକ ଜଳାଧାରକୁ ନିର୍ମାଣ କରିଥାଏ ଯାହାକି କେବଳ ଦୂଷିତ ବସ୍ତୁରେ ପୂର୍ଣ୍ଣ ହୋଇପାରେ ନିମନ୍ତେ କେବଳ ତାହା ହିଁ ଏକମାତ୍ର ବସ୍ତୁ ଅଟେ ପୁଣି ତାହା ହିଁ ଏପରି କାର୍ଯ୍ୟ ଅଟେ ଯାହାକୁ ସଂସ୍ଥାୟୀ ଧର୍ମ ତଟି କରିଥାଏ ଏହା ମଧ୍ୟକୁ ଯାହା କିଛି ଆସିଥାଏ ସେ ସବୁକୁ ଏହା ଗ୍ରହଣ କରିନେଇଥାଏ ପୁଣି ସଦସ୍ୟତା ପାଇଁ ଆଗ୍ରହ ପ୍ରକାଶ କରିଥାଏ ତା ପାଖରେ ଯଦି ସମ୍ପଦ ରହିଅଛି କିମ୍ବା ଏକ ବିଶେଷ ଢଙ୍ଗରେ ବସ୍ତ୍ର ପରିଧାନ କରିବାକୁ ଆଗ୍ରହ ଦେଖାଇପାରେ ସେ ସମୟରେ ତାହାକୁ ସ୍ୱୀକାର କରିବାକୁ ଆଗ୍ରହ କରିଥାନ୍ତି ସେମାନେ ଯେ କିଏ ଅଛନ୍ତି ସେଥିରେ କିଛି ଯାଇ ଆସେ ନାହିଁ ସେମାନେ ଯେ କେଉଁ ସ୍ଥାନରେ ଆସିଅଛନ୍ତି ସେଥିରେ କିଛି ଯାଇ ଆସେ ନାହିଁ ଯେପରି ଭାବେ ହେଉନା କାହିଁକି ସେମାନେ ସେଗୁଡାକୁ ଗ୍ରହଣ କରିନେଇଥାନ୍ତି ବର୍ତ୍ତମାନ ଆମେ ପୁନଃ ଦେଖିଥାଉ ଯେ ଏହି ପଶୁର ଚିହ୍ନଟି ଯାହାକି ଏଠାରେ ଗଠିତ ହୋଇଥିଲା ଆମେରିକା ଏହା ତ୍ରୟୋଦଶ ସଂଖ୍ୟା ବିଶିଷ୍ଟ ଅଟେ ଏହା ତ 13ଟି ଉପନିବେଶ ଦ୍ୱାରା ଗଠିତ ହୋଇଥିଲା ଏହାର ରାଷ୍ଟ୍ରୀୟ ପତାକା ରହିଅଛି ଯାହା ମଧ୍ୟରେ 13 ରେଖା ରହିଅଛି 13 ତାରା ରହିଅଛି ଏପରିକି ପୁସ୍ତକର 13 ଅଧ୍ୟାୟରେ ଦେଖିବାକୁ ମିଳେ ପୁଣି ଆବାହନ କାଳରୁ ଆମେରିକା ଏହା ଏକ ନାରୀ ହୋଇ ନାରୀ ଦେଖାଯାଇଅଛି ଆମମାନଙ୍କ ମୁଦ୍ରା ଗୁଡିକ ଉପରେ ପ୍ରତିନିଧିତ୍ୱ କରୁଅଛି ଏପରିକି ଭାରତୀୟ ମସ୍ତକଟି ଏକ ଅଧୁନି ଉପରେ ଜଣେ ନାରୀର ଆଧିପତ୍ୟ ନକ୍ସା ରହିଅଛି ଆମେ ତାହା ଜାଣୁ ଏହାର ଇତିହାସକୁ ଜାଣୁ ଏହାର ସବୁକିଛି ବ୍ୟବସ୍ଥା ସ୍ୱତନ୍ତ୍ରତାର ଘଣ୍ଟି ପୁଣି ଅନ୍ୟାନ୍ୟ ସବୁକିଛି ବିଷୟ ସ୍ୱତନ୍ତ୍ରତାର ବିଷୟ ସ୍ୱତନ୍ତ୍ରତାର ପ୍ରତିମୂର୍ତ୍ତିଟି ଅଟେ ସବୁକିଛି ବିଷୟରେ ଏକ ନାରୀର ଆଧିପତ୍ୟ ରହିଅଛି ଜଣେ ନାରୀ ତ୍ରୟୋଦଶ ସଂଖ୍ୟା ବିଶିଷ୍ଟ ଅଟେ ଧ୍ୟାନ ଦିଅନ୍ତି ତ ବର୍ତ୍ତମାନ ଏହି ବିଷୟ ଗୁଡିକୁ ଦେଖିବାଟା ଅତି ଚିତ୍ତାକର୍ଷକ ବିଷୟ ଅଟେ ପୁଣି ଏତେବେଳେ ପରମେଶ୍ୱରଙ୍କ ଆଳୁ ପ୍ରକାଶନ ପାଇବା ଦ୍ୱାରା ମୁଁ ଉପହାସ କରି କହିଅଛି ଯେ କିମ୍ବା 1933 ମସିହାରେ ଏକ ଦର୍ଶନରେ ଦେଖିବା ଦେଖି ସେପରି କହିଅଛି ଯେ ଯୁଗାନ୍ତ ସମୟର ଆଗମନ ପୂର୍ବେ 7 ବିଶେଷ ଘଟଣା ଗୁଡିକ ସଂଘଟିତ ହେବ ପୁଣି ସେଗୁଡିକ ମଧ୍ୟରୁ ଗୋଟିଏ ହେଲା ଯେ ମୁସଲନି ଯିଏକି ସେତେବେଳେ ଜଣେ ଏକଛତ୍ର ଶାସକ ହୋଇ ଉତ୍ଥାପିତ ହୋଇଥିଲେ ସେ ଜଣେ ଏକଛତ୍ରବାଦୀ ଶାସକ ହୋଇଯିବେ ପୁଣି ଏପରି ମଧ୍ୟ ଯେ ଏକ ବିଜୟ ଆକ୍ରମଣ ଯୋଜନାକୁ ପ୍ରସ୍ତୁତ କରିବେ ପୁଣି ଇଥିଓପିଆ ଆଡ଼କୁ ଅଗ୍ରସର କରିବେ ପୁଣି ଇଥିଓପିଆକୁ ଆପଣଙ୍କ ଅଧିକାରରେ ନେଇଯିବେ ପୁଣି ଆତ୍ମା ଏପରି କହିଥିଲେ ଯେ ଆପଣ ମୂର୍ଖତାରେ ସ୍ୱୟଂକୁ ଧରାଯିବେ ଏବଂ ନିଜେ ମଧ୍ୟ ପରାଜୟ ସ୍ୱୀକାର କରିବେ ଏହି ଆରାଧନା ଲୟରେ ପୁରାକାଳର କେହି ଜଣେ ବ୍ୟକ୍ତି ଆଜି ଯେ ଉପସ୍ଥିତ ଅଛନ୍ତି ତାହାକୁ ମୁଁ ସନ୍ଦେହ ପ୍ରକାଶ କରିଥାଏ ସେ ସମ୍ବନ୍ଧରେ ରେଡ୍ ମ୍ୟାନ୍ଙ୍କ ହଲ୍ ମଧ୍ୟରେ ବହୁ ବର୍ଷ ପୂର୍ବେ ପ୍ରଚାର କରୁଥିବା ସମୟରେ ମୁଁ ଯେ ସେ ବିଷୟ କହିଥିଲି ସେପରି କଥାକୁ ମନେ ପକାନ୍ତୁ ଆଜିର ରାତ୍ରି କାଳରେ କେହି ଜଣେ ବ୍ୟକ୍ତି ଏହି ସ୍ଥାନରେ ଯଦି ଅବଶିଷ୍ଟ ରହିଯାଇଥାନ୍ତି ରେଡ୍ ମ୍ୟାନ୍ଙ୍କ ହଲ୍ରେ ସେ ବିଷୟ ପ୍ରଚାର କରି କହୁଥିବା ସମୟର ବ୍ୟକ୍ତି କେହି ଜଣେ ତାହାକୁ ଶୁଣିଥାନ୍ତି ଏବଂ ଏଠାରେ ଉପସ୍ଥିତ ରହିଥାନ୍ତି ଯେତେବେଳେ ସେମାନେ ଏନ୍ଆର୍ଏକୁ ସେତେବେଳେ ରେସୋ ଭେଲ୍ଟଙ୍କ ସର୍ବପ୍ରଥମ ନିଯୁକ୍ତି ସମୟରେ ବାହାର କରିଥିଲେ ସେତେବେଳେ କି ରେସୋ ଭେଲ୍ ସର୍ବପ୍ରଥମ ନିଯୁକ୍ତି ପାଇଥିଲେ ଏଠାରେ କେହି ଜଣେ ହେଲେ ବ୍ୟକ୍ତି ଯେପରି ଧରଣର ଉପସ୍ଥିତ ନାହାନ୍ତି ତାହା ମୁଁ ଅନୁମାନ କରେ ଏଠାରେ କେହି ଜଣେ ସେପରି ଉପସ୍ଥିତ ଅଛନ୍ତି କି ସେପରି ଜଣେ ଶ୍ରବଣକାରୀ ଏତେବେଳେ ଉପସ୍ଥିତ ଅଛନ୍ତି ଶ୍ରୀମତୀ ୱିଲସନ୍ ସେପରି ଜଣେ ନାରୀ ଉପସ୍ଥିତ ଅଛନ୍ତି ମୁଁ ତାଙ୍କୁ ମନେ ପକାଇଥାଏ ପଛ ପାଖରେ ମୋର ପତ୍ନୀ ବସିଅଛନ୍ତି ସେ ମଧ୍ୟ ଅଟନ୍ତି ସେହି ସମୟର ଜୀବିତ ଥିବା ପ୍ରାଚୀନତମ ବ୍ୟକ୍ତିଙ୍କ ମଧ୍ୟରୁ କେବଳ 2 ବ୍ୟକ୍ତି ଏଠାରେ ସେପରି ଜୀବିତ ଅଛନ୍ତି ତାହା ସେହି ସମୟ ଘଟଣା ଅଟେ ଯେତେବେଳେ ସେମାନେ ଏପରି କହୁଥିଲେ ଯେ ସେହି ଏନ୍ଆର୍ଏ ପଶୁର ଚିହ୍ନ ଥିଲା ମୁଁ କହିଥିଲି ଏହା ସହିତ ତାହାର କୌଣସି ପ୍ରକାର ସମ୍ବନ୍ଧ ନାହିଁ ସେପରି କୌଣସି ପ୍ରକାର ଉଦ୍ଦେଶ୍ୟ ମଧ୍ୟ ନାହିଁ ପଶୁର ଚିହ୍ନଟି ଏହି ସ୍ଥାନରୁ ଦୃଷ୍ଟିଗୋଚରକୁ ଆସିବ ନାହିଁ ଏହା ତ ରୋମ୍ରୁ ଆଗତ ହେବ ପୁଣି ଏହା କୌଣସି ପ୍ରକାର ପଶୁର ଚିହ୍ନ ହୋଇପାରେ ନାହିଁ ପୁଣି କେତେବେଳେ ମନେ ରଖିଥାନ୍ତୁ ଯେ ଏହି ସକଳ ବିଷୟ ଗୁଡାକ କଥିତ ହୋଇଥିଲା ଏପରି କୁହାଯାଇଥିଲା ଯେ ଏଡଲଫ୍ ହିଟଲର ଏକ ବିସ୍ମୟକର ପତନର ସମ୍ମୁଖୀନ ହେବେ ପୁଣି ସେ ଯୁକ୍ତରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବେ ପୁଣି ସେମାନେ ଏକ ବିଶାଳ ସ୍ଥୂଳ ବସ୍ତୁ ନିର୍ମାଣ କରିବେ ଏପରିକି ସେମାନେ ତାହା ମଧ୍ୟରେ ବସବାସ କରି ରହିବେ ପୁଣି ଠିକ୍ ସେହି ସ୍ଥାନରେ ଆମେରିକା ଏକ ଭୟାନକ ପରାଜୟର ସମ୍ମୁଖୀନ ହେବେ ଏହି ସ୍ଥାନରେ ସେମାନେ ପରାଜିତ ହେବେ ପୁଣି ଏହା ଯୁଦ୍ଧ ବିରତିର ସୀମା ନିରୁପଳର ସୀମାନ୍ତ ରେଖା ହେବ ନିର୍ମୟ ହେବାର 11 ପୂର୍ବେ ଏ ବିଷୟଟି କଥିତ ହୋଇଥିଲା ପୁଣି ତତ୍ପରେ ଏହା ମଧ୍ୟ କୁହାଯାଇଥିଲା ଯେ ମାତ୍ର ସେ ଆପଣଙ୍କ ଶେଷ ପ୍ରଣୟତରେ ଉପସ୍ଥିତ ହେବେ ପୁଣି ରାଷ୍ଟ୍ରଗୁଡିକ ଯୁଦ୍ଧକୁ ଜୟ କରିବେ ଆଉ ତତ୍ପରେ ଏପରି ମଧ୍ୟ କୁହାଯାଇଥିଲା ଯେ ସେତେବେଳେ 3 ମତ ପରିଚୟକୁ ଆସିବ ସେଗୁଡିକ ନାଜି ମତ ଦେଶୀ ମତ ପୁଣି କମ୍ୟୁନିଷ୍ଟ ମତ ହେବେ ଧରି ମୁଁ ଏପରି ମଧ୍ୟ କହିଥିଲି ଯେ ସେମାନେ ସମସ୍ତେ କମ୍ୟୁନିଷ୍ଟ ମତ ସହିତ ମିଳିତ ହେବେ, ରଷିଆ ଏହି ସକଳକୁ କମ୍ୟୁନିଷ୍ଟ ଚିନ୍ତାଧାରା ମଧ୍ୟକୁ ଆକର୍ଷଣ କରିନେବ। ପୁଣି ମୁଁ ଏପରି ମଧ୍ୟ କହିଥିଲି ଯେ ସେତେବେଳେ ବିଜ୍ଞାନ ଏତେ ପ୍ରବଳ ଭାବରେ ବିସ୍ତାର ଲାଭ କରିଥିବ ଯେ ମନୁଷ୍ୟ ଅତି ବିଚକ୍ଷଣ ରୂପରେ ଚତୁର ବୋଲି ଗଠିତ ହେବ, ସେତେବେଳେ ପର୍ଯ୍ୟନ୍ତ ସେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହୋଇସାରିଥିବ। ସେ ଅନେକ ଗୁଡ଼ିଏ ଅଦ୍ଭୁତ ବସ୍ତୁ ଗୁଡ଼ିକୁ ଉଦ୍ଭାବନ ତାବତ୍ କରିବ, ତାବତ୍ ପରିଶେଷରେ ସେ ଏପରି ଏକ ମୋଟର ଯାନକୁ ଉଦ୍ଭାବନ କରିବ ଯାହାକି ଅଣ୍ଡା ପରି ଆକୃତି ଦେଖାଯିବ, ତାହା କାଚ ପରି ଦେଖିବାକୁ ମିଳୁଥିବା ଏକ ବସ୍ତୁକୁ ଏହାର ଉପରି ଅଂଶରେ ଧାରଣ କରିଥିବ। ଏହା କୌଣସି ଏକ ଅନ୍ୟ ଶକ୍ତି ଦ୍ୱାରା ଷ୍ଟିୟରିଂ ପରିବର୍ତ୍ତେ ଅନ୍ୟ ଶକ୍ତି ଦ୍ୱାରା ସଞ୍ଚାଳିତ ହେବ। ପୁଣି ସେମାନେ ସେହି ମୋଟର ଯାନକୁ ଉଦ୍ଭାବନ କରିସାରିଅଛନ୍ତି। ଆଉ ମୁଁ ଏପରି ମଧ୍ୟ କହିଥିଲି ଯେତେବେଳେ ଆମମାନଙ୍କ ରାଷ୍ଟ୍ରର ନାରୀମାନଙ୍କ ଆଚାର ବ୍ୟବହାରରେ ଏପରି ଅବନତି ଅବସ୍ଥାରେ ସମ୍ମୁଖୀନ ହେବ ଯେ ସେମାନେ ଅନ୍ୟ ସକଳ ରାଷ୍ଟ୍ରଗୁଡ଼ିକ ନିମନ୍ତେ ଏକ ପ୍ରକାର ଲାଞ୍ଛନାର କାରଣ ହେବେ। ସେମାନେ ପୁରୁଷର ପରିଧେୟ ବସ୍ତ୍ରଗୁଡ଼ାକୁ ପିନ୍ଧିବାକୁ ଯାଉଥିବେ, ସେମାନେ ଆପଣାର ବସ୍ତ୍ରଗୁଡ଼ାକୁ ନିର୍ବସ୍ତ କରିବା ପର୍ଯ୍ୟନ୍ତ ସେଗୁଡ଼ାକୁ ଖୋଲିବାକୁ ଲାଗିବେ। ପୁଣି ଏପରି ଏକ ଅବସ୍ଥାକୁ ଆସି ପହଞ୍ଚିବେ ଯେତେ ସେମାନେ ଏପରି ଦେଖାଯିବେ ଯେପରିକି ସେମାନେ ଆପଣାର ଜଙ୍ଘିଆ ଗୁଡ଼ାକ କେବଳ ପିନ୍ଧିଛନ୍ତି, ତାହା ହିଁ ସବୁକିଛି ଅଟେ। ପୁଣି ପରିଶେଷରେ ସେମାନେ ଡିମ୍ବିରି ଗଛର ପତ୍ର କୃତିର ବସ୍ତ୍ର କେବଳ ପିନ୍ଧିଥିବେ। ପୁଣି ଗତ ମାସର ଲାଇଫ ପତ୍ରିକାରେ ଆପଣମାନେ ଯଦି ଲକ୍ଷ୍ୟ କରିଥାନ୍ତି ସେମାନେ ନାରୀଗଣଙ୍କୁ ଡିମ୍ବିରି ପତ୍ର ଗୁଡାକୁ ପିନ୍ଧିଥିବା ଚିତ୍ରକୁ ପ୍ରକାଶ କରିଥିଲେ। ପୁଣି ସାନ୍ଧ୍ୟକାଳୀନ ନୂତନ ଫ୍ରକ୍ ତାହା ଅଟେ କିମ୍ବା ଗାଉନ୍ ଅଟେ, ଏହାକୁ ସେମାନେ ସନ୍ଧ୍ୟା କାଳରେ ପରିଧାନ କରିଥାନ୍ତି। ଅତି ପତଳା କଣା ତାହାର ମଧ୍ୟ ଦେଇ ଦେଖିପାରନ୍ତି। ଡିମ୍ବିରି ପତ୍ର ପୋଷାକଟିଏ କେବଳ ତାହାର ଶରୀରର ବିଶେଷ ବିଶେଷ ଅଂଶକୁ ଘୋଡ଼ାଇ ରଖିଥାଏ। ଚମଡ଼ା ପେଟି ବିହୀନ ହୋଇ କିମ୍ବା ପେଟି ସହିତ ଥାଇ ସମ୍ପୂର୍ଣ୍ଣ ଖୋଲା ଗାଧୁଆ ବସ୍ତ୍ର ଏହାର ଉପରି ଭାଗଟି ଶରୀରକୁ ଉଲଗ୍ନ ରୂପେ ପ୍ରକାଶିତ କରିଥାଏ। ପୁଣି ସେହି ସମସ୍ତ ବିଷୟ ଗୁଡିକ କିପରି ସଠିକ ରୂପେ ସଂଗଠିତ ହେଉଅଛି, ସେପରି ମୁଁ କହିଥିଲି ଜଣେ ନାରୀକୁ ମୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଉତ୍ଥାପିତ ହେବାର ଦେଖିଥିଲି। ଜଣେ ପ୍ରତାପୀ ରାଣୀ କିମ୍ବା ସେପରି ଜଣେ ଅତି ପ୍ରଭାବଶାଳୀ ନାରୀ ରୂପେ ଉତ୍ଥିତ ହେଉଥିବାର ମୁଁ ଦେଖିଥିଲି। ପୁଣି ଦେଖିବାକୁ ସେ ତ ଅତି ସୁନ୍ଦରୀ ଥିଲେ କିନ୍ତୁ ଅନ୍ତକରଣରେ ଅତି ଦୁର୍ଦ୍ଦାନ୍ତ କିସମର ନାରୀ ଥିଲେ। ପୁଣି ସେ ରାଷ୍ଟ୍ରକୁ ଆପଣାର ପୟନଗାମୀ କରିଥିଲେ, ତାଙ୍କର ଅନୁଗମନ କରାଇଥିଲେ। ତତ୍ପରେ ମୁଁ କହିଥିଲି ସର୍ବପ୍ରଥମରେ ସେ ମୋତେ ପଛକୁ ଫେରି ପୂର୍ବ ଦିଗ ଆଡ଼କୁ ପୁଣି ଥରେ ଚାହିଁବ କହିଥିଲେ। ପୁଣି ମୁଁ ଯେତେବେଳେ ଯେପରି କରିଥିଲି ସେତେ ଦେଖିଥିଲି ତାହା ଯେପରି ଯେପରି ଧରଣ ଥିଲା ଏପରି ଦେଖିବାକୁ ମିଳିଥିଲା ଜଗତଟି ବିସ୍ଫୋଟକମୟ ହୋଇଯାଇଥିଲା। ପୁଣି ଯେତେ ଦୂର ପର୍ଯ୍ୟନ୍ତ ମୁଁ ଦେଖିପାରିଥିଲି ଅନ୍ୟ କିଛି ନଥାଇ କେବଳ କ୍ଷୁଦ୍ର ଦଣ୍ଡ ଗୁଡିକ ପୁଣି ଅତି ବଡ ବଡ ବସ୍ତ୍ରଖଣ୍ଡ ଗୁଡାକ ମାଟି ତଳୁ ଫୁଟି ବାହାରି ପଡୁଥିଲା। ଏହିସବୁ ଘଟଣା ଗୁଡିକ ଜଗତର ଶେଷାବସ୍ଥା ପୂର୍ବେ ସଂଘଟିତ ହେବ। ପୁଣି ସାତ ଗୋଟି ଘଟଣାରୁ ପାଞ୍ଚଟି ଘଟଣା ସମ୍ପୂର୍ଣ୍ଣ ରୂପେ ଘଟିସାରିଅଛି, 33 ବର୍ଷ ମଧ୍ୟରେ ସେଗୁଡିକ ଘଟିସାରିଅଛି। ପୁଣି ଆମମାନେ ଯେପରି ଏକ ସ୍ଥାନରେ ଆସି ଉପସ୍ଥିତ ହୋଇଅଛୁ ଅର୍ଥାତ୍ ଯୁଗାନ୍ତର ସମୟ ମଧ୍ୟକୁ ଫେରି ଆସିଅଛୁ। ପୁଣି ଠିକ ସେହି ସମୟରେ ମୁଁ ସଂସ୍ଥାୟୀ ପଦ୍ଧତି ବିରୁଦ୍ଧରେ ମତ ବ୍ୟକ୍ତ କରି କହିଥିଲି। ପୁଣି ଆଜି ରାତ୍ରି କାଳରେ ବର୍ତ୍ତମାନ ସୁଦ୍ଧା ମୁଁ ବିଶ୍ୱାସ କରେ ଯେ ତାହା ଏକ ଦୁର୍ଗନ୍ଧମୟ ସ୍ଥାନ ଅଟେ, ତାହା ସେପରି ସ୍ଥାନଟିଏ ଅଟେ ଯାହା ମଧ୍ୟକୁ ସକଳ ପ୍ରକାରର ଦୂଷିତ ପଦାର୍ଥ ଗୁଡିକ ପ୍ରବେଶ କରିଥାନ୍ତି। ଆପଣ ମଣ୍ଡଳୀ ମଧ୍ୟକୁ ଖରାପ୍ରଭୁ ପରମେଶ୍ୱର ଯେପରି ଧରଣର ଅସୁଚିତାକୁ ଦେ ଯେ କଦାପି ପ୍ରବେଶ କରିବାକୁ ଦେବେ ତାହାକୁ ଆମେ ବିଶ୍ୱାସ କରି ନପାରେ, ଯେହେତୁ ଏହାକୁ ପରମେଶ୍ୱରଙ୍କ ଆତ୍ମାରେ ଜନ୍ମ ଲାଭ କରିବାକୁ ହିଁ ଅଛି। ପୁଣି ତାଙ୍କର ବୋଲି ତାଙ୍କର ବୋଲି ଡକାଯିବା ପୂର୍ବେ ତାହାକୁ ତତ୍ପରେ ପରିଷ୍କୃତ ହେବାକୁ ହିଁ ଅଛି। ବିଶ୍ୱଙ୍କର ଅଲୌକିକ ଶରୀରଟି ଆମମାନେ ସେଥିରେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ବାପ୍ତିତ ହୋଇଅଛୁ। ଜଳଧାରା ପଦ୍ଧତିର ଏହି ନମୁନାଟି ନିଶ୍ଚିତ ରୂପେ ସଂସ୍ଥାର ଏକ ତ୍ରୁଟିହୀନ ଉଦାହରଣ ଅଟେ। ଜଣେ ଜ୍ଞାନୀ ବ୍ୟକ୍ତିଙ୍କୁ ଏହା ଅବଶ୍ୟ ଲକ୍ଷ୍ୟ କରିବାକୁ ହିଁ ଅଛି। ପୁଣି ଏହା ମଧ୍ୟକୁ ତାଙ୍କୁ କଦାପି ପ୍ରବେଶ କରିବା ଉଚିତ ନୁହେଁ, ଯେହେତୁ ବିଗତ ସକଳ ଯୁଗ ଗୁଡିକର ମଧ୍ୟରେ ପରମେଶ୍ୱର ପ୍ରମାଣିତ କରି ଆସିଅଛନ୍ତି ଯେ ସେ ଏହାର ବିରୋଧୀ ଅଟନ୍ତି। ପୁଣି ଏହାର ସହବର୍ତ୍ତୀ ହୋଇ ହୋଇ କଦାପି କାର୍ଯ୍ୟ କରିନଥିଲେ। ଯେକୌଣସି ଦଳ ଯେତେବେଳେ ସେହି ଜଣେ ବ୍ୟକ୍ତି ଏକ ସମାଚାର ସହିତ ଉଦିତ ହୋଇଥିଲେ ଲୁଥରଙ୍କ ପରି ୱେସ୍ଲିଙ୍କ ପରି କିମ୍ବା ସେପରି ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରି ପୁଣି ସ୍ମିଥଙ୍କ ପରି କ୍ୟାଲଭିନ୍ଙ୍କ ପରି ପୁଣି ଅନ୍ୟମାନଙ୍କ ପରି ଉଦିତ ହୋଇଥିଲେ, ତତ୍ପରେ ସେମାନେ ଯେତେବେଳେ ସଂସ୍ଥାଟିଏ ଆରମ୍ଭ କରିଦେଇଥିଲେ ପରମେଶ୍ୱର ଘଟୁଥିବା କାର୍ଯ୍ୟଗୁଡ଼ିକୁ ସ୍ଥଗିତ କରିଦେଇଥିଲେ, ପୁଣି ଏକ ଉଦ୍ଦୀପନା ସହିତ ତାହାକୁ ଆଉ କଦାପି ଆଶିଷିତ କରିନଥିଲେ। ଇତିହାସର ବିବରଣୀରୁ ଲକ୍ଷ୍ୟ କରନ୍ତୁ, ଏପରି କୌଣସି ଗୋଟିଏ ସୁଦ୍ଧା ଅବସର ଆସି ନାହିଁ ଯେତେବେଳେ ପରମେଶ୍ୱର କଦାପି ସଂସ୍ଥାଟିଏ ଆଦରି ନେଇଥିଲେ ପୁଣି ତନ୍ମଧ୍ୟରୁ ଉଦ୍ଦୀପନା ପ୍ରଦାନ କରିଥିଲେ ସେପରି କଦାପି ହୋଇନାହିଁ। ତତ୍ପରେ ଇତିହାସ ମଧ୍ୟ ଦେଇ ଆଉ ବାଇବଲ ଦ୍ୱାରା ଏହା ଯେ ପରମେଶ୍ୱର ସୃଷ୍ଟିରେ ଅସୁବିଧାପୂର୍ଣ୍ଣ ବିଷୟ ଅଟେ ତାହା ପ୍ରମାଣ କରିଥାଏ। ତେଣୁ ଏହା ସହିତ ମୁଁ ଅନ୍ୟ କୌଣସି ଅପ୍ରୀତିକର ଆଚରଣକୁ ଆଚରଣ କରିବାକୁ ଚାହେଁ ନାହିଁ ଆଉ ସେହି କାରଣରୁ ମୁଁ ଏହାକୁ ବିରୋଧ କରିଥାଏ। ମୁଁ ତ ଲୋକମାନଙ୍କୁ ତନ୍ମଧ୍ୟରୁ କାଢି ଆଣିବାକୁ ଚେଷ୍ଟା କରୁଅଛି। ଇସ୍ରାଏଲ ମଧ୍ୟରେ ନିମନ୍ତ୍ରିତ ହେବା ପରି ଆମମାନେ ନିମନ୍ତ୍ରିତ ହୋଇଅଛୁ। ସୁତରାଂ ବର୍ତ୍ତମାନ ଏହାହି ଅଟେ ଉଦାହରଣ ଗୁଡିକ ନିମନ୍ତେ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରିବା ସମୟ ଅଟେ। ସେମାନେ ଯେତେ ଦିନ ଧରି ସେମାନେ ସେ ନିର୍ଦ୍ଦେଶ ସହିତ ବିଶ୍ୱସ୍ତ ହୋଇ ରହିଥିଲେ ସେମାନେ ସୁରକ୍ଷିତ ଭାବରେ ରହିଥିଲେ। ମାତ୍ର ସେମାନେ ଆପଣମାନଙ୍କ ନିମନ୍ତେ ଜଳାଧାର ନିର୍ମାଣ କରିବାକୁ ଆରମ୍ଭ କରିଦେଲେ, ମନୁଷ୍ୟଗତ ପଦ୍ଧତି ଗୁଡ଼ିକୁ ନିର୍ମାଣ କଲେ। ତେବେ ପରମେଶ୍ୱର ସେମାନଙ୍କୁ ତ୍ୟାଗିଦେଲେ ଯେ ଆମମାନଙ୍କ ସହିତ ମଧ୍ୟ ଠିକ ସେହିପରି ବ୍ୟବହାର କରିବେ। ସେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ପାଶରି ପକାଇଥିଲେ, ଜୀବନ୍ତ ଜଳର ଝରଣାଙ୍କୁ ସେମାନେ ପାଶରି ପକାଇଥିଲେ। ତାହା ହିଁ ସେହି ଅଭିଯୋଗ ଗୁଡିକ ଥିଲା ଯାହାକି ସେମାନଙ୍କ ବିରୁଦ୍ଧରେ ପରମେଶ୍ୱରଙ୍କର ଥିଲା। ଠିକ ସେହି ପ୍ରକାର ବିଷୟ ଅଟେ ଯେପରିକି ସେମାନେ କହିପାରନ୍ତି, ଦେଖ ଆମମାନେ ଯେ କ'ଣ ସାଧନ କରିଅଛୁ ତାହାକୁ ଲକ୍ଷ୍ୟ କରନ୍ତୁ। ପୁଣି ମୂଷାଙ୍କ ଯାତ୍ରା କରିବା ସମୟରେ ଯେତେବେଳେ ଯାତ୍ରା ସମୟ ଉପସ୍ଥିତ ହୋଇଥିଲା ସେତେବେଳେ ଆପଣଙ୍କ ମହା ଅନୁଗ୍ରହ ଦ୍ୱାରା ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଭାବଦୀତି ପ୍ରଦାନ କରିଥିଲେ। ପୁଣି ସେମାନଙ୍କ ଅଗ୍ରସର ନିମନ୍ତେ ସେ ସେମାନଙ୍କୁ ଅଗ୍ନିମୟ ସମ୍ପତ୍ତି ଦାନ କରିଥିଲେ। ପୁଣି ଚିହ୍ନ ଓ ଅଦ୍ଭୁତ କର୍ମ ଗୁଡିକର ଦ୍ୱାରା ଏହାକୁ ପ୍ରକଟିତ କରିଥିଲେ। ଅନୁଗ୍ରହ ଏହି ସକଳ ବସ୍ତୁ ସେମାନଙ୍କୁ ଦାନ କରିଥିଲେ। ଏହା ସତ୍ତ୍ୱେ ଇସ୍ରାଏଲ ଯାତ୍ରା କରିଥିଲା, ବ୍ୟବସ୍ଥା ଲାଭ କରିଥିଲା। ବ୍ୟବସ୍ଥାକୁ ଗ୍ରହଣ କରିବା ନିମନ୍ତେ ସେମାନେ ଅନୁଗ୍ରହକୁ ଅସ୍ୱୀକାର କରିଥିଲେ। ତାହା ହିଁ ସେହିପରି ଏକ ଆଚରଣ ଅଟେ ଯାହାକୁ ଆଜିକାର ଲୋକେ କରିଥାନ୍ତି। ସେମାନେ ବଚନକୁ ଅସ୍ୱୀକାର କରିଥାନ୍ତି, ସଂସ୍ଥାୟୀ ପଦ୍ଧତିକୁ ସ୍ୱୀକାର କରିବା ଉଦ୍ଦେଶ୍ୟରେ ସେପରି କରିଥାନ୍ତି। ଯଦି ସେମାନେ ଯାହା କିଛି ଅପ୍ରୀତିକର କାର୍ଯ୍ୟ କରିବାକୁ ଇଚ୍ଛା କରିଥାନ୍ତି ସେଗୁଡ଼ିକୁ ଅଗ୍ରସର କରିଥାନ୍ତି, ପୁଣି ତଦ୍ୱାରା ଆଗକୁ ବଢିଥାନ୍ତି। ମାତ୍ର ଖ୍ରୀଷ୍ଟଙ୍କ ମଧ୍ୟରେ ଖାଇ ଆପଣମାନେ ଏହାକୁ ସେପରି କଦାପି କରିପାରନ୍ତି ନାହିଁ, କାରଣ ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ରହିବା ନିମନ୍ତେ ଆପଣମାନଙ୍କୁ ଶୁଦ୍ଧତାର ସହିତ ପୁଣି ଅତି ପବିତ୍ର ହୋଇ ରହିବାକୁ ହିଁ ଅଛି। ମନୁଷ୍ୟକୃତ ସିଦ୍ଧାନ୍ତ କିମ୍ବା ଯେପରି ଜଳାଧାର ନିମନ୍ତେ ଖୋଦିତ କୂପକୁ ପରିତ୍ୟାଗ କରୁଅଛନ୍ତି, ଏହି ଯେ ବ୍ୟକ୍ତି ଯେ ସେପରି କାର୍ଯ୍ୟ କରୁଅଛନ୍ତି ଆପଣମାନେ ତାହା ହୃଦୟଙ୍ଗମ କରିପାରୁଅଛନ୍ତି କି? ଆପଣମାନେ ସେପରି ଧରଣର ବ୍ୟବହାରକୁ ହୃଦୟଙ୍ଗମ କରିପାରନ୍ତି କି? ଜଣେ ବ୍ୟକ୍ତିଙ୍କର ମାନସିକ ସ୍ଥିତିକୁ ବୁଝିପାରନ୍ତି କି? ଏକ ଖୋଦିତ କୂପରୁ ପାନ କରିବା ପରେ ତାହାକୁ ପରିତ୍ୟାଗ କରିଦେଇ ମନୁଷ୍ୟଗତ ଜଳଧାରରେ ପାନ କରିବାକୁ ଯାଉଅଛନ୍ତି, ଯାହାକି ବେଙ୍ଗ ପୁଣି ଜୋକ ପୁଣି ମାଙ୍କଡ଼ସା ପୁଣି ଅନ୍ୟାନ୍ୟ ଅନେକ ଜନ୍ତୁ ଗୁଡିକରେ ଭରପୁର ଅଟେ। ଏହା ଯେ ଯଥୋଚିତ ବିଷୟ ଅଟେ ଯେପରି ଚେତନା ସହିତ ଏହା ଆଦୌ ଅନୁମାନ କରାଯାଏ ନାହିଁ। ମାତ୍ର ଲୋକମାନେ ଯାହା କିଛି ଅପକର୍ମ କରିଅଛନ୍ତି ତାହା ହିଁ ପ୍ରକୃତରେ ସେପରି ଏକ ବିଷୟ ଅଟେ। ସେମାନେ ବଚନକୁ ପରିତ୍ୟାଗ କରିଅଛନ୍ତି, ପରମେଶ୍ୱରଙ୍କ ସାଧନକୁ ପୁଣି ତାଙ୍କ ଶକ୍ତିର ଜଳାଧାରକୁ ସେମାନେ ପରିତ୍ୟାଗ କରିଦେଇଛନ୍ତି। ଜଳାଧାର ଗୁଡିକରୁ ପାନ କରିବାକୁ ପୁଣି ସେମାନଙ୍କୁ ବ୍ୟକ୍ତିଗତ ରୂପେ ଜଳାଧାର କରି ପ୍ରସ୍ତୁତ କରିବାକୁ ମାନେ ସେପରି କରିଅଛନ୍ତି। ସେହି ସମାନର ବ୍ୟବହାରକୁ ଯାହାକି ସେମାନେ ପୂର୍ବେ କରିଥିଲେ ବର୍ତ୍ତମାନ ତାହା ହିଁ ସେମାନେ ସଫଳ କରିଅଛନ୍ତି। ସେମାନେ କହିଥାନ୍ତି, ସେ କହିଥିଲେ ସେମାନେ ଆମ୍ଭକୁ ପରିତ୍ୟାଗ କରିଦେଇଛନ୍ତି। ଏଠାରେ ସେ ଏପରି କହିଥିଲେ, ଏଠାରେ ଜିରିମିଅ 2:14 କିମ୍ବା 13 ପଦରେ ସେ ଏପରି କହିଥିଲେ, ସେ ଏପରି କହିଥିଲେ ସେମାନେ ଆମ୍ଭକୁ ତ୍ୟାଗି ଦେଇଅଛନ୍ତି, ଜୀବନ୍ତ ଜଳର ନିର୍ଜଳଙ୍କୁ ତ୍ୟାଗି ଦେଇଅଛନ୍ତି। ବର୍ତ୍ତମାନ ଜଳଧାରାଟିଏ ଯେ କଣ ତାହାକୁ ଆମେ ଧ୍ୟାନ କଲୁ, ତାହା ଯେ ତାହାକୁ ଧାରଣ କରିଥାଏ ଏହା ସୁଦ୍ଧା ଆମେ ଧ୍ୟାନ କଲୁ। ଏହା ଯେ କିପରି ଭାବରେ ପ୍ରସ୍ତୁତ କରାଯାଇଅଛି ତାହାକୁ ମଧ୍ୟ ଆମେ ଧ୍ୟାନ କଲୁ। ଏହା ତ ମନୁଷ୍ୟକୃତ ଏକ ପଦ୍ଧତି ଅଟେ ଯାହାକି ଏକ ଦୂଷିତ ଗାଡ଼ିଆରୁ ବାହାରି ଆସିଥାଏ। ତାହା ସେହି ଜଳ ଯାହାକି ଛାତରୁ ତଳକୁ ପଡିଥାଏ, ତାହା ଏକ ଆବର୍ଜନା ସ୍ଥାନରେ ଆସି ପଡିଥାଏ। ପୁଣି ଏହା ତ ସେହି ଛାତକୁ ଧୋଇ ପରିଷ୍କାର କରିଦେଇଥାଏ। ମନୁଷ୍ୟଗତ ପଦ୍ଧତିର ମାଧ୍ୟମ ଦେଇ ବହି ଆସି ପତିତ ହୋଇଥାଏ, ମନୁଷ୍ୟଗତ ଏକ ଗାଡ଼ିଆରୁ ବାହାରି ଆସି ମନୁଷ୍ୟଗତ ଏକ ପୋଖରୀ ମଧ୍ୟରେ ତା ପତିତ ହୋଇଥାଏ। ପୁଣି ସକଳ ପ୍ରକାରର ଆବର୍ଜନା ଗୁଡିକ ତନ୍ମଧ୍ୟରେ କାଠି ହୋଇଥାଏ। ପୁଣି ପୁଣି ସେହି କୀଟାଣୁ ଗୁଡିକ ଆଉ ଯୋଗ ଗୁଡାକ ପୁଣି ବ୍ୟଙ୍ଗ ଗୁଡାକ ପୁଣି କ୍ଷେତ୍ରସ୍ଥିତ ବିଭିନ୍ନ ପ୍ରକାର ଆବର୍ଜନା ଗୁଡାକ ସେପରି ଅନ୍ୟାନ୍ୟ ଦୂଷିତ ପଦାର୍ଥ ଗୁଡାକ ତନ୍ମଧ୍ୟରେ କାଠି ହୋଇଥାନ୍ତି। ପୁଣି ଧ୍ୟାନ ଦିଅନ୍ତୁ, ସେଗୁଡାକ ଅଶୁଚାତୀୟ ପ୍ରାଣୀ ଗୁଡାକ ଦୂଷିତ ଧରଣ ଜୀବ ଗୁଡାକ ଦୁର୍ଗନ୍ଧରେ ପରିପୂର୍ଣ୍ଣ ପ୍ରାଣୀ ଗୁଡାକ ଅଟନ୍ତି। ଏକ ଅଶୁଚାତୀୟ ପ୍ରାଣୀ ବିଶୁଦ୍ଧ ଜଳରେ ଆଦୌ ବାସ କରି ରହିପାରେ ନାହିଁ। ତାହା ଯଦି ସେପରି କରେ ଏହା ତାହାକୁ ମାରି ପକାଇବ। ତାହାକୁ ଦୁର୍ଗନ୍ଧମୟ ସ୍ଥାନରେ ବାସ କରି ରହିବାକୁ ହିଁ ଅଛି। ଆଉ ତାହା ଏହି ସେବକ ଏକ ବିଷୟ ଅଟେ ଯାହାକି ଆଜିକାଲି ସଂଖ୍ୟାଧିକ ପରିମାଣର ଖୋସାମତକାରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ। ଆପଣମାନେ ପବିତ୍ର ଆତ୍ମାଙ୍କର ବିଶୁଦ୍ଧ ଜଳ ମଧ୍ୟରେ ଆଦୌ ବାସ କରି ରହିପାରନ୍ତି ନାହିଁ। ତାହା ସେହି କାରଣ ଅଟେ ଯେ ସେମାନେ ବଚନର ଏତେ ବହୁଳ ପରିମାଣରେ ବିରୋଧୀ ଅଟନ୍ତି। ଆଉ କହନ୍ତି ଏହା ଆପଣାରୁ ବିରୋଧାଭାବକୁ ପ୍ରକାଶ କରିଥାଏ। ଏଥିରେ ସେପରି କିଛି ମହତ୍ତ୍ୱ ନାହିଁ। ଏହା ଏଥିପାଇଁ ତଦ୍ରୁପ ଅଟେ ଯେହେତୁ ଇତସ୍ତତ ଭ୍ରମଣ କରିବା ନିମନ୍ତେ ସେମାନଙ୍କୁ ସେପରି ଦୁର୍ଗନ୍ଧମୟ ସ୍ଥାନରେ ବାସ କରିବାକୁ ହିଁ ଅଛି। ତାହା ସତ୍ୟ କଥା ଅଟେ। ପୁଣି ବେଙ୍ଗ ଗୁଡାକର ସହିତ ଆଉଦପା ଗୁଡାକର ସହିତ ପୁଣି ପାଣି ବୁଢିଆଣୀ ଗୁଡାକର ସହିତ ସେହି ସମାନ ଧରଣର ବ୍ୟବହାରକୁ ଦେଖିବାକୁ ମିଳିଥାଏ। ପୁଣି ସେପରି ସ୍ୱଭାବ ବିଶିଷ୍ଟ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ମଧ୍ୟ ସୁଦ୍ଧା ଲକ୍ଷ୍ୟ କରାଯାଇଥାଏ। ବାସ କରି ରହିବା ନିମନ୍ତେ ଯେପରି ଆବର୍ଜନାମୟ ସ୍ଥାନରେ କିମ୍ବା ଦୁର୍ଗନ୍ଧମୟ ଜଳାଶୟ ଚାରିଆଡ଼େ ରହି ଜୀବନଯାପନ କରିଥାନ୍ତି, ଯେହେତୁ ସେପରି ଏକ ସ୍ଥାନରେ ବାସ କରିବାଟା ହିଁ ସେମାନଙ୍କର ସ୍ୱଭାବ ଅଟେ। ପୁଣି ପଶୁର ସ୍ୱଭାବକୁ ଆପଣ ପରିବର୍ତ୍ତନ ନ କଲା ପର୍ଯ୍ୟନ୍ତ ତାହାକୁ ଆଦୌ ପରିବର୍ତ୍ତନ କରିପାରନ୍ତି ନାହିଁ। ସେହିପରି ଭାବରେ କୌଣସି ଏକ ମନୁଷ୍ୟକୁ ଆପଣ ସେତେବେଳେ ପର୍ଯ୍ୟନ୍ତ ପରମେଶ୍ୱର ବଚନକୁ ଧ୍ୟାନ ଲଗାଇ ଦେଖିବାକୁ ଯୋଗ୍ୟ କରିପାରନ୍ତି ନାହିଁ ଯେତେବେଳେ ପର୍ଯ୍ୟନ୍ତ ତାଙ୍କର ସ୍ୱଭାବରେ ପରିବର୍ତ୍ତନ ଆସିନଥାଏ। ପୁଣି ସେ ଯେପରି ଅଟନ୍ତି ତାଙ୍କ ସ୍ୱଭାବରେ ଯେତେବେଳେ ପରିବର୍ତ୍ତନ ଆସିଥାଏ, ପରମେଶ୍ୱରଙ୍କ ପୁତ୍ରଟି ହେବା ପାଇଁ ଯେପରି ପରିବର୍ତ୍ତନ ଘଟିଥାଏ, ତତ୍ପରେ ପବିତ୍ର ଆତ୍ମା ତା ମଧ୍ୟକୁ ଆସିଥାନ୍ତି। ଯେହେତୁ ପବିତ୍ର ଆତ୍ମା ସେହି ତ ପରମେଶ୍ୱରଙ୍କ ବଚନକୁ ଲେଖିଥିଲେ। ଆଜି ମୋର ଘନିଷ୍ଠ ବନ୍ଧୁ ଉପାଧ୍ୟକ୍ଷ ଲି ଭେଲିଙ୍କ ସହିତ ମୁଁ ଗପସପ କରୁଥିଲି, ଯିଏକି ବର୍ତ୍ତମାନ ଏଠାରେ ଉପସ୍ଥିତ ଅଛନ୍ତି। ସେ ଜଣେ ଅତି ନିପୁଣ ଦକ୍ଷତା ସମ୍ପନ୍ନ ଧର୍ମତତ୍ତ୍ୱବିତ୍ ଅଟନ୍ତି। ଆଉ ସେହି ହେତୁ ଆମମାନେ ଅଧିକାଂଶ ସମୟ ଧର୍ମଶାସ୍ତ୍ର ଉପରେ ଖୁବ୍ ସୁନ୍ଦର ଆଲୋଚନା ଗୁଡ଼ିକ କରିଥାଉ। ଖୁବ୍ ଦକ୍ଷତା ସମ୍ପନ୍ନ ଚତୁର ବ୍ୟକ୍ତି ଅଟନ୍ତି। ଏକଥା ସେ ମୋତେ ପଚାରିଥିଲେ, ପବିତ୍ର ଆତ୍ମାଙ୍କର ପ୍ରାରମ୍ଭିକ ପ୍ରଣାଳୀ କ'ଣ, ଏହା ପରଭାଷାରେ କଥାବାର୍ତ୍ତା କରିବାର କିପରି ପ୍ରଣାଳୀ ଥିଲା କି? ଏହା ଅନେକ ବର୍ଷ ତଳର ଘଟଣା ଅଟେ। ମୁଁ କହିଥିଲେ ନୁହେଁ, ତାହାକୁ ସେପରି ବୁଝି ନପାରେ। ସେ କହିଥିଲେ ମୁଁ ମଧ୍ୟ ସେପରି ବୁଝି ନଥାଏ। କହିଥିଲେ ଯଦ୍ୟପି ମୁଁ ସେପରି ଭାବେ ଶିକ୍ଷିତ ହୋଇଥିଲି। ସେ ମୋତେ ପଚାରିଥିଲେ ଏକ ପ୍ରଣାଳୀ ହୋଇଥିବ, ସେ ବିଷୟରେ ଆପଣ କ'ଣ ବିଚାର କରିଥାନ୍ତି? ମୁଁ କହିଥିଲି ସବୁଠାରୁ ସିଦ୍ଧ ପ୍ରମାଣ ଯାହାକି ମୁଁ ଆପାତତଃ ଚିନ୍ତା କରିପାରେ ତାହା ସେହି ପ୍ରେମ ହିଁ ଅଟେ। ତେଣୁକରି ଏ ବିଷୟ ଉପରେ ଆମମାନେ ଆଲୋଚନା କରିଥିଲୁ। ପୁଣି ମୁଁ ତତ୍ପରେ ଚିନ୍ତା କରିଥିଲି ଯେ ତାହା ପ୍ରକୃତରେ ଅତି ଉତ୍ତମ କଥା ପରି ବୁଝା ପଡୁଅଛି। ତେଣୁକରି ମୁଁ ତାହାକୁ ଲଗାତାର ଭାବେ ପ୍ରକାଶ କରିଚାଲିଥିଲି। ଏହି ଜଣେ ମନୁଷ୍ୟ ଦେହ ଲାଭ କରିଅଛି, ମାତ୍ର ଏକଦା ପ୍ରଭୁ ଏକ ଦର୍ଶନ ମାଧ୍ୟମରେ ମୋତେ ସୁଧାରି ଯାଇଥିଲେ। ଆଉ ସେ ମୋତେ କହିଥିଲେ ଯେଉଁମାନେ ବଚନକୁ ଗ୍ରହଣ କରିପାରିଥାନ୍ତି ସେମାନେ ହିଁ ପବିତ୍ର ଆତ୍ମାଙ୍କ ସେହି ସେହି ପ୍ରମାଣ ସ୍ୱରୂପ ଅଟନ୍ତି। ସ୍ନେହ ନୁହେଁ କିମ୍ବା ପରଭାଷାରେ କଥାବାର୍ତ୍ତା କରିବା ଯୋଗୁଁ ନୁହେଁ, ମାତ୍ର ଏହା ବଚନକୁ ସ୍ୱୀକାର କରିବା ହେତୁ ହିଁ ଅଟେ। ଆଉ ତତ୍ପରେ ଅଧ୍ୟାପକ ଭେଲି ମୋତେ ଏପରି କହିଥିଲେ ଯେ ତାହା ହିଁ ଧର୍ମଶାସ୍ତ୍ର ଅନୁସାରେ ସତ୍ୟ କଥା ଅଟେ। କାରଣ ସେ ମୋତେ କହିଥିଲେ ଯେହେତୁ ଜହନ 14 ସେପରି କହିଥିଲେ ଯେ କେତେବେଳେ ସେ ଅର୍ଥାତ୍ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତରଣ କରିବେ, ସେ ତୁମମାନଙ୍କ ପ୍ରତି ଏହି ସମସ୍ତ ବିଷୟ ଯାହା କିଛି ମୁଁ ତୁମମାନଙ୍କୁ ଶିକ୍ଷା ଦେଇଅଛି ସେଗୁଡ଼ିକ ସେ ତୁମମାନଙ୍କୁ ତୁମେ ପ୍ରକାଶ କରିଦେବେ। ପୁଣି ଆଗତ ବିଷୟ ଗୁଡ଼ିକୁ ତୁମମାନଙ୍କୁ ଦର୍ଶାଇବେ। ସୁତରାଂ ପବିତ୍ର ଆତ୍ମାଙ୍କର ଅସଲି ପ୍ରମାଣ ଏହି ସ୍ଥାନରେ ପ୍ରକାଶିତ ଅଟେ। ସେ ଅଦ୍ୟାବଧି ମୋତେ କୌଣସି ଭୁଲ ତଥ୍ୟକୁ ଦେଇନାହାନ୍ତି। ଅର୍ଥାତ୍ ଏହା ହିଁ ପବିତ୍ର ଆତ୍ମାଙ୍କ ପ୍ରମାଣ ଅଟେ, ଯିଏକି ତାଙ୍କ ବଚନକୁ ବିଶ୍ୱାସ କରେ ସେହି ଅଟେ ଯଦି ଆପଣ ଏହାକୁ ଗ୍ରହଣ କରିପାରନ୍ତି। କାରଣ ଯୀଶୁ କଦାପି ଏପରି କହିନଥିଲେ ଯେ ପବିତ୍ର ଆତ୍ମା ଯେତେବେଳେ ଆସିବେ ତୁମମାନେ ପରଭାଷାରେ କଥାବାର୍ତ୍ତା କରିବ। ସେ କଦାପି କହିନଥିଲେ ଯେ ପବିତ୍ର ଆତ୍ମା ଆଗତ ହେଲେ ତୁମମାନେ ଏହିସବୁ ଅସାଧ୍ୟ କର୍ମ ଗୁଡ଼ିକରୁ ଯେକୌଣସି ଗୋଟିକୁ ସମ୍ପନ୍ନ କରିବ। ମାତ୍ର ସେ କହିଥିଲେ ଯେ ମୋ ବିଷୟ ଖାଲି ତୁମମାନଙ୍କୁ ଜଣାଇବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ପ୍ରକୃତ ପ୍ରମାଣ ଅଟେ। ତେଣୁକରି ଏହିସବୁ ଉତ୍ତେଜନା ପୁଣି ଅନ୍ୟାନ୍ୟ ବିଷୟ ଗୁଡିକ ଯାହାକି ଲୋକମାନଙ୍କ ମଧ୍ୟରେ ରହିଅଛି, ପୁଣି ଯାହା ଉପରେ ଅଦ୍ୟାବଧି ନିର୍ଭରଶୀଳ ଅଟନ୍ତି, ସେମାନେ ଏହାକୁ କାହିଁକି ଯେ ସେପକା କରନ୍ତି ତାହା ଆପଣମାନେ ଧ୍ୟାନ ଦେଇପାରନ୍ତି। ଦେଖନ୍ତୁ ଏହା ସଂସ୍ଥାଟିଏ ହୋଇଯାଇଥାଏ କିମ୍ବା ଏକ ପଙ୍କ୍ତ ପୋଖରୀ ହୋଇଯାଇଥାଏ, ପୁଣି ଏପରି କୌଣସି ସଂସ୍ଥା ନାହିଁ ଯାହାକି ପରମେଶ୍ୱରଙ୍କ ସିଦ୍ଧ ବଚନ ଉପରେ ଆଧାରିତ ଅଟେ। ଏହା ସେପରି ଆଦୌ କରିପାରେ ନାହିଁ, ଯେହେତୁ ଆପଣମାନେ ପରମେଶ୍ୱରଙ୍କ ପରମେଶ୍ୱରଙ୍କୁ ପ୍ରତ୍ୟାଶା କରିପାରନ୍ତି ନାହିଁ କିମ୍ବା ସଂସ୍ଥାଟିଏ କରିପାରନ୍ତି ନାହିଁ। ଆଜ୍ଞା, कदापि नुहे यार कारण एपरि अटे आपण माने एपरि दले लोकनकु ग्रहण करन्ति जे माने वचनकु विश्वास करि परन्ति सेमानकु संस्थाटि आरम्भ करियाकु दियन्तु सर्वप्रथम कार्यकु तो आपण माने जानन्ति एक वर्ष मध्यरे कर्मते दले असाधु प्रकृति व्यक्ति गण देखा दैथान्ति जा विरुद्ध आपण माने किछि हेले कोइ परन्ति नाही सेमाने अधिकार जमाय दियन्ति पुनी ए विषय रे आपण माने किछि हेले कोइ परन्ति नाही
हा
परमेश्वरक पद्धति नुहे कदापि नुहे तेणु व्यवस्था जे अस्वीकृत अटे ता जना एक जलाधार होता है स्थान होता है जो प्रत्येक जन विषय अपर विषय केवल सदस्य गण को तन्मध्य लाभ करने निम्ते कि लोक मान भर को आसपा देवा निम्ते प्रतिज्ञा करे आम मैंने देखल पद्धति एक आरंभ होता इस्राएल मान पुरातन काल आरंभ होता ଯେତେବେଳେ ସେମାନେ ସେହି ସବୁ ଜଳାଧାରକୁ ଖୋଜି ବାହାର କରୁଥିଲେ ପୁଣି ସେତେବେଳେ ଜଣେ ଏକ ବ୍ୟକ୍ତି ପୁଣି ଜଣେ ଫରୁସି ଥିଲେ ଯେଉଁମାନେ କେତେକ ଜଳାଧାରକୁ ଖୋଜି ପାଇଥିଲେ ପୁଣି ସେମାନେ ହେରୋଦ ନାମକ ଜଣେ ବ୍ୟକ୍ତିଙ୍କୁ ଲାଭ କରିଥିଲେ ପୁଣି ସେ ଜଣେ ଘୋଷଣାକାରୀ କିମ୍ବା ପ୍ରଦେଶ ଜଣେ ରାଜ୍ୟପାଳ ଥିଲେ ପୁଣି ସେ ଏପରି ଜଣେ ବ୍ୟକ୍ତିଙ୍କ ଠାରୁ ସବଳ କହିବାରେ କିଏ ସେମାନଙ୍କ ସଂସ୍ଥାଗୁଡିକ ନିମନ୍ତେ ମୂର୍ଖ ହୋଇନଥିଲେ ସେ ଜଣେ ଭାବବାଦୀ ଥିଲେ ପୁଣି କୌଣସି ଭାବବାଦୀଙ୍କର ସଂସ୍ଥା ସହିତ କଦାପି କୌଣସି ସମ୍ପର୍କ ରହିନଥିଲା ମାତ୍ର ଏହାକୁ ଘୃଣା କରିଥିଲେ ଏହି ଭାବବାଦୀଙ୍କ ଆସି ଏପରି ପ୍ରଚାର କରି କହିଥିଲେ ଯେ ଅବ୍ରାହମ ତ ଆମମାନଙ୍କ ପିତା ମନେ ମନେ ଏପରି ଏପରି କହିବାକୁ ଭାବ ନାହିଁ କାରଣ ମୁଁ ତୁମମାନଙ୍କୁ କହୁଅଛି ଯେ ପରମେଶ୍ୱର ଏହି ପଥ ଗୁଡାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି ପୁଣି ତାଙ୍କଠାରୁ ଶୁଣିବା ନିମନ୍ତେ ସେମାନେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଆପଣମାନଙ୍କ ସହିତ ଆଣିଥିଲେ ପୁଣି ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ ଆପଣ ଭାଇର ପତ୍ନୀଙ୍କୁ ତାଙ୍କଠାରୁ ବଳପୂର୍ବକ ଛଡ଼ାଇ ଆଣିଥିଲେ ଆଉ ତାଙ୍କୁ ବିବାହ କରିଥିଲେ ପୁଣି ଏହି ବ୍ୟକ୍ତି ଜଣକ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କଣ କହିଥିଲେ ସେମାନେ ତ ଏପରି ଭାବିଥିଲେ ଯେ ସେ ଆସି ସାଲିସ କରିବେ ପୁଣି କହିବେ ଏବେ ହେ ମହାଶୟ ଆପଣ ଏହି ସ୍ଥଳରେ ଏକ ଶ୍ରେଷ୍ଠ ସ୍ଥାନକୁ ଲାଭ କରିଅଛନ୍ତି ଆଉ ଆପଣଙ୍କୁ ଅବଶ୍ୟ କରିବାକୁ ଥିଲା ମୋ ଠାରୁ ଶୁଣିବା ନିମନ୍ତେ ଆପଣ ଯେଠାକୁ ଆସିଅଛନ୍ତି ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ ମାତ୍ର ଜନ ତ ଅତି ସାହସ ସହିତ ତାଙ୍କ ସମ୍ମୁଖରେ ସମ୍ମୁଖକୁ ଯାଇଥିଲେ ଆଉ କହିଥିଲେ ତାଙ୍କୁ ରଖିବାକୁ ନିୟମ ଅନୁସାରେ ଆପଣଙ୍କ କୌଣସି ଅଧିକାର ନାହିଁ ସର୍ବପ୍ରଥମ ପାପଟିକୁ ସେ କହିଥିଲେ ତାଙ୍କ ପାପ ନିମନ୍ତେ ସେ ତାଙ୍କ ପ୍ରତି ଚିତ୍କାର କରି ଉଠିଥିଲେ ଦେଖନ୍ତୁ ସଂସ୍ଥାଗୁଡିକ ଅଙ୍କୀୟ ପୋଖରୀଟିଏ ପ୍ରସ୍ତୁତ କରିଥାନ୍ତି ଯେଉଁଠାରେ ପୁରୁଷଟିଏ ଅନେକ ନାରୀଗଣଙ୍କ ସହିତ ବାସ କରି ରହିପାରିଥାନ୍ତି ପୁଣି ସେହି ନାରୀଗଣ କରିଯାଇପାରନ୍ତି ପୁଣି ଆପଣ କେଶ ଗୁଡାକ କାଟି ଦେଇଥାନ୍ତି ପୁଣି ଅଧିକ ବସ୍ତ୍ରଗୁଡିକୁ ପିନ୍ଧିଥାନ୍ତି ପୁଣି ଅନ୍ୟ ଯେକୌଣସି ବ୍ୟବହାର କରିଥାନ୍ତି ପୁଣି ନିଜ ନିଜକୁ ହିଷ୍ଟିଆନ ବୋଲି କହିଥାନ୍ତି ପରମେଶ୍ୱରଙ୍କ ଶକ୍ତିର ଉତ୍ସକୁ ଉତ୍ସ ଅଟେ ଏହା ତନ୍ମଧ୍ୟ ରହିପାରେ ନାହିଁ ଯେହେତୁ ଏହା ତାହାକୁ ବାହାରକୁ ସବୁବେଳେ କାଢି ପକାଇଥାଏ ଜୀବନଦାୟକ ଜଳ ନିର୍ଝର ଅଟେ ସେମାନେ ନିଜ ନିଜ ପାଇଁ ଅନ୍ୟ ଜଳାଧାର ଗୁଡିକୁ ଖୋଜି ବାହାର କରିବା ନିମନ୍ତେ ଆମ୍ଭକୁ ତ୍ୟାଗ କରିଦେଇଛନ୍ତି ପୁଣି ଜୀବନଦାୟକ ଜଳ ନିର୍ଝରଟିଏ ଆମମାନେ ତାହାକୁ ବୁଝିଲୁ ଜୀବନଦାୟକ ଜଳ ନିର୍ଝରଟି ଯେ କଣ ଜଳଧାରଟିଏ କଣ ତାହା ଆମମାନେ ବୁଝିଲୁ ବର୍ତ୍ତମାନ ଜୀବନଦାୟକ ଜଳର ନିର୍ଝର କଣ ଏହା ତ ଏକ ଅନ୍ତର୍ଜଳ କୂପ ଅଟେ ଏକ ଅନ୍ତର୍ଜଳ କୂପ ଭାଇ ବ୍ରହ୍ମ ତାହା ପୁଣି କଣ ତାହା ଏପରି ଏକ କୂପ ଯାହା ସର୍ବଦା ଅତଳ ଗର୍ଭରୁ ଆନିତ ଅଟେ ଏଥିରେ ଜଳ ସର୍ବଦା ବାହାରିଥାଏ ଏଥିରୁ ସଦା ସର୍ବଦା ଜଳ ନିର୍ଗତ ହୋଇଥାଏ ଏହା ସାହାଯ୍ୟକାରୀ ଅଟେ ସବୁବେଳେ ସତେଜ ପୁଣି ନିର୍ମଳ ଥାଏ ଏକ ଅନ୍ତର୍ଜଳ କୂପ ତାହା ଜୀବନଦାୟକ ଜଳ ନିର୍ଝର ଅଟେ ଏହା ତ ଆଦୌ ଶୁଷ୍କ କୂପ ନୁହେଁ କିମ୍ବା ପଙ୍କୀୟ ଜଳର କୂପ ନୁହେଁ ମାତ୍ର ଏହା ସର୍ବଦା ଚିରସ୍ଥାୟୀ ନିର୍ଝର ଅଟେ ଏହା ସବୁବେଳେ ପରିବର୍ତ୍ତନଶୀଳ ଅଟେ ସବୁବେଳେ କିଛି ନା କିଛି ନୂତନ ବିଷୟକୁ ଉତ୍ପନ୍ନ କରିଥାଏ ବହି ଚାଲିଥାଏ ନିରନ୍ତର ହୋଇଥାଏ ଆପଣଙ୍କର ମୂଳଧାରାରୁ ବାହାରୁଥାଏ ଏହା ଆପଣଙ୍କ ଧାରାକୁ ନିଜର ଅତଳ ଗର୍ଭରୁ ଉଠାଇଥାଏ ଯାହାକି ଏକ ତଥାପି ଜୀବନଦାୟକ ନିର୍ଝରକୁ ବାହାରକୁ ଉଛଳାଇଥାଏ ସ୍ୱୟଂରୁ ଆପଣଙ୍କୁ ପରିଷ୍କାର କରିଥାଏ ତାହା ତ ବିଶୁଦ୍ଧ ଓ ପରିଷ୍କାର ଅଟେ ସ୍ୱଚ୍ଛ ଜଳ ଅଟେ ଏହା ତ ସ୍ୱୟଂକୁ ସାହାଯ୍ୟ କରିଥାଏ ଏହାର କୂପରୁ ଜଳମୟ କରିବା ନିମନ୍ତେ ଆପଣମାନଙ୍କୁ ବର୍ଷ ନିର୍ଭର କରିବାକୁ ପଡେ ନାହିଁ ଏହା ତ ସବୁବେଳେ ଉତ୍କାର ମାରି ଉଚ୍ଚଥାଏ ଏହାର ଜଳକୁ ବିନା ମୂଲ୍ୟରେ ପ୍ରଦାନ କରିଥାଏ ଏହାକୁ କାଢିବାକୁ ଘୂରାଇବାକୁ ଏଆଡ଼େ ସେଆଡ଼େ କରିବାକୁ କିମ୍ବା ଏହାକୁ ସଂଗ୍ରହ କରିବାକୁ ଆବଶ୍ୟକ ପଡିନଥାଏ ଏହା ତ ସବୁବେଳେ জীবনদায়ক জল নির্ঝর হয়ে রয়েছে। আপন মানুষ জনা আছে, আপন মানে এক পুরাতন জলাধার কু ধরি নিয়ন্তু, আপন মানুষ বারম্বার করে অনেক থর খোলিবাকে পড়ি থাকে, পুনি পম্প করে কু অন্যান্য উদ্যম গুলি করিয়া কু পড়ি থাকে, পুনি সেই পঙ্কিয় জলরু মুন্দে পাইবা নিমন্তে আপন মানুষ এত গুলি কষ্ট স্বীকার করে পড়ি থাকে। ওহো, মাত্র জীবনদায়ক জল নির্ঝরটি যাকে বিনামূল্যে প্রদান করে থাকে, পম্প ন করে সংযুক্ত ন হই অন্য কিছু ব্যবস্থা ন করাই তাহলে প্রদান করে থাকে। ওহো, সেই নির্ঝট নিমন্তে মু খুব আনন্দিত অটে। আজ্ঞা, হ্যাঁ সেপরি অটে। তা উপরে কোনসি খানিবার খানিবা পদার্থ কু জোড়ে নাহি, সেই ধুলি কণা গুড়ি কু খানি বাহার করা নিমন্তে তাহা কু আবশ্যক করে নাহি,
কারণ যেউন সে পথর থাকে সেপরি এক অতল গর্ভরু এহা নির্গত হই আসি থাকে, পুনি সেতিরে কোনসি অপরিষ্কার বস্তু ন থাকে। এহা আপনার সহিত কোনসি শিক্ষিত সমাজ কু লাগি রহিবা নিমন্তে আবশ্যক নথায় তা সত্য কথা অটে। জগতর উৎপন্ন কোনসি পদ্ধতি কু মনুষ্যকৃত সংস্থায়ী জ্ঞান কু আবশ্যক করে নাহি। এই জনে মনস্তত্ত্ববিদ নিকটরে উপস্থিত রহি আপন প্রচার করিয়া কু আপন আপন প্রচার করিয়া কু পারঙ্গম অটন্তি অথবা নুহে তা জানিবা কু আবশ্যক করে নথায়। এহা সেপরি অশুদ্ধি পদার্থ কু কোনসি গঠিকর সহিত আবদ্ধ হয়ে রহি নথায়। এহা উপরে যেপরি ধরনের বস্তু পড়িবা ক্ষণি তাহা এহাকু বাহারকু কাড়ি পকাই থাকে, আপন এহাকু সেপরি অন্য প্রকারে আদৌ করি পারন্তি নাহি। এই কুপটি সবুলে উছুড়ি উঠুথায়, সেপরি গোটিয়ে ধুন্ডা বস্তু সাফ তা উপরে পকাই দিয়ন্তু, এহা তাহাকু সেই স্থানরু নেই অন্য স্থানকু যথাশীঘ্র ফিঙ্গি যাইথায়। এহা উপরে সংস্থায়ী কোনসি অবস্থাকু কোনসি প্রকার ধারণ করা নিমন্তে তা পাখে আদৌ সময় নাহি। এহা তো কোনসি ছড়া প্রাণী কু কোনসি ছাণী কু কোনসি পম্প কু কোনসি প্রকার জোর জবরদস্তি কু কিংবা অন্য কোনসি বস্তু কু আদৌ আবশ্যক করে নাহি। এহা তো সেই স্থানরু সবুবেলে ফুৎকার মারি উছুড়ি উঠুথায়, ধারাবাহিক ভূস্থির ব্যবস্থা কু এহা নিজকু ভরিবা পাই আদৌ আবশ্যক করে নাহি। বর্ষা জলর ধারাটি উদ্দীপনা গুড়িক অটন্তি, যেউঠারে সেই ঝরণাটি তা জীবনদায়ক জল নির্ঝর নিকটরে রহিছি, যেউঠারে সব গুড়াক পড়িথান্তি সেঠারে ইগল গুড়াক একাঠি হেবে। আপন মানুষ উদ্দীপনাটিয়ে জাগ্রত করা আবশ্যক পড়ে নাহি, আপন মানুষ যে কোনসি প্রয়াস কু কার্যকারী করা আবশ্যক নাহি, কেবল ঝরণা নিকট আসিবার সেই একমাত্র কর্ম আপনার অবশ্য করিয়া পড়ি থাকে। এহা তো সদা সর্বদা উত্তম পদার্থে পরিপূর্ণ অটে, তাজা জলরে ভরপুর অটে, পুনি এথিরে স্থগিত হয়ে যাবার কোনসি লক্ষ্য দেখা দিয়ে নাহি। এহা তো কেবল উছুড়ি উঠুথায়। আপন মানুষ জলধারা নিকট কু যাই এপরি কহিবা কু আবশ্যক নাহি যে উত্তম কথা যদি বর্ষা হুয়ে পুনি গাড়িয়াকু প্লাবিত করি নিশ্চিন্ত করে পকায়ে পান করে নিমন্তে, তথাপি আমমান পাখে অনেক সাধন রহিছি, বুঝন্তি তো? আরে বা, আরে বা, এহা সেপরি নুহে। এই অন্তর্জলস্থ ধারাটি সবুবেলে বিশুদ্ধ পুনি শীতল জলকু উছুড়াও অছি, এহা উপরে আপন মানে নির্ভর করি পারন্তি। আপন মানুষ এপরি কহিবাকু আদৌ পড়ে নাহি যে উত্তম কথা ওদের সেই পুরোনা জলধারা নিকটকু যাওয়াকু হেব, পূর্বে আমি সেটি পান করুছিল মাত্র দীর্ঘদিন ধরি আউ বর্ষা হেউ নাহি, এহা যে সম্ভবত শুকি যাইছিল তাহা মু আপনাকু কহে। এই মনুষ্যকৃত জলধারা গুড়ি অবস্থা আজি তাহাই অটে, যদি সেগুড়ির মধ্যে কিছু বিশেষ প্রকার আমার উৎসব অনুষ্ঠিত হেউথায়, কিছু বড় ধরনের ক্রীড়া কার্য সম্পন্ন হেউথায়, পুনি সেপরি কিছু আমোদ প্রমোদর কার্যানুষ্ঠান গুড়াক যদি চালু থাকে, তেবে যাই সেমানে সেটাকু যাই পারন্তি, পুনি এক বড় ধরনের ভোজি ভাতর কার্যক্রম, পুনি উৎসবর কার্যক্রম, বঙ্ক খেল, পুনি অগণা মধ্যে ভোজি ভাত হেউথিবার কার্যক্রম, পুনি অন্যান্য কিছু বিশেষ বিশেষ যদি হেউথায়, তেবে ভগবানকু ভরপুর থিবার আপনমান দেখিথান্তি। মাত্র সেকুনি এক স্থানকু যেউঠাকু আপনমানে যাতি যেউঠায় ধরণাটি জলে সবুলে উৎসব থায়, সেটারে লোকে স্বচ্ছ নির্মল ঠান্ডা পানি জগ পাইথান্তি। আপন মানে এহা উপরে নির্ভর করি পারন্তি, কহন্তি সেমানে বিগত 10 বর্ষ ধরি উদ্দীপনার সুযোগ কু আদৌ পাই নথিলে, আপন মানে ধরণানি পরবর্তী স্থানে যদি বাস করি রহন্তি তেবে উদ্দীপনার যোজনা কু সবুলে কার্যকারী হেউথিবা আপন মানে তা মধ্যে দেখিবে। জনে সাধারণ ওয়েলস নিবাসী যেপরি কহিছিলে কিংবা একদা সেমানে মধ্যে ওয়েলস উদ্দীপনা হেউথিবা সুযোগ সেমানে লাভ করিথিলে, সেঠারে যুক্তরাষ্ট্র কতক মান্যগণ্য ব্যক্তি উপস্থিত ছিলেন, ধর্ম জ্ঞানে নিপুণ অলৌকিক অধ্যাপন ওয়েলসকু যাইছিলে, পুনি এই বিষয় গুলি যে কেউঠারু পুনি কিপরি ধরনের বিষয় থিলা তাহাকু খোঁজিয়াকু যত্ন করিছিলে, তেণু সেমানে নিজের মুন্ডকু টেকি গর্বর সহিত দাস করি নিজ নিজের টোপি গুড়াকু হলাই হলাই ସେମାନେ ସଡ଼କ ଉପରେ ଚାଲୁଥିଲେ। ପୁଣି ସେଠାକୁ ଜଣେ ସାଧାରଣ ବ୍ୟକ୍ତି ଆସିଥିଲେ, ଆପଣ ହସ୍ତରେ ନିଜର ପୁରାତନ ସାଇକେଲଟେ ଧରି ହଲଚଲ କରୁଥିଲେ, ଚିଠି ବଜାଇ ଗାଉଥିଲେ, ସେଠାରେ ରକ୍ତ ବହିଲା, ବାପେ ବୁଝିଲା ହୋଇ ମୁଁ ବୋଲି ସେଠାକୁ ରକ୍ତ ହୃଦୟ ଧୌତ ହୋଇଲା, ହେଉ ଗୌରବ ତାଙ୍କର ସେ ଗୀତକୁ ଚିଠି ବଜାଇ ଗାଉଥିଲେ, ସଡ଼କ ଉପରେ ଚାଲି ଚାଲି ଗାଉଥିଲେ। ତେଣୁ ସେମାନେ ଆପଣ ମଧ୍ୟରେ ଏପରି କହିଥିଲେ, ଏହି ବ୍ୟକ୍ତିଟି ଜଣେ ଧର୍ମପ୍ରାଣ ବ୍ୟକ୍ତି ପରି ଅବଶ୍ୟ ଜଣାପଡ଼ନ୍ତି, ଆମେ ତାଙ୍କ ନିକଟ ଯାଇ ତାଙ୍କୁ ଜିଜ୍ଞାସା କରିବା। ଆଉ ସେମାନେ ପଚାରିଥିଲେ, ହେ ମହାଶୟ, ସେ କହିଥିଲେ ଆଜ୍ଞା ହଁ କଣ? ସେ କହିଥିଲେ ଆମେ ଯୁକ୍ତରାଷ୍ଟ୍ର ଆସିଅଛୁ, ଆମେ ପ୍ରତିନିଧିଗଣ ଅଟୁ, ବୋଲି କୁହାଯାଉଥିବା ବିଷୟ ଉପରେ ଅନ୍ୱେଷଣ କରିବାକୁ ଆମମାନେ ଏଠାକୁ ଆସିଅଛୁ, ଆମମାନେ ବୈଷୟିକ ଜ୍ଞାନରେ ଉପାଧି ପ୍ରାପ୍ତ ବ୍ୟକ୍ତିଗଣ ଅଟୁ, ପୁଣି ଏ ବିଷୟ ଉପରେ ଅନୁଧ୍ୟାନ କରି ଦେଖିବାକୁ ଆମମାନେ ଏଠାକୁ ଆସିଅଛୁ। ସେ କହିଥିଲେ ଉଦ୍ଦୀପନ ସ୍ଥାନଟି ସେ କେଉଁଠି ତାହା ଆମମାନେ ଜାଣିବାକୁ ଚାହୁଁ, ପୁଣି ଏହା କେଉଁ ସ୍ଥାନ ହେଉଅଛି? ସେ କହିଥିଲେ ମହାଶୟ, ଆପଣ ମାନେ ପହଞ୍ଚି ସାରିଛନ୍ତି, ମୁଁ ଏହା ସେହି ସ୍ଥାନ ଅଟେ ଯେଉଁ ସ୍ଥାନ ଏହା ଅବସ୍ଥିତ ଅଟେ। ଆପଣମାନେ ଜୀବନଦାୟକ ଜଳର ହିଂସା ପାଖରେ ଯେତେବେଳେ ବାସ କରିଥାନ୍ତି, ତାହା ହିଁ ତଦ୍ରୂପ ଅନୁଭୂତିଟିଏ ଆପଣଙ୍କୁ ମିଳିଥାଏ। ଏହା ସବୁବେଳେ ନିର୍ଗତ ହେଉଥାଏ, ବାରମ୍ବାର ଉଛୁଳି ଉଠୁଥାଏ, ପୁଣି ଥରକୁ ଥର କରି ଖୁତ୍କାର କରି ଉଛୁଳି ଉଠୁଥାଏ, ଏହାର କୌଣସି ଶେଷ ହୋଇନଥାଏ। ଯଦି କିଛି ଜଳ ମିଳେ ଦେଖିବାକୁ ଯାଇଥାନ୍ତି, ଯଦି ଦୀର୍ଘ ଦିନ ଧରି ଏଠାରେ ବୃଷ୍ଟିପାତ ହୋଇନଥାଏ, ତାପରେ କିଛି ପ୍ରଭାବ ପଡେ ନାହିଁ। ଏହା ତ ସବୁବେଳେ ଜୀବନଦାୟକ ନିର୍ଝର ଜଳ ହୋଇ ରହିଥାଏ। ମୁଁ ଯେପରି କହିଥାଏ, ଏହା ଆପଣାରେ ଜଳକୁ ବିନା ମୂଲ୍ୟରେ ଦାନ କରିଥାଏ। ଏହାକୁ ପାଇବା ପରେ ଆପଣମାନଙ୍କୁ ଏହା ଉପରେ କୌଣସି ପ୍ରକାରେ ହିନ୍ଦା ବସ୍ତ୍ର ପ୍ରୟୋଗ କରିବାକୁ ଆବଶ୍ୟକ ନାହିଁ, କୌଣସି ପ୍ରକାରର ବିଦ୍ୟା ବୁଦ୍ଧିର ଚାତୁରୀକୁ ପ୍ରୟୋଗ କରିବାକୁ ପଡିନଥାଏ। ଏଥିପୂର୍ବେ କି ଆପଣମାନେ ତାଙ୍କୁ ପ୍ରଚାର କରି ପଠାନ୍ତି, କିମ୍ବା ସେ ଯେ ଉଚିତ ବାକ୍ୟକୁ ବ୍ୟବହାର କରନ୍ତି, ଅଥବା ସେମାନଙ୍କୁ ଉଚିତ ପ୍ରକାରେ ଯେ ଶିକ୍ଷା ଦିଅନ୍ତୁ, ସେପରି ଦେଖିବାକୁ ପଡିନଥାଏ। ସେ ଯେ ଆପଣଙ୍କର ବିଶେଷଣକୁ ପୁଣି ସର୍ବନାମକୁ ଏବଂ ସେପରି ଅନ୍ୟାନ୍ୟ କ୍ରିୟାବାଚ୍ୟ ଶବ୍ଦ ଗୁଡାକୁ ଯେ ପ୍ରୟୋଗ କରିଥାନ୍ତି, ତାହା ମଧ୍ୟ ଦେଖିବାକୁ ପଡିନଥାଏ। ତା ବିଷୟରେ ଅଧିକାଂଶ ଲୋକ କିଛି ହେଲେ ଜାଣନ୍ତି ନାହିଁ, ମାତ୍ର ସେ ତ ନିର୍ଦ୍ଧ ନିକଟରେ ଠିକ ସେହିପରି ଭାବରେ ଅବିଚଳିତ ରୂପେ ରହିଥାଏ। ଦେଖନ୍ତୁ ସମାନ ବିଷୟ, ଏହାକୁ ସାମୟିକ ବର୍ଷା ଜଳ ଉପରେ ଆଦୌ ନିର୍ଭରଶୀଳ ହେବାକୁ ପଡେ ନାହିଁ। ଏହାକୁ ଧରିଦେବା ନିମନ୍ତେ କିମ୍ବା ଏଥିପାଇଁ କ୍ଷେତ୍ରୀୟ ଉଦ୍ଦୀପନା ଗୁଡିକୁ ଆଦୌ ଆବଶ୍ୟକ ପଡେ ନାହିଁ। ଏହାକୁ ସେପରି କରିବାର କୌଣସି ଆବଶ୍ୟକ ନାହିଁ, ଯେହେତୁ ଏହା ଶକ୍ତି ଅଟେ, ପୁଣି ଏହାର ଶୁଦ୍ଧତାଟି ତା ମଧ୍ୟରେ ଆପଣାରୁ ସନ୍ନିହିତ ହୋଇ ରହିଥାଏ। ତାହା ସେ ସ୍ଥାନ ଯେଉଁଠାରେ ବଚନ ରହିଅଛି, ତାହାର ନିଜସ୍ୱ ଶକ୍ତି ତାଠାରେ ଅଛି। ଏହି ବ୍ୟକ୍ତି ଆପଣା ହୃଦୟରେ ଏହାକୁ ଯେତେବେଳେ ଗ୍ରହଣ କରିପାରେ, ଏହା ଆପଣାର ଶୁଦ୍ଧତାକୁ ଲାଭ କରିଥାଏ। ଏହା ଆପଣାର ନିଜସ୍ୱ ଶକ୍ତିକୁ ପାଇଅଛି, ଏହା ଆପଣାରୁ ବଚନ ମଧ୍ୟରେ ପ୍ରଚିତ ଭାବେ ରହିଅଛି, ଜୀବନକୁ ନିର୍ଗତ କରିଥାଏ। ଇସ୍ରାଏଲ ଏହାଠାରୁ ଦୂରେଇ ଯାଇଥିଲେ ନିଶ୍ଚିତ ରୂପେ ସମସ୍ୟାରେ ପଡିଥାନ୍ତେ। ପ୍ରତିଥର ସେମାନେ ଏହାଙ୍କ ସମୀପରୁ ଦୂରେଇ ଯାଇଥିଲେ, ସେତେବେଳେ ସେମାନେ ସମସ୍ୟାରେ ପଡିଥିଲେ। ଆମମାନେ ଠିକ୍ ସେହି ଧରଣର ଆଚରଣକୁ ଏତେବେଳେ କରିଥାଉ, ଉଦ୍ଦୀପନା ଯେତେବେଳେ ନିସ୍ତେଜ ହୋଇ ପଡିଥାଏ, ତତ୍ପରେ ଏହା ଝାଉଁଳି ପଡିଥାଏ, ଏହା ସ୍ୱୟଂରୁ ଅନ୍ୟାନ୍ୟ କୂପ ଗୁଡାକୁ ଖୋଜିଥାଏ, ପୁଣି କିମ୍ବା କିଛି ନା କିଛି ପଙ୍କୀୟ ଜଳଧାରାକୁ ପ୍ରସ୍ତୁତ କରିଥାଏ, ପୁଣି ସେଠାକୁ ଏହା ଚାଲି ଯାଇଥାଏ। ଏହା ସତ୍ତ୍ୱେ ସେ ସର୍ବଦା ସେମାନଙ୍କୁ ସାହାଯ୍ୟ କରିଥିଲେ, ସାଗର ନିକଟରେ ବିରକ୍ତି ଭାବ ଦେଖାଇଥିଲେ, ତତ୍ପରେ ସେମାନେ ଯେତେବେଳେ ଅସନ୍ତୁଷ୍ଟ ହେଲେ, ତଥାପି ଏହି ସବୁ ମଧ୍ୟରେ ସୁଦ୍ଧା ସେ ପ୍ରତିଜ୍ଞା କରିଥିଲେ, ସେମାନଙ୍କ ନିକଟରେ ପ୍ରତିଜ୍ଞାଟିଏ କରିଥିଲେ, ସେ ସେହି ଜାଗାରୁ ସେମାନଙ୍କୁ ଫେରାଇ ଆଣିପାରିଥାନ୍ତେ, ଯେପରି ଭାବେ ଆମମାନେ ଏହା ଉପରେ ବିବେଚନା କରିଥାଉ। ଏହା ସତ୍ତ୍ୱେ ସେ ସେମାନଙ୍କୁ ସେହି ସ୍ଥାନରୁ ଘେନିଯିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ ରହିଥିଲେ। ସେ କଣ କଲେ? ଇସ୍ରାଏଲ ସେହି ସନ୍ତାନଗଣ ସେ ସେମାନଙ୍କୁ ଅଗ୍ନି ସ୍ତମ୍ଭଙ୍କୁ ପୁଣି ଅନ୍ୟାନ୍ୟ ସାଧନ ଗୁଡିକ ସହିତ ଭରି ଦେଇଥିଲେ, ସେମାନଙ୍କର ଭାବବାଦୀଙ୍କୁ ପ୍ରଘଟିତ କରିବା ଉଦ୍ଦେଶ୍ୟରେ ସେପରି କରିଥିଲେ। ପୁଣି ସେଠାରେ ସମୁଦ୍ର କୂଳ ପର୍ଯ୍ୟନ୍ତ ସେମାନଙ୍କୁ କଢାଇ ନେଇଥିଲେ, ଆଉ ସବୁବେଳେ ଏ ବିଷୟ ସର୍ବଦା ସମସ୍ୟା ଲାଗି ରହିଥିଲା। ପୁଣି ସେଠାକୁ ଫାରୋ ଓ ତାଙ୍କ ସୈନ୍ୟ ଆସିଥିଲେ, ପୁଣି ପରମେଶ୍ୱର ଯେ କଣ କଲେ ତାହା ଆପଣମାନଙ୍କୁ ଜଣାକି, ସେହି ରକ୍ତବର୍ଣ୍ଣ ଦୁର୍ଗନ୍ଧମୟ ଦଳାଧାରକୁ କେବଳ ଦୁଇ ଭାଗ କରି ପୃଥକ କରି ପକାଇଥିଲେ। ଉପସାଗର ଏହା ଜଗତରେ ସବୁଠାରୁ ଅଧିକ ମୃତକଳ୍ପ ସ୍ଥାନ ଅଟେ, ଏହା ପ୍ରକୃତରେ ମୃତ ଅଟେ, ଏହା ଅପରିଷ୍କାର ଅଟେ, ଏହା ମଧ୍ୟରେ କୌଣସି ଜୀବଜନ୍ତୁ ଜୀବିତ ରହିପାରନ୍ତି ନାହିଁ।
ଏହାକୁ ଦୁଇ ଭାଗ କରି ପଦଟିଏ ପ୍ରସ୍ତୁତ କରିଥିଲେ। ସେମାନଙ୍କୁ ଉଦ୍ଧାର କରିଥିଲେ, ପର ପାହାଡ଼ିକୁ ନେଇ ଯାଇଥିଲେ। ସେ ସେମାନଙ୍କୁ ସେମାନଙ୍କୁ ଖେଳି ଯାଇଥିଲେ, ଯେଉଁ ସ୍ଥାନରେ ଟେପୁଳିଆ ବ୍ୟବହାର ସହିତ ଏମାନଙ୍କୁ ବାନ୍ଧି ହୋଇଯିବାକୁ ଥିଲା। ଭାରତରେ ସେମାନେ ଲକ୍ଷ୍ୟ କରିଥିଲେ ଯେ ସେହି ଜଳଧାରା ଗୁଡ଼ିକ ନିର୍ଭର ଯୋଗ୍ୟ ହୋଇପାରିନଥିଲେ, ସେଗୁଡ଼ିକ ଶୁଷ୍କ ଥିଲେ। ସେମାନେ ଏପରି ମଧ୍ୟ ଲକ୍ଷ୍ୟ କରିଥିଲେ ଯେ ସେଗୁଡ଼ିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ସେମାନେ ଅରଣ୍ୟ ମଧ୍ୟରେ ଯେତେବେଳେ ଥିଲେ, ସେମାନେ ମୃତପ୍ରାୟ ଯନ୍ତ୍ରଣାରେ ପୀଡିତ ଥିଲେ, ପାଣି ମୁନ୍ଦେ ପାଇବା ପାଇଁ ଆତୁର ଥିଲେ। ପୁଣି ସେମାନଙ୍କୁ ଯଥାସ୍ଥିତ ସେହି କୁଣ୍ଡରୁ ବାହାରି ଅନ୍ୟ ଏକ ପୋଖରୀ ପାଖକୁ ଯିବାକୁ ପଡୁଥିଲା, ପୁଣି ତାହା ମଧ୍ୟ ଶୁଖିଲା ଥିଲା। ସେମାନେ ତାହାକୁ ଛାଡି ଅନ୍ୟ ଏକ ସ୍ଥାନକୁ ଯାଇଥିଲେ, ତାହା ମଧ୍ୟ ଶୁଖିଲା ଥିଲା। ସେମାନେ ଯେ ପାନ କରିବା ନିମନ୍ତେ ଦିନେ ଉପାୟ ପାଣି ପାଇବେ, ସେପରି ବିଷୟକୁ କଦାପି ଚିନ୍ତା କରିପାରିନଥିଲେ। ପୁଣି ମରୁଭୂମି ପରି ଏକ ଅସାଧାରଣ ପୁଣି ସମ୍ପୂର୍ଣ୍ଣ ଅସହାୟ ସ୍ଥାନରେ ସେମାନେ ଜଳ ପାଇଥିଲେ। ତାହା ଏକ ପଥର ମଧ୍ୟରେ ରହିଥିଲା, ତାହା ଏକ ପଥର ଖୋଲ ମଧ୍ୟରେ ରହିଥିଲା। ଅତି ଅସମ୍ଭବ ଧରଣର ଏକ ସ୍ଥାନରେ ତାହା ଥିଲା, ଯେଉଁ ସ୍ଥାନରୁ କେହି ଜଣେ ବ୍ୟକ୍ତି କଦାପି ପାଣି ମୁନ୍ଦେ ପାଇବାକୁ ଆଶା କରିପାରନ୍ତି ନାହିଁ। ମରୁଭୂମିର ମଧ୍ୟଭାଗରେ ଥିବା ଏକ ଶୁଷ୍କ ସ୍ଥଳରେ ତାହା ଥିଲା। ତଥାପି ଆପଣମାନେ ଧ୍ୟାନ ଦିଅନ୍ତୁ, ପରମେଶ୍ୱର ସବୁବେଳେ ସେପରି ଧରଣର ଅସମ୍ଭବ କାର୍ଯ୍ୟକୁ କରନ୍ତି, ସବୁଠାରୁ ଅପରମା ସ୍ଥାନରେ ଅତି ଅସମ୍ଭବ ଧରଣ ଉପାୟରେ ତାହାକୁ କରନ୍ତି। ତାହା ହିଁ ଯାହାକି ଆମେ ସର୍ବଦା ପାଇଥାଉ। ଆପଣମାନେ ସଂଘବଦ୍ଧ ହୋଇ ସଂସ୍ଥା ଗୁଡ଼ିକର ଏକ ବିରାଟ ସଂଘକୁ ଯେ ଲାଭ କରିଅଛନ୍ତି, ଏପରି ସେମାନେ ବିଚାର କରନ୍ତି। ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଏଥିରେ ଏକତ୍ରିତ ହେବାକୁ ଦିଅନ୍ତୁ, ପୁଣି କୋଟି କୋଟି ଲୋକଙ୍କୁ ଏହାର ଚତୁଃପାର୍ଶ୍ୱରେ ଉପସ୍ଥିତ ରହିବାକୁ ଦିଅନ୍ତୁ, ପୁଣି ସେପରି ଭାବରେ ବ୍ୟସ୍ତ ରହିବାକୁ ଦିଅନ୍ତୁ, ପୁଣି ଶତାଧିକ ଲୋକଙ୍କୁ ଏଥିପାଇଁ ସାହାଯ୍ୟ ସହାନୁଭୂତି ଦେଖାଇବାକୁ ଦିଅନ୍ତୁ, ପୁଣି ଉଦ୍ଦୀପନାଟିଏ ଆୟୋଜନ କରିବା ଅଭିପ୍ରାୟରେ ଏହିସବୁ ବିଷୟଗୁଡ଼ିକୁ କାର୍ଯ୍ୟକାରୀ ହେବାକୁ ଦିଅନ୍ତୁ। ମାତ୍ର ସମୟ ସମୟରେ ପରମେଶ୍ୱର ଏପରି ଜଣେ ଗାଉଁଲି ବ୍ୟକ୍ତିଙ୍କୁ ବ୍ୟବହାର କରନ୍ତି ଯିଏକି ଅକ୍ଷର ମାତ୍ର କିଛି ହେଲେ ଜାଣିନଥାନ୍ତି, ପୁଣି ଏପରି ଜଣେ ନିରକ୍ଷର ବ୍ୟକ୍ତିଙ୍କ ମଧ୍ୟରୁ ତାଙ୍କୁ ଉଠାଇଥାନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଅନଭିଜ୍ଞ ହୋଇଥାନ୍ତି, ସେ ଏପରି ଏକ ଉଦ୍ଦୀପନାକୁ ତଦ୍ୱାରା ଜନ୍ମ ଦେଇଥାନ୍ତି ଯାହାକି ସମ୍ପୂର୍ଣ୍ଣ ଜଗତକୁ ହରହର କରି ପକାଇଥାଏ। ସେ ଯୌନଙ୍କ ସମୟରେ ସେପରି କାର୍ଯ୍ୟ କରିଥିଲେ, ସେ ସାମାଜିକମାନଙ୍କ ଯୁଗରେ ସୁଦ୍ଧା ସେହିପରି କାର୍ଯ୍ୟ କରିଥିଲେ। ଆମମାନେ ଯେପରି ଜାଣୁ, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା କୌଣସି ଶିକ୍ଷିତ କିମ୍ବା ସାକ୍ଷୀ ବ୍ୟକ୍ତି ନଥିଲେ। ମାତ୍ର ପରମେଶ୍ୱର ସେମାନଙ୍କ ଉପରେ ନିଜର ସ୍ୱତନ୍ତ୍ର ଅଧିକାରକୁ ରଖିଥିଲେ, ପୁଣି ସେମାନଙ୍କ ସହିତ କିଛି ବିଶେଷ କାମ କରିଥିଲେ। ଏହି ଶୈଳ ମଧ୍ୟରୁ ଜଳ ବାହାରି ଆସିଥିଲା, ସେ ତ ସେହି ଶୈଳ ଥିଲେ, ପୁଣି ସେ ଏହି ଶୈଳକୁ ଆଦେଶ ଦେଇଥିଲେ ଆଉ ନିହାତି ପକ୍ଷେ ପ୍ରଭାବିତ ହୋଇଥିଲେ। ପୁଣି ପ୍ରତ୍ୟେକ ଜଣ ଯେଉଁମାନେ ଏଥିରୁ ପାନ କରିଥିଲେ ସେ ସମସ୍ତଙ୍କୁ ସେ ବିଶୁଦ୍ଧ ଅପରିମିତ ସତେଜ ପୁଣି ନିର୍ମଳ ଜଳ ପ୍ରଦାନ କରିଥିଲେ। ଯେଉଁମାନେ ଏଥିରୁ ପାନ କଲେ ସେ ସମସ୍ତଙ୍କୁ ସେ ପରିତ୍ରାଣ ଦେଇଥିଲେ। ଜହନ 3:16 ଏକ ସିଦ୍ଧ ପୁଣି ସମାନ୍ତର ବିଷୟ ଏହା ହିଁ ଥିଲା। ପରମେଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ସେ ନିଜର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେ କେହି ତାହାକୁ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ ବରଂ ଅନନ୍ତ ଜୀବନ ପାଇବ। ପରମେଶ୍ୱର ସେହି ଶୈଳଙ୍କୁ କାଲବରୀ ଉପରେ ପ୍ରଭାବିତ କଲେ। ଆମ୍ଭମାନଙ୍କର ବିଚାର ତାଙ୍କ ଉପରେ ଘଟିଥିଲା, ଯେପରିକି ତାଙ୍କଠାରୁ ଜୀବନର ଆତ୍ମା ନିର୍ଗତ ହୋଇପାରନ୍ତି, ଯେପରିକି ତାହା ମୋତେ ପୁଣି ଆପଣମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିପାରନ୍ତି। ତାହା ହିଁ ଏହାର ସିଦ୍ଧ ଦୃଷ୍ଟାନ୍ତ ଅଟେ। ସେଠାରେ ଅରଣ୍ୟ ମଧ୍ୟରେ ତଦ୍ରୁପ ଥିଲା, ସେମାନଙ୍କୁ କାଢିବାକୁ ଧୋଇବାକୁ ପମ୍ପ କରିବାକୁ କିମ୍ବା ଅନ୍ୟ କିଛି ଉପାୟରେ କିମ୍ବା ଅନ୍ୟ କିଛି ଉପାୟକୁ ଅବଲମ୍ବନ କରିବାକୁ ଆଦୌ ଆବଶ୍ୟକ ପଡ଼ିନଥିଲା। କେବଳ ତାଙ୍କ ଦ୍ୱାରା ନିରୂପିତ ମାର୍ଗରେ ସ୍ୱତନ୍ତ୍ର ରୂପେ ସୁରକ୍ଷିତ ହୋଇ ରହିବାକୁ ଆବଶ୍ୟକ ପଡ଼ିଥିଲା। ସେତେବେଳେ କୌଣସି ଏକ ପୋଖରୀରୁ ଖୋଳି ଲାଭ କରିବାକୁ ସେମାନଙ୍କୁ ପଡ଼ିନଥିଲା, ସେମାନେ ବାଲ୍ଟି ସାହାଯ୍ୟରେ ଏକ କାଢୁନଥିଲେ। ଏହାକୁ କାଢିବା ନିମନ୍ତେ ସେମାନଙ୍କୁ କୌଣସି କପିର ବ୍ୟବସ୍ଥାକୁ ଆବଶ୍ୟକ ପଡ଼ିନଥିଲା, ସେମାନଙ୍କୁ ଏହାଦ୍ୱାରା କେବଳ ସୁରକ୍ଷିତ ହୋଇ ରହିବାକୁ ହିଁ ପଡ଼ିଥିଲା। ବର୍ତ୍ତମାନ ତାହା ହିଁ ସବୁକିଛି ଅଟେ। ଆପଣମାନଙ୍କୁ କୌଣସି ଦଳ ସହିତ ଆଦୌ ମିଶିବାର ଆବଶ୍ୟକ ନାହିଁ, ଆପଣମାନଙ୍କୁ ବେଦିନିକଟକୁ ଆସିବା ପାଇଁ ଆଉ ଆବଶ୍ୟକ ନାହିଁ, ପୁଣି କୌଣସି ବିଶେଷ ବିଷୟ ନିମିତ୍ତ ପ୍ରୟାସ କରିବାକୁ ଆବଶ୍ୟକ ନାହିଁ, ଏହାକୁ କାଢିବାର ଚେଷ୍ଟା କରିବାକୁ ନାହିଁ। ଭାଷା ମଧ୍ୟରେ ଗରବଡ଼ିର ଭାବକୁ ଲାଭ କରିବା ପର୍ଯ୍ୟନ୍ତ ଆପଣମାନଙ୍କୁ ସେହି ଗୋଟିଏ ମାତ୍ର ଶବ୍ଦକୁ ବାରମ୍ବାର ଅନବରତ ରୂପେ କହିବାର ଆଉ ଆବଶ୍ୟକ ନାହିଁ। ତାଙ୍କ ସହିତ ସ୍ୱତନ୍ତ୍ର ରୂପେ କେବଳ ଅଂଶୀଦାର ହୋଇ ଯାଆନ୍ତୁ, ତାହା ହିଁ ଆପଣମାନଙ୍କର ନିହାତି ପକ୍ଷେ କରିବାକୁ ଅଛି। ପରମେଶ୍ୱରଙ୍କ ଦ୍ୱାରା ଦତ୍ତ ହୋଇଥିବା ପନ୍ଥାକୁ ପନ୍ଥାନୁସାରେ ଅଂଶୀ ହୁଅନ୍ତୁ। ଚେଷ୍ଟା କରିବାକୁ ଚଞ୍ଚଳତା ପ୍ରକାଶ କରିବାକୁ ଅନ୍ୟ କୌଣସି ଉଦ୍ୟମ କରିବାର ଆଉ ଆବଶ୍ୟକ ନାହିଁ, କେବଳ ସ୍ୱତନ୍ତ୍ର ରୂପେ ଏହାକୁ ଗ୍ରହଣ କରି ନିଅନ୍ତୁ। ଆପଣମାନଙ୍କୁ ଅନ୍ୟ କୌଣସି ଉଦ୍ୟମ କରିବାର ଆବଶ୍ୟକ ନାହିଁ, କେବଳ ଏହା ସହିତ
অংশীদার হয়ে রহন্তু তা হই অটে এহাকু কেবল বিশ্বাস করন্তু এ বিষয়ে মু কেবল এতিকি মাত্র কই পারে সেমানকু এহা নিমন্তে কোনসি কার্য করিব পড়িনাছিলা কিম্বা এহা নিমন্তে খুজিয়াকু পড়িনাছিলা সেমানক কতি পাই দুক্তা বসি রহি পুরা রাতি কান্দিবাকু আবশ্যক পড়িনাছিলা সেমানকু এহা কেবল অংশীদার হব পড়িছিলা এহা তো প্রহরিত হইছিলে এ প্রস্তুত হই সারিছিলে তা হই সত্য কথা অটে মু জানে ব্যক্তি কারকু এতেলে দেখুছি এখানে ভবনৰ পথ ধাড়িৰে তে বসি অছন্তি তাঙ্কু সেই বিষয়ৰ ওপৰে বহুত বাৰ মু মানে পকায়ে এক গুহা ঘৰ নিকটৰে এক পুৰণা সত্যাগাৰ পাখৰে একদা তেপৰি কহুতবাৰ মু শুনি অছি তুই তেপৰি কৈছিলে মাত্ৰ মু তো আদৌ জনে উত্তম ব্যক্তি নহয় মু কৈছিলি আপোন যে সেপৰি নহন্তি তাহা তো মু জানে মানে মু মতে কোনি মু কৈছিলি মু মতে সেপৰি আদৌ নহয় মাত্র মু কইতিলি আপন যেপরি স্বভাব বিশিষ্ট অটন্তি ঠিক সেই পদেখা কো চাহু অছন্তি তেন আপন যেপরি অটন্তি সে আড়কু দেখিবা নিমন্তে আদৌ প্রয়াস করন্ত নাই মাত্র সে যেপরি অটন্তি সেপরি দেখিয়া কো ধ্যান করন্ত ধ্যান দিন্ত সে কইতিলে ভাই ব্রহ্মা এই সিগারেট পানার মু যদি মুক্ত হই যাই পারন্তি মু জানে খ্রিস্টিয়ান হই যাই পারন্তি মু কইতিলি যেগুড়ি কো নিমন্তে আদৌ বিচলিত হন্ত নাই আপন প্রথমে উত্তম লগটি হাকু চেষ্টা করু অছন্তি তৎপরে তাঙ্ক নিকট আসবাকু চাহুছন্তি সে তো উত্তম ব্যক্তি আসুনে সে তো মন্দ লোক গুড়া কু পরিত্রাণ আসলে যে মানে বুঝিলে যে সে মন্দ অটন্তি সে কইলে অতি উত্তম মু কইলি শুনন্তু আপন নরক কু যিবা পাই আদৌ চাহাতি নাহি আপন সেপে চাহান্তি কি যে কইলে আদৌ নহে মু কইলি আচ্ছা তবে আপন সেপে চাহান্তি নাহি এতিপাই মলে যেপরি আপনকু যাকু আদৌ পরি না পারে সে কহিলে মতে কোন করিয়াকু আবশ্যক অটে মু কইতিলি কিছু নহে এহা ঠিক সাধারণ কথা অটে সে কইতে তথাপি মু যদি কদাপি হই না পারে মু কইতিলি আপন সেপরি করন্তি পুনর্বার সিগারেট উপরকু ফেরি আসন্তি সেই সিগারেট উপরে চিন্তা করিবারু ক্ষান্ত হন্তু কেবল মনে পকান্তু তাঙ্ক বিষয়ে চিন্তা করন্তু সে কোন কইতিলে সে কি অটন্তি আপন কি অটন্তি ইত্যাদি আপন আদৌ ধার্মিক নহন্তি পুনি আপন কদাপি ধার্মিক নথিলে পুনি কদাপি ধার্মিক হেবে নাহি তথাপি সে কি অটন্তি সে তো একমাত্র সত্তা অটন্তি পুনি মু কইতিলি আপনকু এতেবেলে কেবল গোটিয়ে মাত্র কর্ম আবশ্যক আবশ্যক এক অছি সেখানে সে আপনকর স্থানকু যদি গ্রহণ করিলে তবে সে যাহা কিছু করিলে তাহাকু স্বইচ্ছা পূর্বক আপনকু কেবল স্বীকার করে নেওয়াকু হি অছি কেবল এহাকু স্বীকার করে নেওয়া সেই একমাত্র কার্যটিকু আপনকু করিয়াকু হি অছি সে কইতিলে কাহিঁকি তাহা তো অতি সাধারণ বিষয় অটে মু তাহাকু করিবি মু কইতিলি এখানে নদীর ক্ষুদ্র শাখাটি অছি দেখন্তি তো পুনি মু তাঙ্কু সেই স্থানকু নেই যাইছিলি আউ প্রভু যীশু খ্রিস্টক নামরে তাঙ্কু বাপ্তিস্ম দেইছিলি তাঙ্কু সহকার কেতক ব্যক্তি আজি এই স্থানে উপস্থিত অছন্তি পুনি মু জানে যে সেমানে পুনি মু জানে যে সেমানে মো বিষয়ে বহুত তমিভূত হইছিলে যে তবু সেপরি করিছিলি মতে মু যে কোন করুছিলি তাহা মু জানিছিলি মু সেই ব্যক্তিৰ মধ্যৰে এপৰি এক মহৎ বিষয় দেখিছিলি যাহা কি অসলি বিষয় থিলা মু তাহাকু সেঠাৰে দেখি পাইছিলি পুনি মু তাঙ্কু নেই যাইছিলি আৰু প্ৰভু যীশু খ্ৰীষ্টৰ নামৰে তাঙ্কু বাপ্তিস্ম দেইছিলি আৰু সে তাহাৰ যেতিয়া সফল কৰিছিলে অল্প দিনতে মু তাঙ্কু পুত্ৰক নিবাস স্থান যাইছিলি আমমানে দেখিছিলো গোটিয়ে গছকু এক নির্দিষ্ট অংশ ভাঙি পৰিছাৰ দৰ্শনটি দেখিছিলো পুনি সেই ব্যক্তি কি পুনি সেই ব্যক্তিটি তলকু খসি পৰিছিলে পুনি আপোনাৰ মেৰু হাড়কু ভাঙি পকাইছিলে তাঙ্কু চিকিৎসালয়ক নিয়া যাইছিলা পুনি সেইদিন ৰাতিৰে প্ৰভু মনিকৰে প্ৰকাশ কৰিছিলে তাৰ চিগাৰেট ব্যৱহাৰ তাহা চিগাৰেট ব্যৱহাৰৰ শেষ দিন যে থিলা এয়াকু প্ৰকট কৰিছিলে পুনি পৰৱৰ্তী দিৱসৰে যে কেতে খণ্ড চিগাৰেট আৱশ্যক কৰিছিলে মু কহিলি মু তাঙ্ক পাই পেকেট চিগাৰেট কিনিবি পুনি এয়া তাঙ্ক পাখকু নেই যিবি আপোন মানে কেৱল ধ্যান দেই থান্তু পুনি দেখি থান্তু তাঙ্ক চিগাৰেট পানৰ দিন গুড়িক শেষ হৈ যায় অছি যেই দিন সে আউ কদাপি যে তাহা পান কৰিনথিলে পুনি তাপৰে কদাপি খণ্ডি আৱশ্যক মতে কৰিনথিলে পরমেশ্বর দেখন্তু সেই নির্ধারণ করে আসিবার সর্বপ্রথম কার্যটি আপনার নিশ্চিত রূপে করা কই অছি সেই জল নিকটক আপনার অবশ্য আসিবা কই অছি এপরি রূপত করা কই যে আপনার যাহা কিছু করি পারন্তি এহা সেপরি নহে এহা তো তাহা অটে যাহা কি সে আপনার পাই করি অছন্তি আপনার করিবা আউ আবশ্যক নাহি আপনার সচেষ্টা করি বাহার করে আনিবার আউ প্রয়োজন নাহি এহাকু সুস্থির করিবার আপনকু আবশ্যক রই নাই কিবা তাহাকু স্থগিত করিবাকু আপনকর আর কোনসি প্রয়োজন রই নাই সেটাকু যাই কেবল পালন করিবা এই মাত্র কার্য আপনকু করিবাকু অছি তাহাই সব কিছু অটে আপন যদি তৃষিত
ତେବେ ପାଳନ କରନ୍ତୁ ବର୍ତ୍ତମାନ ସେ ସେହି ଶୈଳ ଥିଲେ ପରମେଶ୍ୱର ଆମମାନ ନିମନ୍ତେ ତାଙ୍କୁ ବାହାର କଲେ ସେ ପ୍ରଚୁର ପରିମାଣରେ ଶୁଦ୍ଧ ଓ ନିର୍ମଳ ଜଳ ଦାନ କଲେ ସେ ତ ଆଜି ମଧ୍ୟ ତାହାକୁ ସେପରି କରନ୍ତି ପ୍ରତ୍ୟେକ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରିବେ ସେ ସମସ୍ତଙ୍କ ନିମନ୍ତେ ତାହାକୁ ସାଧନ କରନ୍ତି ତାଙ୍କ ସନ୍ତାନମାନ ନିମନ୍ତେ ନିମନ୍ତେ ଏହା ତାଙ୍କର ଅନୁଗ୍ରହ ଅବଶ୍ୟ ଅଟେ ଏଠାରେ ସେଦିନମାନଙ୍କ ପରି କିଛିଟା ପରିସ୍ଥିତି ବିଦ୍ୟମାନ ଆଜିକାଲିର ଲୋକମାନଙ୍କ ପରି ଅଟେ ସେମାନେ ଯାହା କିଛି ବିଷୟ ପାଇପାରନ୍ତି ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଟନ୍ତି ମାତ୍ର ପ୍ରତିବଦଳରେ କୌଣସି ପ୍ରକାର ସେବାର ମନୋବୃତ୍ତିକୁ ଦେଖାଇବାକୁ ଆଦୌ ଇଚ୍ଛା କରନ୍ତି ନାହିଁ ଏହି ଶୈଳୀରୁ ପାନ କରିବା ନିମନ୍ତେ ସେତେବେଳେ ଇସ୍ରାଏଲମାନେ ପ୍ରସ୍ତୁତ ଥିଲେ ମାତ୍ର ଯେଉଁ ସେବାର କାର୍ଯ୍ୟଟି ତାଙ୍କର ପାଇବାର ଯୋଗ୍ୟ ଥିଲା ସେହି ସେବାକୁ ସେମାନେ ପରମେଶ୍ୱରଙ୍କ ପାଇଁ ଆଦୌ ପ୍ରଦାନ କରିନଥିଲେ ପୁଣି ସେ ସବୁବେଳେ ଆମମାନଙ୍କୁ ସେବା କରିବା ଦାୟିତ୍ୱଟିକୁ ଦାନ କରୁଅଛନ୍ତି ଆପଣମାନେ ଜାଣନ୍ତି ଆମମାନେ ତାଙ୍କ ବିନା ନିଶ୍ୱାସ ପ୍ରଶ୍ୱାସ ସୁଦ୍ଧା ନେଇ ନପାରୁ ପରମେଶ୍ୱରଙ୍କ ସେବା କରିବା ବିନୁ ଆମମାନେ ନିଶ୍ୱାସ ସୁଦ୍ଧା ମାରି ନପାରୁ ଆମେ ସେହିପରି ଭାବରେ ତାଙ୍କ ଉପରେ ନିର୍ଭରଶୀଳ ହୋଇ ରହିଥାଉ ଆଉ ତଥାପି ଆମମାନେ ଯଦି ଚେଷ୍ଟା କରୁ ଏହା ତ ଆମମାନଙ୍କୁ ପ୍ରାୟ ଭାଙ୍ଗି ଦୁଇ ଖଣ୍ଡ କରି ପକାଇଥାଏ ତଥାପି ତାଙ୍କ ପାଇଁ କିଛି ନା କିଛି ସେବା କାର୍ଯ୍ୟ ଆମମାନଙ୍କୁ କହିବାକୁ ହିଁ ଅଛି ସେ ଆମମାନଙ୍କୁ କିଛି ନା କିଛି ସେବା କରିବାକୁ ଆଜ୍ଞା ଦିଅନ୍ତି ଯାହା କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ କର ଅନ୍ୟ ଜଣଙ୍କ ପାଇଁ ଯାଇ ପ୍ରାର୍ଥନା କର ଆଉ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କର ଏହାକୁ କହିବା ଦ୍ୱାରା ତାହା ଆମମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଥକାଇ ଦେଇଥାଏ ତଥାପି ସେବା କରିବା ନିମନ୍ତେ ତାଙ୍କ ବିନୁ ଆମେ ଅନ୍ୟ କିଛି ବିଷୟକୁ ଆବଶ୍ୟକ କରିନଥାଉ ତାଙ୍କର ଅଭିଯୋଗ ଏପରି ଥିଲା ଯେ ସେମାନେ ଆମକୁ ପାଶୋରି ପକାଇ ଅଛନ୍ତି ବଚନକୁ ପାଶୋରି ପକାଇ ଅଛନ୍ତି ପୁଣି ତା ପରିବର୍ତ୍ତେ ଗ୍ରହଣ କରିଛନ୍ତି ସେମାନେ ଆମକୁ ପାଶୋରି ପକାଇ ଅଛନ୍ତି ଜୀବନଦାୟକ ନିର୍ଦ୍ଧାରକୁ ଜୀବନଦାୟକ ଜଳ ନିର୍ଦ୍ଧାରକୁ ଭୁଲି ଯାଇଅଛନ୍ତି ପୁଣି ସେମାନେ ଅଭ୍ୟାସ କରିଅଛନ୍ତି ପୁଣି ପଙ୍କ୍ଚ ଜଳକୁ ପାଳନ କରିବାକୁ ମନସ୍ଥ କରିଅଛନ୍ତି ଆପଣମାନେ ତାହାକୁ ହୃଦବୋଧ କରିପାରନ୍ତି କି
ଜଣେ ବ୍ୟକ୍ତିଙ୍କ ମାନସକୁ ଆପଣମାନେ ସେତେବେଳେ ଧାରଣ କରିପାରନ୍ତି କି ଅର୍ଥାତ୍ ଏଠାରେ ଏପରି ଏକ ଅନ୍ତର୍ଦ୍ଦର୍ଶକୂପ ରହିଅଛି ଯାହା ସ୍ୱଚ୍ଛ ଶୀତଳ ଜଳ ନିର୍ଗତ କରୁଅଛି ହୃଦୟ ରୂପୀ ଶୈଳରୁ ନିର୍ଗତ ହେଉଅଛି ଏଠାରେ ବାଲୁକା ଭୂମି ଉପରେ ପୁଣି ଯେପରି ସ୍ଥାନରେ ତାହା ପ୍ରବାହିତ ହେଉଅଛି ଆଉ ଯେପରି ହୋଇପାରେ ସେପରି ଅତି ଶୀତଳ ଜଳ ହୋଇ ତାହା ପ୍ରବାହିତ ହେଉଅଛି ଯଥାସ୍ଥିତ ଏପରି ଏକ ଅନ୍ୟ ନିର୍ଦ୍ଧାରରୁ ଆପଣମାନେ ଜଳକୁ ପାନ କରିପାରନ୍ତି କି ଯାହାକି ଖଳାରୁ ଧୋଇ ଆଣି ଗୁହାଳ ଘରୁ ଧୋଇ ଆଣି ପୁଣି ଚତୁର୍ଦ୍ଦିଗସ୍ତ ପରିପାର୍ଶ୍ୱ ଗୁଡିକୁ ଧୋଇ ଆଣି ଏକାଠି ହୋଇଥାଏ ପୁଣି ଯଥାସ୍ଥିତ ଆଣି ପକାଇ ଦେଇଥାଏ ଯେଉଁଥିରେ ଖଳାରୁ ଗୁହାଳ ଘର ପାଖରୁ ପୁଣି ଦୋକାନ ଗୁଡିକ ପାଖରୁ ପୁଣି ଅନ୍ୟାନ୍ୟ ସ୍ଥାନ ମାନଙ୍କରୁ ଜଳ କ୍ଷୀଣ ଧାରା ଗୁଡିକ ପ୍ରବାହିତ ହୋଇ ପରିଶେଷରେ ନିର୍ଦ୍ଧାର ମଧ୍ୟରେ ଆସି ନିକ୍ଷେପ ହୋଇଥାଏ ପୁଣି ଆମମାନେ ସେହି ଜଳକୁ ଗ୍ରହଣ କରିବାକୁ ଚାହିଁଥିଲେ ଆଉ ପୁଣି ଅନ୍ତର୍ଜଳରୁ ପାଳନ କରିବା ନିମନ୍ତେ ଆମମାନେ ସେପରି ଦୂଷିତ ଜଳଧାରାରୁ ପାଳନ କରିପାରୁ କି ସେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଅବଶ୍ୟ କିଛି ନା କିଛି ବିକୃତ ବିଷୟ ରହିଅଛି ତାହା ସତ୍ୟ କଥା ଅଟେ ସେହି ଜଣେ ପୁରୁଷ କିମ୍ବା ନାରୀ ସେମାନଙ୍କ ସୁରକ୍ଷା ନିମନ୍ତେ ଏକ ସଂସ୍ଥାକୁ ଯେତେବେଳେ ସ୍ୱୀକାର କରିନେବେ ସେତେବେଳେ ତାହା ସେମାନଙ୍କୁ କେଶ କାଟିଦେବାକୁ ଅଧିକ ବସ୍ତ୍ରଗୁଡ଼ିକୁ ପିନ୍ଧିବାକୁ ସୌଖୀନ ସାମଗ୍ରୀ ନିଜକୁ ସଜାଇବାକୁ ପୁଣି ଅନ୍ୟାନ୍ୟ ବିଭିନ୍ନ ଧରଣର ଆଚରଣ ଗୁଡ଼ିକ କରିବାକୁ ଅନୁମତି ପ୍ରଦାନ କରିବ ପୁଣି ଏକ ସାଧାରଣ କାର୍ଯ୍ୟକ୍ରମକୁ ପୁଣି ଅନ୍ୟାନ୍ୟ ଯୋଜନା ଗୁଡ଼ିକୁ ଲଗାତାର ରୂପେ କରାଇ ଚାଲିଥିବ ପୁଣି ସବୁକିଛି ଅପ୍ରୀତିକର ଆଚରଣ ଗୁଡ଼ିକୁ ଭର୍ସନାଜନିତ କର୍ମ ଗୁଡ଼ିକୁ ପୁଣି ସେପରି ଅନ୍ୟାନ୍ୟ ମୂର୍ଖତାରୂପୀ କର୍ମ ଗୁଡ଼ିକ କରାଇ ସେଥିରେ ସମ୍ମିଳିତ କରିଦେବ ପୁଣି ପରମେଶ୍ୱରଙ୍କର ସେହି ପୁରାତନ ବଚନକୁ ଯାହାକି ସେମାନଙ୍କୁ କାଟି ପକାଇଥାଏ ପୁଣି ସମୂହ ଦଳ ଭାବେ ଉତ୍ସନ୍ନ କରି ପକାଇଥାଏ ତାପରେ ସେମାନେ ସଦାଚରଣ କରିବେ ପୁଣି ମହିଳାଗଣଙ୍କୁ ପୁଣି ନାରୀ ପରି ନାରୀକୁ ପକାଇଥାନ୍ତି ପୁଣି ସେମାନଙ୍କୁ ଗ୍ରହଣ କରିଥାନ୍ତି ପୁଣି ଉଚିତ ଧରଣ ବସ୍ତ୍ର ପରିଧାନ କରିବାକୁ ଆଉ ଯଥୋଚିତ ରୂପେ ନିର୍ମୂଳ ଆଚରଣ ସଫଳ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥାନ୍ତି ସିଗାରେଟ୍ ପିଲାକୁ ଦୂରେଇ ଦେଇଥାନ୍ତି ପୁଣି ଧୂଆପତ୍ର ପୁଣି ଶପଥ କରିବାର ବିଶ୍ୱାସ ଦେବାର ପୁଣି ମିଛ କହିବାର ଚୋରି କରିବାର ସଦ୍ଗୁଣଗୁଡାକୁ ଆପଣମାନେ ମଧ୍ୟ ଦୂରେଇ ଦେଇଥାନ୍ତି ପୁଣି ଜଗତର ସମସ୍ତ ସୁଖାବିଳାସ ଗୁଡିକ ଆପଣମାନଙ୍କ ମଧ୍ୟରୁ ଦୂରେଇ ଦେଇଥାନ୍ତି ପୁଣି ଯାହା ସିଦ୍ଧତରପି ସନ୍ତୁଷ୍ଟି ଅଟେ ସେପରି ଧରଣର ଏକ ଉତ୍ତମ ବିଷୟ ଆପଣମାନଙ୍କୁ ପ୍ରଦାନ କରିଥାନ୍ତି ଜଣେ ପୁରୁଷ କିମ୍ବା ଜଣେ ନାରୀ ସାନ୍ତନା ନିମନ୍ତେ ସେପରି ଧରଣ ବିଷୟ ଆଡ଼କୁ କାହିଁକି ଆକର୍ଷିତ ହୋଇଥାନ୍ତି ଆପଣ ସେହି ବିଷୟ ଗୁଡ଼ିକରୁ କିପରି ଭାବେ ସନ୍ତୁଷ୍ଟି ଲାଭ କରିପାରନ୍ତି ଏକ ଦୂଷିତ ଜଳଧାରାରୁ ଆପଣମାନେ କିପରି ଭାବରେ ନିର୍ମଳ ପାନୀୟ ଜଳକୁ ପାଇପାରନ୍ତି ଜଣେ ବ୍ୟକ୍ତି କିପରି ଭାବେ ତାହା ପାଇପାରନ୍ତି ପାନ କରିବା ନିମନ୍ତେ ସେହି ଜଣେ ବ୍ୟକ୍ତି ଯଦି ଏକ ଦୂଷିତ ଜଳ ଯାଇଥାନ୍ତି ଯେତେବେଳେ କି ଅନ୍ତର୍ଜଳ
ଅନ୍ତର୍ଜଳ କୂପଟିଏ ଉଛୁଳି ପଡୁଅଛି। ତେବେ ଆପଣମାନେ ନିଶ୍ଚିତ ରୂପେ କହିପାରିବେ ଯେ ସେ ବ୍ୟକ୍ତିଙ୍କ ମସ୍ତିଷ୍କ ନିଶ୍ଚିତ ରୂପେ ବିକୃତ ଅଟେ, ଅସନ୍ତୁଳିତ ଅଟେ। ଏହି ଜଣେ ପୁରୁଷ କିମ୍ବା ସ୍ତ୍ରୀ ଯେପରି ଅଯୋଗ୍ୟ ଧରଣ ସ୍ଥାନକୁ ସାନ୍ତ୍ୱନା ପାଇବା ପାଇଁ ଯଦି ଯାଆନ୍ତି, ତେବେ ଆଧ୍ୟାତ୍ମିକ ରୂପେ ସେପରି ବ୍ୟକ୍ତିଙ୍କ ମଧ୍ୟରେ ନିଶ୍ଚିତ ରୂପେ ବିଭ୍ରାଟ କାରଣ ରହିଅଛି। ସେମାନେ ବଚନକୁ ଆଦୌ ଆବଶ୍ୟକ କରନ୍ତି ନାହିଁ। ଏହା ପ୍ରମାଣିତ କରିଥାଏ ଯେ ସେମାନଙ୍କ ସ୍ୱଭାବଟି ଅଦ୍ୟାବଧି ବେଙ୍ଗ ପରି ଅଟେ, କିମ୍ବା ଏକ ବେଙ୍ଗ ଫୁଲା ପରି, କିମ୍ବା ଅନ୍ୟ କୌଣସି ସ୍ୱଭାବ ବିଶିଷ୍ଟ ପ୍ରାଣୀ ପରି ଅଟେ। ତାହା ସତ୍ୟ କଥା, ସେପରି କିଛି ପୋଖରୀ ପରି ସେମାନଙ୍କ ଆଚରଣ ଅଟେ। ଯେହେତୁ ସେପରି ସ୍ୱଭାବ ବିଶିଷ୍ଟ ଜୀବ ଗୁଡାକ ବିଶୁଦ୍ଧ ଜଳାକାର ମଧ୍ୟରେ ଆଦୌ ଜୀବିତ ରହିପାରନ୍ତି ନାହିଁ, ସେମାନେ ଏହାକୁ ସେପରି କରିପାରନ୍ତି ନାହିଁ। ଏହା ତ ବିଶୁଦ୍ଧ ଜଳ ଅଟେ, ସେମାନେ ସେଥିରେ ରହିପାରନ୍ତି ନାହିଁ। ପୁଣି ଅଭିଯୋଗଟି ଏପରି ଥିଲା, ସେମାନେ ଏହାକୁ ତ୍ୟାଗି ଦେଇଥିଲେ। ପୁଣି ଆଜିକାଲି ସେମାନେ ସେହି ସମାନ ଆଚରଣକୁ ସମ୍ପନ୍ନ କରିଅଛନ୍ତି। ସେହି ନାରୀଙ୍କ ପ୍ରତି ଏତେବେଳେ ଧ୍ୟାନ ଦିଅନ୍ତୁ, ସେ ଯାକୁବଙ୍କର କୂପ ନିକଟକୁ ଆସିଥିଲେ। ପୁଣି ଯାକୁବଙ୍କ କୂପରୁ ସେ ତ ପ୍ରତିଦିନ ଜଳ ନେଉଥିଲେ, ମାତ୍ର ଯାକୁବଙ୍କର କୂପଟି ସଂସ୍ଥାଟି ଆମେ ସେପରି ଏହାକୁ କହିପାରିବା, ଯେହେତୁ ସେ ତିନୋଟି କୂପ ଖୋଳିଥିଲେ, ପୁଣି ଏହି କୋଟିକୁ ସେ ଖୋଳିଥିଲେ। ପୁଣି ତାଙ୍କ ବିଷୟରେ ଏକ ବିରାଟ ଘଟଣା ରହିଥିଲା, ସେପରି କହିଥିଲେ ପୁଣି ଆମମାନଙ୍କ ପିତା ଯାକୁବ ଏହି କୂପଟିକୁ ଖୋଳିଥିଲେ, ସେ ପାଣ କରିଥିଲେ, ପୁଣି ତାଙ୍କ ପୁତ୍ର ମଧ୍ୟ ଏଥିରୁ ପାଣ କରିଥିଲେ, ପୁଣି ଅନ୍ୟମାନେ ମଧ୍ୟ ସେପରି କହିଥିଲେ। ଏହା ଅତି ଉତ୍ତମ କଥା ନୁହେଁ କି? ସେ କହିଥିଲେ ସେଠାରୁ ତୁମେ ଯେଉଁ ଜଳ କାଢ଼ିଥାଅ ତଦ୍ୱାରା ତୁମେ ପୁନର୍ବାର ଦୂଷିତ ହୋଇଥାଅ, ଏହାକୁ ପୁନଃ କାଢ଼ିବା ନିମନ୍ତେ ତୁମକୁ ଆସିବାକୁ ଆବଶ୍ୟକ ପଡ଼ିଥାଏ। ମାତ୍ର କହିଥିଲେ ଯେଉଁ ଜଳ ମୁଁ ତୁମକୁ ଦାନ କରିଥାଏ ତାହା ଚିରସ୍ଥାୟୀ ଜଳ ଅଟେ, ପୁଣି ଉତ୍ପୋଷଣ ଅଟେ, ଯାହାକି ସବୁବେଳେ ଉତ୍ତାର ମାରି ଭିତରୁ ଥାଏ। ପୁଣି ଏହାକୁ ପାଇବା ନିମନ୍ତେ ଆପଣଙ୍କ ଠାକୁ ଆସିବାକୁ ପଡେ ନାହିଁ, ଏହା ତ ଆପଣମାନଙ୍କ ସହିତ ସବୁବେଳେ ରହିଅଛି। ଧ୍ୟାନ ଦିଅନ୍ତୁ, ଧର୍ମଶାସ୍ତ୍ରୀ ଏକ ଜିନିଷ ତାହାର ସାଙ୍ଗରେ ଯେ ଆଳାପ କରିଥିଲେ, ଏହାକୁ ସେ ଯେତେବେଳେ ବୁଝିଥିଲେ, ଧର୍ମଶାସ୍ତ୍ର ସେ ଚିହ୍ନଟି ଯାହାକି ସେ ଖୋଜି ଧରିଥିଲେ, ସେ ଜଣଙ୍କୁ ସେ ଯେତେବେଳେ ଚିହ୍ନି ପାଇଥିଲେ, ସେ ଯାକୁବଙ୍କର ତ୍ୟାଗ କରିଥିଲେ, ଫେରି ଯାଇନଥିଲେ, କାରଣ ସେ ଜଣେ ଯୋଗ୍ୟ ଶୈଳୀଙ୍କୁ ପାଇଥିଲେ। ବୁଝିଲେ ତ, ସେ ତ ସହର ମଧ୍ୟକୁ ଦୌଡ଼ି ଯାଇଥିଲେ, ସେ ତ ମହାପୁରୁ ସମ୍ପୂର୍ଣ୍ଣ ରୂପେ ଧୌତୀକୃତ ହୋଇଥିଲେ, ଆଉ ସେ କୌଣସି ପ୍ରକାର ଜଣେ ଆଉ ଧୂନ୍ୟ ନାରୀ ବୋଲି ପରିଚିତ ହୋଇନଥିଲେ। ସେ କହିଥିଲେ ମୁଁ ଯେ ତାହାକୁ ପାଇଛି, ଆଜି ତାହାକୁ ଦର୍ଶନ କର, ଜଣେ ବ୍ୟକ୍ତିଙ୍କୁ ଆସି ଦେଖ ଯିଏ ମୋ ଦ୍ୱାରା କରାଯାଇଥିବା ସକଳ କର୍ମକୁ ପ୍ରକାଶ କରିଥିଲେ। ଏହି ଜଣଙ୍କ ସେହି ମସିହ ନୁହନ୍ତି କି? ସେ ତ ସେହି ଜଳଧାରାଟି ସମ୍ଭବତଃ ଉତ୍ତମ ଧରଣ ଥିଲା, ଏହା ଆପଣା ଉଦ୍ଦେଶ୍ୟକୁ ନ୍ୟାୟୋଚିତ ଭାବେ ସଫଳ କରିଥିଲା। ମାତ୍ର ସେତେବେଳେ ସେ ତ ସେହି ଯୋଗ୍ୟ ନିର୍ଜରଙ୍କ ସନ୍ନିକଟରେ ଥିଲେ, ଯୋଗ୍ୟ ନିର୍ଜରଟି ପରିଚୟ ଆସିବା ପର୍ଯ୍ୟନ୍ତ ସେହି ଜଳଧାରାଟି ଯୋଗ୍ୟ ବସ୍ତୁ ଅବଶ୍ୟ ଥିଲା। ମାତ୍ର ଯୋଗ୍ୟ ନିର୍ଦ୍ଧାରଣ ଯେତେବେଳେ ପରିଚିତ ହୋଇସାରିଥିଲେ, ଜଳଧାରାଟି ଆପଣାର ଶକ୍ତିକୁ ହରାଇ ବସିଥିଲା। ପାନ କରିବା ନିମନ୍ତେ ଅଧିକ ଉତ୍ତମ ନିର୍ଦ୍ଧାରଟିଏ ଯେ ଅଛି ତାହା ସେ ବୁଝିଥିଲେ। ସେଠାରେ ଏକ ଉତ୍ତମ ସ୍ଥାନ ଅଛି, ସେଠାରେ ଉତ୍ତମ ସ୍ଥାନଟି ଅଛି, ପୁଣି ତା ଖ୍ରୀଷ୍ଟଙ୍କ ଠାରେ ଅଛି। ଯୋହନ 7 ଅଧ୍ୟାୟର 37 ଓ 38 ପଦ ଯିଶୁ କହିଥିଲେ, କୁଟୀର ପର୍ବର ଶେଷ ଦିନରେ ସେପରି କହିଥିଲେ, ଆସୁ ଆଉ ପାନ କରୁ। ସେମାନେ ସମସ୍ତେ ଆନନ୍ଦ ଉତ୍ସବରେ ମାତିଥିଲେ, ସେମାନେ ଜଳର ଏକ ଛୋଟ ଧାରାକୁ ଲାଭ କରିଥିଲେ, ଯାହା ବେଦୀର ନିମ୍ନ ଭାଗରୁ ବାହାରି ବହୁଥିଲା, ପୁଣି ସେଥିରୁ ସେମାନେ ସମସ୍ତେ ପାନ କରୁଥିଲେ। ପର୍ବ ପାଳନ କରୁଥିବା ସମୟରେ ସେମାନେ ସମସ୍ତେ ତହିଁରୁ ପାନ କରୁଥିଲେ। ପୁଣି କହିଥିଲେ ଆମମାନଙ୍କ ପିତୃପୁରୁଷଗଣ ଅରଣ୍ୟ ମଧ୍ୟରେ ସେହି ଆତ୍ମିକ ନିର୍ଜରରୁ ପାନ କରୁଥିଲେ, କିନ୍ତୁ ସେମାନେ ନିଜ ପାଇଁ ଏକ ନିର୍ଜରକୁ ଖୋଲି ପକାଇଥିଲେ, କାଢୁଥିଲେ, ପୁଣି ସେଠାରେ ମନ୍ଦିର ମଧ୍ୟ ତାହା ଫୁତ୍କାର ମାରି ଉଠୁଥିଲା। ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଏହି ଜଳଧାରା ଚତୁର୍ପାଶ୍ୱରେ ଫେରିବାକୁ ପୁଣି ପାନ କରିବାକୁ ଆଉ ଏପରି କହିବାକୁ ପଡୁଥିଲା ଯେ ବହୁ ବର୍ଷ ପୂର୍ବେ ଆମମାନଙ୍କ ପିତୃପୁରୁଷଗଣ ଅରଣ୍ୟ ମଧ୍ୟରେ ପାନ କରିଥିଲେ। ଯୀଶୁ କହିଥିଲେ ଅରଣ୍ୟ ମଧ୍ୟରେ ଥିବା ସେହି ସ୍ଥଳଟି ଆମ୍ଭେ ହିଁ ଅଟୁ, କହିଥିଲେ ଆମେ ସ୍ୱର୍ଗରୁ ମାନ୍ୟଭୋଜନ କରିଥିଲୁ ଆଉ ପରମେଶ୍ୱର ଉର୍ଦ୍ଧ୍ୱରେ ତାହା ବର୍ଷାଇଥିଲେ। କହିଥିଲେ ମୁଁ ସେହି ମାନ୍ନା ଅଟେ, ଯେ ସେହି ନିର୍ଦ୍ଧାରଣ ଥିଲେ ଆଉ ସେମାନଙ୍କ ମଧ୍ୟରେ ଠିଆ ହୋଇ ରହିଥିଲେ, ସେହି ଜୀବନର ଛୋଟିଥିଲେ ଆଉ ସେମାନଙ୍କ ମଧ୍ୟରେ ଠିଆ ହୋଇ ରହିଥିଲେ। ଏହା ସତ୍ତ୍ୱେ ସେମାନେ ଏହାକୁ ଆବଶ୍ୟକ କରିନଥିଲେ, ସେମାନେ ନିଜ ଜଳଧାରାକୁ ତଥାପି ଲଢ଼ିଥିଲେ। ଯେହେତୁ ମନୁଷ୍ୟ ଏହାକୁ ମାର୍ କରିଥିଲା, ପୁଣି ପରମେଶ୍ୱର ତାହାକୁ ପ୍ରେରଣ କରିଥିଲେ, ତାହା ହିଁ ପ୍ରକୃତ ରୂପେ ସେପରି ଏକ ଭିନ୍ନତାର ବିଷୟ ଥିଲା। ଆପଣମାନଙ୍କ ନିମନ୍ତେ ଜଳାଧାର ଖୋଜି ବାହାର କରିଥିଲେ। ସେ କହିଥିଲେ ମୋ ନିକଟକୁ ଆସୁ ଆଉ ପାନ କରୁ। ସେ ସେହି ନିର୍ଜର ଥିଲେ। ଧର୍ମଶାସ୍ତ୍ର ଯେପରି ଭାବେ କହିଅଛି ତାହାର ଅନ୍ତକରଣରୁ ଜୀବନଦାୟକ ଜଳର ନଦୀ ଫୁଟି ଉଠିବ। ଓହୋ, ସେ ତ ସେହି ଅନ୍ତର୍ଜ କୂପ ଅଟନ୍ତି। ତାହାର ଅନ୍ତକରଣ ମଧ୍ୟରୁ କିମ୍ବା ହୃଦୟ ମଧ୍ୟରୁ ଗଭୀର ଭାବରୁ ସେହି ଜୀବନଦାୟକ ଜଳର ନଦୀ ଫୁଟି ପ୍ରବାହିତ ହେବ। ତନ୍ମଧ୍ୟରେ ଥିବା ଜଳ ରହିଥିବା ସେହି ଶୈଳଟି ସେ ଥିଲେ, ତାହା ହାଗାରଙ୍କର ଶୈଳ ଥିଲେ। ସମସ୍ତର ସମୟରେ ଆଉ ତାଙ୍କ ଯେତେବେଳେ ମୃତପ୍ରାୟ ଥିଲେ ସେତେବେଳେ ସେ ସେହି ଶୈଳ ଥିଲେ। ଯେତେବେଳେ ସେ ଛାଉଣୀ ସ୍ଥାନରୁ ତାଡ଼ିତ ହୋଇଥିଲେ, ପୁଣି ଯୀଶୁ ଇସ୍ମାଇଲ ସହିତ ବାହାରେ ସେହି ଜଳଶୂନ୍ୟ ସ୍ଥାନରେ ଥିଲେ, ସେହି ସମୟ ସେହି ଶୈଳଟି ଥିଲେ। ତାଙ୍କର ପାଣି ଯେଉଁ ଜଳପାତ୍ରକୁ ସେ ଆପଣା ସହିତ ନେଇଥିଲେ ତାହା ଶେଷ ହୋଇଯାଇଥିଲା। ଆଉ ସେ ତଳେ ଥୋଇଯାଇଥିଲେ, ପୁଣି ଖଣ୍ଡେ ଆଗକୁ ଆଗେଇ ଯାଇଥିଲେ, ପୁଣି ଅଧମୁଖ ହୋଇ ପଡିଯାଇଥିଲେ ଆଉ ପ୍ରାର୍ଥନା କରିଥିଲେ। ପୁଣି ଶିଶୁର ମୃତ୍ୟୁକୁ ସେ ଦେଖିବାକୁ ଚାହିଁନଥିଲେ। ପୁଣି ଅଚାନକ ପ୍ରଭୁଙ୍କ ଦଳେ ଦୂତ କଥାବାର୍ତ୍ତା କରିଥିଲେ। ପୁଣି ସେପରି ଏକ ପ୍ରବାହିତ ହେଉଥିବା ନିର୍ଜନକୁ ପାଇଥିଲେ, ପୁଣି ତାହା ଆଜି ପର୍ଯ୍ୟନ୍ତ ପ୍ରବାହିତ ହେଉଅଛି। ସେ ତ ହାଗରଙ୍କର ଅରଣ୍ୟ ମଧ୍ୟ ଥିଲେ। ଏହା ତ ଏହି ସ୍ଥାନରେ ରକ୍ତରେ ଭରପିଉଥିବା ନିର୍ଜର ନିକଟରେ ଉପସ୍ଥିତ ଥିଲେ। ସେଦିନ ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ, ଝଡ଼ କହୁଥିବା ସମୟରେ ଉପସ୍ଥିତ ଥିଲେ। ସେହି ନିର୍ଜର ଥିଲେ ଯାହା ଦାଉଦଙ୍କ ଗୃହ ପାଇଁ ଉନ୍ମୁକ୍ତ ହୋଇଥିଲା, ଧୌତ ବଞ୍ଚନା ନିମନ୍ତେ ପାପ ନିମିତ୍ତ ପାପ ଧୌତିକରଣ ନିମନ୍ତେ ଉନ୍ମୁକ୍ତ ହୋଇଥିଲା। ସେ ସେହି ନିର୍ଜରି ଥିଲେ, ସେ ସେହି ନିର୍ଜରି ଥିଲେ। ଦାଉଦଙ୍କର ଜୀବନ ନିର୍ଜର ଥିଲେ। ସେ ଆଜି ପର୍ଯ୍ୟନ୍ତ ଦାଉଦଙ୍କ ଗୃହରେ ସେହି ନିର୍ଜରଟି ଅଟନ୍ତି। ସେ ତ କାବ୍ୟକାରଙ୍କର ଯେତେବେଳେ ତାଙ୍କ ହୃଦୟର ନିର୍ଦ୍ଦେଶ କରିଥିଲେ, ସେ ଏପରି ଲେଖିଥିଲେ, ରକ୍ତେ ପୁଣ୍ୟଙ୍କ ଝରଣା ଇମାନୁଏଲଙ୍କ ପକ୍ଷରୁ ବହି, ତେବେ ପାପୀଗଣ ସେ ଜଳେ ଦୂଷିତ ହୋଇ ଦୋଷରୁ ମୁକ୍ତ ହୁଅନ୍ତି। ସେ ସେହି ଜୀବନର ଝରଣା ଅଟନ୍ତି, ଜଳର ନିର୍ଦ୍ଧର ଅଟନ୍ତି। ସେ ହିଁ ପରମେଶ୍ୱରଙ୍କର ବଚନ ଅଟନ୍ତି। ଏହି ଯୁଗାନ୍ତ ସମୟ ପ୍ରଜାଗଣ ତାଙ୍କୁ ସେହି ସତ୍ୟ ବଚନକୁ ପାଶରି ପକାଇଅଛନ୍ତି, ଜୀବନର ସ୍ୱର୍ଗକୁ ଭୁଲି ଯାଇଅଛନ୍ତି। ପୁଣି ଆପଣମାନଙ୍କ ନିମନ୍ତେ ସଂସ୍ଥାୟୀ ଜଳାଧାର ଗୁଡ଼ିକୁ ନିର୍ମାଣ କରିଅଛନ୍ତି ଆଉ ପୁଣି ଖୋଳିଅଛନ୍ତି, ସନ୍ଧାନ କରିଅଛନ୍ତି। ପୁଣି ବର୍ତ୍ତମାନ ଆମେ ଧ୍ୟାନ କରୁ ଯେ ସେମାନେ ଭାଙ୍ଗି ପକାଇଛନ୍ତି, ଭଗ୍ନ ଜଳାଧାର ଗୁଡ଼ିକୁ ଲାଭ କରିଅଛନ୍ତି। ପୁଣି ଏହି ଜଳାଧାରଟି ତତ୍ପରେ ଅବିଶ୍ୱାସୀ ସନ୍ତାନମାନଙ୍କ ସହ ଭରପୁର ହୋଇସାରିଅଛି, ଅବିଶ୍ୱାସୀ ଗରିବମାନଙ୍କ ସହିତ, ଶିକ୍ଷିତ କାଗଜପତ୍ର ସହିତ, ପୁଣି ଅନ୍ୟାନ୍ୟ ବ୍ୟବସାୟ ସହିତ ଭରି ଯାଇଅଛି, ଯାହାକି ପରମେଶ୍ୱରଙ୍କ ପ୍ରତିଜ୍ଞା ଗୁଡ଼ିକର ବିରୋଧୀ ଅଟେ। ସେମାନେ ବଚନର ସନ୍ଦେହୀଗଳ ଅଟନ୍ତି। ବର୍ତ୍ତମାନ ସେହି ଜଳଧାରା ଗୁଡ଼ିକ ଯାହା ସେମାନେ ଲାଭ କରିଅଛନ୍ତି, ବାଇବଲ ଏପରି କହିଥିଲା ଯେ ସେଗୁଡ଼ିକ ଭଗ୍ନ ଅଟନ୍ତି, ଭଗ୍ନ ଅବସ୍ଥାରେ ଥିଲେ। ଭଗ୍ନ ଜଳାଧାର ଧରି ବାହାରି ଯାଉଥିବା ଏକ ଜଳାଧାର ଅଟେ, ପୁଣି ଏହା ଖାଲି ଖାଲି କରି ପକାଉଥିବା ଏକ ଜଳାଧାର ଅଟେ। ଏହା କଣ କରୁଅଛି? ଏହା ତ ଧାର୍ମିକ ମାନା ଶୂନ୍ୟ ମଧ୍ୟକୁ ବହିଯାଉଅଛି, ଯାହାକି ୱାର୍ଲ୍ଡ କାଉନସିଲ୍ ଅଫ୍ ଚର୍ଚ୍ଚେସ୍ ନାମରେ ପରିଚିତ। ପୁଣି ସେହି ସ୍ଥାନରେ ମଧ୍ୟକୁ ଏହି ଭଗ୍ନ ଜଳାଧାରଟି ସେମାନଙ୍କୁ କଢ଼ାଇ ନେଇଯାଉଅଛି, ସମସ୍ତଙ୍କୁ କଢ଼ାଇ ନେଇଯାଉଅଛି। ଯେହେତୁ ସେମାନେ ତାଙ୍କ ପାଶରେ ପକାଇଛନ୍ତି, ପୁଣି ପ୍ରସ୍ତୁତ କରିଛନ୍ତି, ଜୀବନର ଜଳ ସ୍ରୋତକୁ ପାଶରେ ପକାଇଛନ୍ତି, ପୁଣି ଏହି ଜଳାଧାର ଗୁଡାକୁ ନିର୍ମାଣ କରିଛନ୍ତି। ଅଧ୍ୟୟନ ନିମିତ୍ତ ଧର୍ମବିଦ୍ୟା ପଦ୍ଧତି ଗୁଡିକୁ ନିର୍ମାଣ କରିଛନ୍ତି, ପୁଣି ସେପରି ଅନ୍ୟାନ୍ୟ ଅନେକ ଗୁଡିଏ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରିଅଛନ୍ତି। ତାହା ତ ସେପରି ଧରଣର ଏକ ଜଳାଧାର ଅଟେ ଯାହାକୁ ସେମାନେ ଆଜି ପ୍ରସ୍ତୁତ କରିଅଛନ୍ତି। ତାହା ଏପରି ଏକ ପଦ୍ଧତି ଅଟେ ଯଦ୍ୱାରା ଜଣେ ବ୍ୟକ୍ତିଙ୍କୁ ପ୍ରଚାର କରିବା ପୂର୍ବେ ତାଙ୍କୁ PhD ପୁଣି LLD କିମ୍ବା ବ୍ୟାଚଲର ଅଫ୍ ଆର୍ଟ ଅଥବା ଅନ୍ୟାନ୍ୟ କୌଣସି ଉପାଧିକୁ ଲାଭ କରିବାକୁ ହିଁ ଅଛି। ଏପରି ଜଳାଧାର ଗୁଡିକ ଅଟନ୍ତି ଯାହାକି ମନୁଷ୍ୟଙ୍କ ଈଶ୍ୱର ତତ୍ତ୍ୱ ଜ୍ଞାନରେ ପୂର୍ଣ୍ଣ ଅଟେ। ସେମାନେ ଆପଣମାନଙ୍କୁ ଶିକ୍ଷା ସେପରି ଶ୍ରେଷ୍ଠତମ ସ୍ଥାନ ଗୁଡିକ ମଧ୍ୟକୁ ନେଇଯାଇଥାନ୍ତି। ପୁଣି ତନ୍ମଧ୍ୟରେ ସେମାନେ ନିଜ ନିଜକୁ ମନୁଷ୍ୟଙ୍କ ଈଶ୍ୱର ତତ୍ତ୍ୱ ଜ୍ଞାନରେ ଜ୍ଞାନୀ କରିଦେଇଛନ୍ତି, ପୁଣି ସେଗୁଡ଼ିକର ସହିତ ସେମାନଙ୍କୁ ପ୍ରେରଣ କରିଅଛନ୍ତି। ଆମେ ଯେପରି ଏକ ଭୟାନକ ସମୟ ମଧ୍ୟରେ ବାସ କରୁଅଛୁ, ମନୁଷ୍ୟଙ୍କ ଜଳାକାର ଗୁଡିକ ସହିତ ବାସ କରୁଅଛୁ, କୌଣସି ସମସ୍ୟା ନାହିଁ, ବିଷୟ ଗୁଡିକ ଯେ ଅତି ଦୁଷ୍କର ହୋଇ ପଡିଅଛି, ସେଥିପାଇଁ ବିସ୍ମୟ ପ୍ରକାଶ କରିବାର ଆବଶ୍ୟକ ନାହିଁ। ଓହୋ, କି ଆଶ୍ଚର୍ଯ୍ୟଜନକ! ଏହା ଏଥିପାଇଁ ଲୋକେ ତହିଁରୁ ପାନ କରିଥାନ୍ତି। ପୁଣି ଲୋକେ ଆଜିକାଲି ଆମ ସମୟ ପାଇବା ପାଇଁ ଯେତେବେଳେ ଇଚ୍ଛା କରିଛନ୍ତି, ସେମାନେ କଣ କହିଥାନ୍ତି? ଲୋକେ ପରମେଶ୍ୱରଙ୍କ ଦତ୍ତ ଆନନ୍ଦକୁ ଗ୍ରହଣ କରିବା ପରିବର୍ତ୍ତେ ସେମାନେ ପାପ ଆଡ଼କୁ ଫେରି ଯାଉଥାନ୍ତି। ଆନନ୍ଦ ନିମିତ୍ତ ପାପ ପ୍ରତି ଆକୃଷ୍ଟ ହେଉଛନ୍ତି। ଲୋକେ ଯେଉଁମାନେ ଉପାସନାଳୟକୁ ଯାଇଥାନ୍ତି ପୁଣି ଖ୍ରୀଷ୍ଟଙ୍କ ଦାସଗଣ ବୋଲି ଦାବି କରିଥାନ୍ତି, ସେଥିରେ ସେମାନେ ସ୍ୱଭାବତଃ ଅସ୍ଥିର ହୋଇପଡିଥାନ୍ତି, ସେମାନେ ସିଗାରେଟ୍ଟିଏ ଜଳାଇଥାନ୍ତି। ପୁଣି ସେମାନେ ଯେତେବେଳେ କିଛିଟା କୌତୁହ କରିବାକୁ ଯେତେବେଳେ ଇଚ୍ଛା କରିଥାନ୍ତି, ସେମାନେ ଆପଣାର ଅନୈତିକ ବସ୍ତୁ ଗୁଡାକ ସହିତ ଲାଗି ଯାଇଥାନ୍ତି। ପୁଣି ପୁରୁଷଟି ଯେତେବେଳେ ସେହି ପଥ ଦେଇ ଯାଇଥାନ୍ତି, ସେ ସେତିକି ବେଳେ ଘାସ କାଟିବାକୁ ସେଠାକୁ ଯାଇଥାନ୍ତି, ସେମାନଙ୍କ ଆଡ଼କୁ ମନ୍ଦ ଇଙ୍ଗିତ କରାଇବା ନିମନ୍ତେ ସେପରି କରିଥାନ୍ତି। ଜଳାଶୟ ହୋଇସାରିଥିବା ଭଳି ସେମାନେ କିଛିଟା ଅସଦାଚରଣକୁ ସମ୍ପନ୍ନ କରିଥାନ୍ତି। ସେମାନେ ସିନେମାର ନାୟିକା ମାନଙ୍କ ପରି ଦେଖାଯିବା ନିମନ୍ତେ ସେପରି ବ୍ୟବହାର କରିଥାନ୍ତି, ତାହା ହିଁ ସେମାନଙ୍କର ଆନନ୍ଦ ଅଟେ। ଯେତେବେଳେ ଯୀଶୁ ଏପରି କହିଥିଲେ ଯେ ମୁଁ ସେମାନଙ୍କର ପ୍ରକୃତରେ ପରିପୂର୍ଣ୍ଣତା ଅଟେ, ସେମାନେ ସେଆଡ଼କୁ ଯିବାର କାରଣ ଏପରି ଅଟେ ଯେହେତୁ ସେମାନେ ସେହି ଭିତରୁ ପାନ କରିବାକୁ ଚାହାନ୍ତି ନାହିଁ, ସେମାନେ ଏହାକୁ ଅସ୍ୱୀକାର କରି ପକାଇଛନ୍ତି। ସେମାନେ ତହିଁରୁ ଜଳ ପାନ କରିବାକୁ ଆଦୌ ଚାହାନ୍ତି ନାହିଁ, ସେମାନେ ନିଜ ନିଜକୁ ମନୁଷ୍ୟ ଅନ୍ୟ କୌଣସି ପଦ୍ଧତି ସହିତ ଆବଦ୍ଧ କରି ରଖିବାକୁ ଚାହାନ୍ତି, ସେମାନେ ସେପରି ଏକ ଜଳାଧାରା ସହିତ ବାନ୍ଧି ରଖିବାକୁ ଚାହାନ୍ତି ଯାହାକି ସେହି ସବୁ ଗୁଣିତ ବସ୍ତୁ ଗୁଡିକ ସହିତ ଭରପୁର ଅଟେ, ତଦ୍ୱାରା ସେମାନେ ଆଗକୁ ବଢିବାକୁ ଚେଷ୍ଟା କରିଥାନ୍ତି। ଗତକାଲି ଆମେ ପିଲାମାନଙ୍କ ସହିତ ସେହି ନଦୀ କୂଳରେ ଥିଲୁ, କିମ୍ବା ତାହା ଯେ ଶନିବାର ସକାଳର ଘଟଣା ଥିଲା ଏପରି ମୁଁ ବିଶ୍ୱାସ କରେ। ଆମମାନେ ପୁଅକୁ ଯାଇଥିଲୁ, ବିଲି ଡଙ୍ଗାରୁ ମାଛ ମାରିବା ଲାଗିଥିଲା। ପୁଣି ଆମମାନେ ପିଲାମାନଙ୍କୁ ଉପର ମୁଁ ଆଡକୁ ନେଇଯାଇଥିଲୁ, ମୋର ସାନ ନାତିକି, ମୋର ଝିଅକୁ, ପୁଣି ମୋର ସାନ ପୁଅକୁ, ଏହି ସମସ୍ତ ସେଆଡକୁ ନେଇଯାଇଥିଲୁ। ପୁଣି ନୌକା ବିହାର କରିବା ନିମନ୍ତେ ଆମମାନେ ନଦୀର ଉପର ମୁଣ୍ଡକୁ ଯାଇଥିଲୁ। ଆପଣମାନେ ନଦୀରେ ନୌ ବିହାର କରିପାରିବେ ନାହିଁ, କାରଣ ଦୁଷ୍ଚରିତ୍ର ଅନୈତିକ ଗୁଡାକ ଅର୍ଦ୍ଧନଗ୍ନ ଅବସ୍ଥାରେ ନଦୀ ମଧ୍ୟରେ ରହି କେବଳ ନୌ ବ୍ୟବହାର କରୁଥାନ୍ତି। ଡଙ୍ଗାଟିଏ ଆମମାନଙ୍କର ଠିକ୍ ପାଖରେ ଚାଲି ଯାଇଥିଲା। ପୁଣି ତଳେ ଶୈଶବ ଶ୍ରେଣୀୟ ବାଳକଗଣ ପ୍ରାୟତଃ 12 କିମ୍ବା 14 ବର୍ଷର ପିଲା ଗୁଡାକ ପ୍ରତ୍ୟେକ ଆପଣାର ହସ୍ତରେ ବିୟର ଧରି ଅରୁ ପର୍ଯ୍ୟନ୍ତ ସିଗାରେଟ୍ ପାନ କରି ନୌ ବ୍ୟବହାର କରୁଥିଲେ। ସେମାନେ ତାହାକୁ ହତ୍ୟା ପରିହାସ କରୁଅଛନ୍ତି ବୋଲି କହିଥାନ୍ତି। ଆଶ୍ଚର୍ଯ୍ୟଜନକ, ଏହି ଜଗତ ଆଉ କେତେ ଦିନ ଧରି ଏପରି ଭାବରେ ସ୍ଥିର ହୋଇ ରହିପାରେ, କେପରି ଧରଣର ବ୍ୟବହାରକୁ ଆଉ କେତେ ଦିନ ଧରି ସହିପାରେ। ସେତେବେଳେ ଆପଣମାନଙ୍କୁ ସେପରି ବିଚାରରୁ ମୁକ୍ତ କରି ପକାଇଥାନ୍ତି ଯେ ଯେତେବେଳେ ସେମାନଙ୍କର ମୃତ୍ୟୁ ଘଟେ ସେତେବେଳେ ସେମାନେ ଘରେ ସେହି ହେତୁରୁ ସେମାନେ ସେପରି ଆଚରଣକୁ କରିଥାନ୍ତି। ପୁଣି ସେମାନେ ଚାଲିଯାଇ ମନୁଷ୍ୟଗତ କୌଣସି ଏକ ଦଳରେ ଯୋଗ ଦେଇଥାନ୍ତି, ତେଣୁକରି ଯେପରି ସମାନ ଆଦର୍ଶ ରୂପେ ସେହି ସଂଗଠନ ସହିତ ଜଡିତ ହୋଇ ରହିଥାନ୍ତି। ଏହା ଅନ୍ୟ କିଛି ନ ହୋଇ କେବଳ ତଳେ ଅଶୁଚି ମଳିନ ଅଧମ ଆଚରଣ ସମ୍ପନ୍ନ ଲୋକମାନଙ୍କର ଜଗତ ଅଟେ। ପୁଣି ସେମାନେ ଏମାନଙ୍କ ସହିତ ମିଶି ଯାଇଥାନ୍ତି, କାରଣ ମୋହର ମାତା ଭାଇ ଯେପରି କହୁଥିଲେ ତମ ରଙ୍ଗ ବିଶିଷ୍ଟ ପକ୍ଷୀଗଣ ଏକ ସଙ୍ଗେ ରହନ୍ତି। ସେମାନେ ଝରଣା ନିକଟକୁ ଆସିବେ ନାହିଁ, ପୁଣି ପାପର ସେହି ଜୀବନରୁ ପରିଷ୍କୃତ ହେବାକୁ ଚାହିଁବେ ନାହିଁ। ସେମାନେ ତନ୍ମଧ୍ୟରେ ଜୀବନଯାପନ କରି ରହିବାକୁ ପସନ୍ଦ କରନ୍ତି। ପୁଣି ସେମାନେ ଯେ ଖ୍ରୀଷ୍ଟିଆନ ଅଟନ୍ତି ଏହାର ସାକ୍ଷ୍ୟକୁ ଧାରଣ କରି ରହିଥାନ୍ତି, କାହିଁକି ସେମାନେ ତାଙ୍କଠାରୁ ବିମୁଖ ହୋଇଅଛନ୍ତି, ଆନନ୍ଦର ଯୋଗ୍ୟ ଝରଣାଙ୍କୁ ଅଗ୍ରାହ୍ୟ କରିଛନ୍ତି, ଜୀବନଙ୍କୁ ତୁଚ୍ଛୀକୃତ କରିଅଛନ୍ତି, ସିଦ୍ଧ ଜୀବନକୁ ପୁଣି ସନ୍ତୋଷକୁ ଅନାଦର କରିଅଛନ୍ତି। ସେମାନେ ଅଗ୍ରାହ୍ୟ କରିଥିବା କାରଣ ତାହା ଥିଲା ଯଦି ସେମାନେ ମିଳିମିଶି ଯିବାକୁ ଚାହିଁଥିଲେ। ସେମାନେ ଏପରି ଲୋକଙ୍କୁ ତନ୍ମଧ୍ୟରେ ଲାଭ କରିଥିଲେ ଯେମାନେ ଏହିସବୁ କଥାକୁ ବିଶ୍ୱାସ କରିଥିଲେ। ଏହି କିଛି ଦିନ ତଳେ ଭାଇ ଫ୍ରେଡ୍ ଥାଉ ପୁଣି ଭାଇ ଟମ୍ ପୁଣି ଆମ୍ବା ମଧ୍ୟ ଦଳେ ଲୋକ ଟ୍ୟୁସନ ସ୍ତରସ୍ଥିତ ଏକ ନାମୀ ବ୍ୟାପ୍ଟିଷ୍ଟ ଭୋଜନାଳୟକୁ ଯାଇଥିଲୁ। ସେପରି ଏକ ତାଜା ଅନୁଭୂତିକୁ ପାଇପାରିବୁ କି ନାହିଁ, ଯାହାକି ଆମମାନଙ୍କୁ କିଛି ତାଜା ଅନୁଭୂତିକୁ ଦେଇପାରନ୍ତା ଯେପରି ଆଶାକୁ ପାଇବା ନିମନ୍ତେ ସେଠାକୁ ଯାଇଥିଲୁ। ପୁଣି ବିଶ୍ୱ ଦେଶରେ ଥିବା ଲୋକମାନଙ୍କ ବିଷୟରେ ଯୁବକ ଜଣକ କିଛିଟା ଭିନ୍ନ ଧରଣର କଥାକୁ ପ୍ରଚାର କରିଥିଲେ, ଅର୍ଥାତ୍ ସେମାନେ ତଳେ ଭିତରକୁ ଛାଡ଼ିଥିଲେ, ସେମାନେ ରସୁଣ ତଥା ଅନ୍ୟ ପଦାର୍ଥ ଗୁଡିକୁ ଭୋଜନ କରୁଥିଲେ, ପୁଣି ଫେରିଯାଇ ସେହି ସମାନ ଭୋଜନକୁ ଖାଇବା ନିମନ୍ତେ ଚାହିଁଥିଲେ। କହିଥିଲେ ଆଜିର ଲୋକମାନଙ୍କ ଆଚରଣଟି କେତେକାଂଶରେ ପ୍ରାୟ ସେହିପରି ଧରଣ ଅଟେ। ପୁଣି ଆମମାନେ ସମସ୍ତେ ମିଳିମିଶି ଆମେନ୍ କହିଥିଲୁ। ସେପରି ଏକ ଦଳକୁ ମୁଁ ତ ଏଥିପୂର୍ବ କଦାପି ଦେଖି ନାହିଁ। ସମସ୍ତ ମଣ୍ଡଳୀଟି ପ୍ରଚାରଙ୍କ ଉପରୁ ଆସି ଫେରାଇ ଦେଇଥିଲେ। ପୁଣି କେଉଁମାନେ ଯେ ଆମେନ୍ କହିଥିଲେ ସେମାନଙ୍କୁ ଦେଖିବା ପାଇଁ ପଛକୁ ଫେରି ଚାହିଁଥିଲେ। ସେମାନଙ୍କୁ ଯେପରି ମୃତ୍ୟୁର ଭୟ ଖାଇଯାଇଥିଲା ଏପରି ଅନୁଭୂତ ହୋଇଥିଲା, ତାହା ଯେ କିପରି ଧରଣ ବିଷୟ ଥିଲା ଏହା ସେମାନଙ୍କୁ ଆଦୌ ଜଣା ନଥିଲା। ଆପଣ ପ୍ରଜା ମାନଙ୍କ ମଧ୍ୟରେ ଆନନ୍ଦ ଆନନ୍ଦିତ ହୁଅନ୍ତି ପ୍ରତ୍ୟେକ ଶିକ୍ଷିତ ମାନବଗଣ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଆମେନ ବୋଲି କୁହନ୍ତୁ ସେତେବେଳେ କୌଣସି ଏକ ସତ୍ୟ କଥା କୁହାଯାଏ ଯେହେତୁ ଏହି ସବୁ ପଦ୍ଧତି ଗୁଡିକରୁ ପୁରୀ ଜଗତର ରୀତିନୀତି ଫେରି ଆସୁ ନାହାନ୍ତି ପରମେଶ୍ୱରଙ୍କ ବିଶ୍ୱାସ ରୀତିନୀତିକୁ ଫେରି ଆସୁ ନାହାନ୍ତି ଯାହାକି ଅର୍ଥାତ୍ ସ୍ୱୟଂ ଅଟନ୍ତି ଆପଣମାନେ ତାଙ୍କ ଆଡ଼କୁ କାହିଁକି ଫେରି ଆସୁ ନାହାନ୍ତି ଯେଉଁଠାରେ ପରମେଶ୍ୱର ଆମମାନଙ୍କ ଖୁସିର ଅପରିମିତ ଭଣ୍ଡାର ଅଟନ୍ତି ଆମମାନଙ୍କ ସ୍ଥିତିକାନ ଅପରିମିତ ଭଣ୍ଡାର ଅଟନ୍ତି ଆମମାନଙ୍କ ସନ୍ତୁଷ୍ଟିର ଅପରିମିତ ଭଣ୍ଡାର ଅଟନ୍ତି ମୋର ସ୍ଥିରା ପ୍ରଶିରାର ସୁସ୍ଥିରତା ପରମେଶ୍ୱରଙ୍କଠାରୁ ଆସିଥାଏ ମୁଁ ଯେତେବେଳେ ଭାଙ୍ଗି ପଡ଼େ ମୁଁ ମୋର ସନ୍ତୁଷ୍ଟି ଖ୍ରୀଷ୍ଟଙ୍କଠାରେ ପାଏ ଅନ୍ୟ ସିଗାରେଟ୍ରେ ନୁହେଁ ଜଗତର ସମ୍ପଦରେ ନୁହେଁ କୌଣସି ବିଧିବିଧାନ ସହିତ ବାନ୍ଧି ହୋଇ ରହିବା ଦ୍ୱାରା ନୁହେଁ ମାତ୍ର ତାଙ୍କୁ ଖୁଲୁଥିବା ଦ୍ୱାରା ସେ କହିଥିବା ଯଦି ମୁଁ ଚାଲିଯାଏ ତେବେ ଆସି ତୁମମାନଙ୍କୁ ନେଇଯିବି ଏଥିରେ ମିଳେ ଆପଣ ଆନନ୍ଦକୁ ତନ୍ମଧ୍ୟରେ ପାଇଥାଏ ସେ ମୋହର ଆନନ୍ଦ ଅଟନ୍ତି ସେମାନେ ଆଜିକାଲି ଏପରି କହନ୍ତି ଏହି ସବୁ ରୀତିରେ ଯୋଗଦାନ କରିବା ଦ୍ୱାରା ୱାର୍ଲଡ କାଉନସିଲ ଅଫ ଚର୍ଚ୍ଚେସ ଗଠନ କରିବା ଦ୍ୱାରା ସେମାନେ ଏକ ପ୍ରକାର ଉତ୍ତମ ସ୍ଥାନକୁ ପହଞ୍ଚିବା ନିମନ୍ତେ ତଦ୍ୱାରା ଗଠନ କରିବାକୁ ଯାଉଅଛନ୍ତି ମୋର ବିଶ୍ୱସ୍ତ ମତ ଅନୁସାରେ ବାପରେ ବାପସ ରହିବା ନିମନ୍ତେ ସେମାନେ ଉତ୍ତମ ସ୍ଥାନରେ ପ୍ରସ୍ତୁତ କରିବାକୁ ଯାଉଅଛନ୍ତି ତାହା ତ କେବଳ ଅଟେ ସମସ୍ତ ପ୍ରକାର ବ୍ୟବସ୍ଥା ପାପ ହିଁ ଅଟେ ଯେପରି ଭାବରେ ହେଉ ବାସ କରି ସେଥିରେ ରହିବା ପାଇଁ ନୁହେଁ ପାପ ସେଥିରେ ମରିବା ପାଇଁ ଅଟେ ପାପ କରିବା ନିମନ୍ତେ ଏହାକୁ ଏକ ସ୍ଥାନ ରୂପେ ପ୍ରସ୍ତୁତ କରିଅଛି ବାସ କରି ରହିବା ପରିବର୍ତ୍ତେ ପାପ କରିବା ନିମନ୍ତେ ପ୍ରସ୍ତୁତ କରିଥାନ୍ତି ତାଙ୍କର ଜୀବିତ ବଚନରୁ ବାହାରେ ରହିଥିବା ଯେକୌଣସି ବସ୍ତୁ ଏକ ଭଗ୍ନ ଜଳାକାର ସଦୃଶ ଅଟେ ଯେକୌଣସି ବସ୍ତୁ ଯିଏକି ଏହାକୁ ବଦଳ କରିବାକୁ ଚେଷ୍ଟା କରିଥାଏ ଯେକୌଣସି ବସ୍ତୁ ଯାହା ଆପଣମାନଙ୍କୁ ଶାନ୍ତି ଦେବ ବୋଲି ବିଚାର କରି ଆପଣ ତାହାକୁ ସଫଳ କରିବାକୁ ଯତ୍ନ କରିଥାନ୍ତି ଆପଣମାନଙ୍କୁ ଶାନ୍ତି ଦେବ ବୋଲି ବିଚାର କରି ଆପଣମାନେ ଯାହା କିଛି କରିବାକୁ ଚେଷ୍ଟା କରିଥାନ୍ତି ଯେକୌଣସି ଶାନ୍ତିର ଧାରାକୁ ଯାହାକୁ ଆପଣମାନେ ଅନ୍ୟ କୌଣସି ସାଧନର ମାଧ୍ୟମରେ ଏହାର ବଦଳରେ ପାଇଥାନ୍ତି ତାହା ଏକ ଭଗ୍ନ ଜଳାକାର ପରି ଅଟେ ଦୂଷିତ ବସ୍ତୁରେ ଭରପୁର ଜଳାକାର ଅଟେ ସେହି ସିଦ୍ଧ ସନ୍ତୁଷ୍ଟି ପ୍ରଦାନକାରୀ ବ୍ୟକ୍ତି ଅଟନ୍ତି ବିଗତ କେତେକ ଗ୍ରୀଷ୍ମ ଋତୁର ଘଟଣାରୁ ମୁଁ ଏଠାରେ ମନେ ପକାଏ ମୁଁ ତ ପଶୁପାଖ କବାଟରେ ଦେଇ ବାହାରି ଯାଇଥିଲି ସେଠାରେ ଜଣେ ଅତି ବାଳୁଙ୍ଗା କିସମର ଯୁବକ ଥିଲା ଯେ ମୋତେ କହିଥିଲା ଆପଣ ଜାଣନ୍ତି ନାରୀମାନଙ୍କ ସମ୍ବନ୍ଧରେ ଆପଣ ସବୁବେଳେ କଟୁକ୍ତି ଦେବାର କାରଣ ଏହିକି ଯେ ପୁଲିସ ମାନଙ୍କର ଅଧିକ ବସ୍ତୁ ଗୁଡିକର ଉପରେ ତଥା ଅନ୍ୟାନ୍ୟ ଆଚରଣ ଗୁଡିକ ଉପରେ କୁଠାରାଘାତ କରିବାର କାରଣ ଏହିକି ଯେ କହିଥିଲା ଯେହେତୁ ଆପଣ ଜଣେ ବୃଦ୍ଧ ବ୍ୟକ୍ତି ଅଟନ୍ତି କହିଥିଲେ ଏହାର ଉଦ୍ଦେଶ୍ୟ ତାହା ଅଟେ ପଚାରିଥିଲି ଏଆଡ଼େ ଧ୍ୟାନ ଦିଅ ତୁମର ବୟସ କେତେ ହେବ କି କହିଥିଲା 27 ବର୍ଷ ମୁଁ କହିଥିଲି ମୁଁ ଅଧିକ ବର୍ଷ ଶୁଣୁଥିଲି ସେତେବେଳେ ସୁଦ୍ଧା ଏହି ସମାନ ବଚନ ବିଷୟକୁ ପ୍ରଚାର କରିଥିଲି ମୁଁ ଏକ ଝରଣାକୁ ପାଇଥିଲି ସେ ମୋର ଅଂଶ ଅଟନ୍ତି ଆମେନ୍ ଯେତେଦିନ ପର୍ଯ୍ୟନ୍ତ ସେ ତାହାକୁ ପ୍ରଦାନ କରିଥାନ୍ତି ତାହା ହିଁ ସୁନ୍ଦରତା ଅଟେ ତାହା ହିଁ ଅଟେ ତାହା ତ ମୋହର ଅଟେ ତାହା ହିଁ ମୋହର କଳା ଅଟେ ତାଙ୍କ ଆଡ଼କୁ ଚାହିଁ ରହିଅଛି ତାଙ୍କ ହସ୍ତଗତ କର୍ମକୁ ଧ୍ୟାନ କରୁଅଛି ପୁଣି ସେ କଣ କରୁଅଛନ୍ତି ତାହାକୁ ଦେଖୁଅଛି ସେଠାରେ ଅନ୍ୟ କୌଣସି ଧାରଣାକୁ ମୁଁ ଚିହ୍ନେ ନାହିଁ ବହୁ ମୂଲ୍ୟ ଅଟେ ସେ ସ୍ରୋତ ଘରେ ମୋତେ ଶୁଭ ପବିତ୍ର ଜାଣେ ନାହିଁ ଅନ୍ୟ କିଛି ସ୍ରୋତ ଯୀଶୁଙ୍କ ରକ୍ତ ବିନୁ ନୁହେଁ କିଛି ଅତି ରକ୍ତପୂର୍ଣ୍ଣ ଏକ ଝରଣା ଇମାନୁଏଲଙ୍କ ପକ୍ଷୁ ବହି ଅଭିଗଣ ଯେଉଁଠି ଜଳେ ହୋଇ ଜୀବିତ ନିଜ ପାପ ଦାଗରୁ ରକ୍ଷା ପାଆନ୍ତି ମୁଁ ଆପଣମାନଙ୍କୁ କହୁଅଛି ଯେ ସେହି ଝରଣାଙ୍କ ବ୍ୟତୀତ ମୁଁ ଅନ୍ୟ କୌଣସି ଝରଣାଙ୍କୁ ଚିହ୍ନେ ନାହିଁ ମୁଁ ଯେତେବେଳେ ମଳିନ ହୋଇ ପଡ଼ିଥିଲି ତାହା ମୋତେ ପରିଷ୍କାର କରିଥିଲେ ଏହା ମୋତେ ପରିଷ୍କୃତ ଭାବେ ସୁରକ୍ଷା ରଖିଥାନ୍ତି ଯେହେତୁ ତାଙ୍କ ନିକଟରେ ଧାର୍ମିକ ହୋଇ ରହିବାକୁ ମୁଁ ଚାହେଁ ଏହି ବିଶୁଦ୍ଧ ଜଳକୁ ପାନ କରିଥାଏ ଯାହା ମୋର ପ୍ରାଣକୁ ଖୁସିରେ ଭରି ଯାଇଥାଏ ମୁଁ ଯେତେଥର ଯିବାକୁ ଚାହେଁ କେତେଥର ସେଠାକୁ ଯାଇପାରେ ମୁଁ ଏପରି ଅନୁଭବ କରିଥାଏ ଯେ ଅତି କଷ୍ଟ ସୁଦ୍ଧା ମୁଁ ଅନ୍ୟ କାହା ନିକଟକୁ ଯାଇ ନ ପାରେ ଅନ୍ୟ ଏକ ଦ୍ୱିତୀୟ ସ୍ଥାନକୁ ଅନ୍ୟ କୌଣସି ସ୍ଥାନକୁ ଯାଇ ନ ପାରେ ତତ୍ପରେ ମୁଁ ଆଣ୍ଠୁଇ ଯାଇପାରେ ମୋର ଆଙ୍ଗୁଳିର ପ୍ରତିଜ୍ଞା କରିଯାଇଥିବା ବଚନ ଉପରେ ରଖିଯାଇପାରେ ଆଉ କହିପାରେ ହେ ପ୍ରଭୁ ପରମେଶ୍ୱର ତୁମ୍ଭେ ମୋର ବଳ ଅଟ ତୁମ୍ଭେ ମୋର ସନ୍ତୋଷ ଅଟ ତୁମ୍ଭେ ତ ମୋର ସର୍ବେସର୍ବା ଅଟ ସେଠାରେ ମୋର ଅନ୍ତର ମଧ୍ୟରୁ କୌଣସି ଏକ ଶକ୍ତି ଯେ ଖୁସି ବାହାରି ଅଛି ସେପରି ଏକ ଅନୁଭବକୁ ମୁଁ ଆରମ୍ଭ ହେଉଥିବା ବୁଝିପାରେ ମୁଁ ତ ଏଥିରୁ ବାହାରି ଆସିଅଛି ଯେତେବେଳେ 50 ବର୍ଷକୁ ଟପି ଯାଇଅଛି ଏକ ସକାଳେ ମୁଁ ଉଠିଥିଲି ଏହା ଯେ କିପରି ଧରଣର ଏକ ଅନୁଭୂତି ତାହା ଆପଣମାନଙ୍କୁ ଜଣା ଆପଣମାନେ ତ ଗୋଟିଏ ପାଦକୁ ସୁଦ୍ଧା ଘରରୁ ବାହାରକୁ କାଢି ପାରନ୍ତି ନାହିଁ। ଆପଣମାନେ ଏହାକୁ କଷ୍ଟେ ମଷ୍ଟେ ସୁଧା କରିପାରନ୍ତି ନାହିଁ। ପୁଣି କେହି ଜଣେ ବ୍ୟକ୍ତି କବାଟ ପାଖରେ ଠିଆ ହୋଇ ଖଟଖଟାଉଥିଲେ କିମ୍ବା ବିଲି ମୋତେ କହୁଥିଲା ଯେ ଏକ ଜରୁରୀ କାର୍ଯ୍ୟ ଅଛି, ମୋତେ କୌଣସି ଏକ ସ୍ଥାନକୁ ଯିବାକୁ ଅଛି। ପୁଣି ମୁଁ ଚିନ୍ତା କରିଥିଲି ମୁଁ ଏହାକୁ କିପରି ଭାବେ କରିପାରେ, ଗୋଟିଏ ଗୋଡ ବାହାରକୁ କାଢିବାକୁ ଚେଷ୍ଟା କଲି। ମୁଁ ଚିନ୍ତା କଲି ମୋର ସମସ୍ତ ଶକ୍ତିରେ ଭର କରୁଥିବା ଧରଣାଟି ଆପଣ ହିଁ ଅଟନ୍ତି, ଆମେନ। ମୋର ବଳ ମୋର ସାହାଯ୍ୟ ସଦାପ୍ରଭୁଠାରୁ ଆସେ। ଆପଣ ହିଁ ମୋର ଅନ୍ତର୍ଯ୍ୟକୁ ଅଟନ୍ତି, ଆପଣ ମୋର ଯୌବନ ଅଟନ୍ତି। ଯେଉଁମାନେ ପରମେଶ୍ୱର ଉପରେ ଭରସା କରନ୍ତି ସେମାନେ କରିବେ, ସେମାନେ ଇଗଲ କରି ଆପଣଙ୍କ ପକ୍ଷରେ ଉଚ୍ଚକୁ ଉଡିବେ, ସେମାନେ ଦୌଡ଼ିବେ ପୁଣି କଦାପି ଖାଇବେ ତାହେଲେ ନାହିଁ, ସେମାନେ ଚାଲିବେ ପୁଣି କଦାପି ଥୁକିବେ ନାହିଁ। ହେ ପ୍ରଭୁ ପରମେଶ୍ୱର, ଏହି ମୋର କର୍ତ୍ତବ୍ୟ ଯିବାର କର୍ତ୍ତବ୍ୟଟି ମୋର, ମୁଁ ତ କର୍ତ୍ତବ୍ୟର ସ୍ଥାନକୁ ଆହୁତ। ପୁଣି ସର୍ବପ୍ରଥମ ବିଷୟରୁ ଆପଣମାନେ ଜାଣନ୍ତି କୌଣସି ଏକ ବିଶେଷ ଅନୁଭୂତି ମୋ ମଧ୍ୟରେ ଫୁଟି ବାହାରି ପଡିଥାଏ। ସେଦିନ ସେହି କ୍ଷୁଦ୍ର ସ୍ଥାନରେ କାନ୍ସାସର ଗୋପିକା ଅଞ୍ଚଳରେ ମୁଁ ଏକ ସଭା ସେହି ସ୍ଥାନରେ ପରିଚାଳନା କରୁଥିଲି। ଜଣେ ପାଳକ ଉପସ୍ଥିତ ଥିଲେ, ଜଣେ ଯୁବା ପ୍ରଚାରକ ମୋର ସାହାଯ୍ୟକାରୀମାନଙ୍କ ମଧ୍ୟରୁ ଜଣେ ଉପସ୍ଥିତ ଥିଲେ। ଭାଇ ରୟ ଏଠାରେ ବସିଛନ୍ତି, ଖେଳଟିର ବିଷୟରେ ମନେ ପକାଇଥାନ୍ତି। ଏହି ଜାଗାରେ ସେହି ପ୍ରସିଦ୍ଧ ସ୍ଥାନରେ ସେଠାରେ ଜଣେ ଥିଲେ, ଏହି ପ୍ରଚାରକ ଜଣକ ଏକ ହାତ ତଳେ କିମ୍ବା ଏକ ସ୍ଥାନକୁ ରଖିଥିଲେ, ଏହାର ପାର୍ଶ୍ୱବର୍ତ୍ତୀ ଏକ କାନ୍ଥ ମୂଳ ଦ୍ୱାରରୁ ଭାଙ୍ଗି ପଡି ଦୁର୍ମାର ହୋଇଯାଇଥିଲା। ଏହି ସାଧାରଣ ବ୍ୟକ୍ତିଟି ମରିଯିବା ଅବସ୍ଥାରେ ପହଞ୍ଚି ଯାଇଥିଲେ, ତାଙ୍କର ଯକୃତ ଅକାମୀ ହୋଇଯାଇଥିଲା, ତାଙ୍କ ଶିରାପ୍ରଶିରା ଗୁଡିକ ଅବ୍ୟବସ୍ଥାପିତ ହୋଇପଡିଥିଲା, କେତେକ ଟନ୍ ଓଜନ ଜିନିଷ ତାଙ୍କ ଉପରେ ପଡିଯାଇଥିଲା। ମୁଁ ପ୍ରାତଃ ଭୋଜନରେ ବସିଥିଲି, ମୋର ପତ୍ନୀଙ୍କ ସହିତ କଥାବାର୍ତ୍ତା କରୁଥିଲି। ମୁଁ କହିଥିଲି, ପତ୍ନୀ ତୁମେ ତ ଜାଣ ଯୀଶୁ ଏହି ସ୍ଥାନରେ ଉପସ୍ଥିତ ଥାନ୍ତେ, ସେ କଣ କହିଥାନ୍ତେ ତାହା ତୁମକୁ ଜଣା କି? ମୁଁ କହିଥିଲି, ଏ ମୋତେ ଯେତେବେଳେ ସାହାଯ୍ୟ କରିଥିଲେ ମୁଁ ସେହି ବଚନକୁ ବିଶ୍ୱାସ କରେ, ସେ ତ ଖ୍ରୀଷ୍ଟଙ୍କୁ ସାହାଯ୍ୟ କରୁଥିଲେ। ପୁଣି ମୁଁ କହିଥିଲି, ତାହା ତ ଶୈତାନର ଏକ ଚାଲାକି ଥିଲା। ମୁଁ କହିଥିଲି, ଯୀଶୁ ଏଠାରେ ଯଦି ଉପସ୍ଥିତ ଥାନ୍ତେ, ଆପଣଙ୍କ ପବିତ୍ର ହସ୍ତକୁ ତା ଉପରେ ଥୋଇବା ନିମନ୍ତେ ସେ ନିଶ୍ଚୟ ଯାଇଥାନ୍ତେ, ସେହି ବାଳକଟି ସୁସ୍ଥ ହୋଇଯାଇଥାନ୍ତା, ତାହାର ଯକୃତ ଯେ ଅକାମୀ ହୋଇ ପଡିଥିଲା ଏହାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ସେ ସୁସ୍ଥ ହୋଇଯାଇଥାନ୍ତା ଯେହେତୁ ସେ ଯେ କିଏ ଥିଲେ ଏହାକୁ ବାସ୍ତବରେ ଜାଣିଥିବା ଯୋଗୁଁ ହିଁ ଯୀଶୁ ସେଟାକୁ ଆସିଥାନ୍ତେ। ଆପଣଙ୍କ ଆହୁତକୁ ସେ ଚିହ୍ନିଥିଲେ, ଧର୍ମଶାସ୍ତ୍ର ଉକ୍ତି ଗୁଡାକ ସତ୍ୟ କଥା ଥିଲା, ତାଙ୍କଠାରେ ପ୍ରକଟିତ ହେଉଥିଲା, ଅର୍ଥାତ୍ ସେ ଯେ କିଏ ଥିଲେ ତାହା ସେ ବୁଝୁଥିଲେ। ପୁଣି ଗୋଟିଏ ସୁଧା ନୁହେଁ, ସନ୍ଦେହର କୌଣସି କାଇଲା ସୁଧା ରହି ନାହିଁ। ସେ ଆପଣ ହସ୍ତଦ୍ୱୟକୁ ତା ଉପରେ ଧୋଇଥାନ୍ତେ, ପୁଣି କହିଥାନ୍ତେ ହେ ପୁତ୍ର ସୁସ୍ଥ ହୁଅ, ପୁଣି ସେଠାରୁ ବାହାରି ଆସିଥାନ୍ତେ। ପୁଣି ମୁଁ କହିଥିଲି, ତେବେ ତ ସେ ବାଳକକୁ ମାରି ପକାଇ ନିମନ୍ତେ ନରକରେ ମଧ୍ୟ ସେତେ ପରିମାଣର ଶୈତାନ ନାହାନ୍ତି। ମୁଁ କହିଥିଲି ସେ ସୁସ୍ଥ ହୋଇଯିବ, ମାତ୍ର ମୁଁ କହିଥିଲି ତୁମେ ବୁଝ କି, ସେ ତ ଯୀଶୁ ପରମେଶ୍ୱରଙ୍କ ପବିତ୍ର ହସ୍ତଦ୍ୱୟ ଅଟନ୍ତି। ମୁଁ କହିଥିଲି, ମୁଁ ଜଣେ ପାପୀ ଅଟେ, ମୁଁ ତ ଦାହିକ ସମ୍ପର୍କରେ ଜନ୍ମିଥିଲି, ମୋର ପିତା ଓ ମୋର ମାତା ଉଭୟ ପାପୀ ଥିଲେ, ପୁଣି ମୁଁ ମଧ୍ୟ ଅଧିକ ଧାର୍ମିକ ବ୍ୟକ୍ତି ନଥିଲି। ପୁଣି ମୁଁ କହିଥିଲି, ତଥାପି ତୁମେ ଜାଣ କି, ଯଦି ପ୍ରଭୁ ଦର୍ଶନ କିଏ ମୋତେ ଦର୍ଶନ କରାଇବେ ମୋତେ ସେଟାକୁ ପଠାଇବେ, ସେ ତାହା ଏକ ଭିନ୍ନ ଧରଣର ବିଷୟ ହେବ। ମୁଁ କହିଥିଲି ସେଟାକୁ ପୁଣି ମୋର ହସ୍ତଦ୍ୱୟକୁ ତା ଉପରେ ଧୋଇବି, ପୁଣି ସେ ମୋତେ ଦର୍ଶନ ଟିକେ ଯଦି ଦେଖାନ୍ତି ତେବେ ସେ ବିଶ୍ରାମ ଉଠି ପଡିବ। ତତ୍ପରେ ମୁଁ ଭାବିବାରେ ଲାଗିଥିଲି, ଏହି ସବୁ ମଧ୍ୟରେ ତାହା ଯଦି ଦର୍ଶନ ଟିଏ ଥିଲା ତେବେ ଏହା କଣ ଥିଲା? ତା ଉପରେ ରହିଥିଲା ସେ ଦୂଷିତ ହସ୍ତ କାହିଁ ଥିଲା? ସମାନ ବ୍ୟକ୍ତି ସମାନ ଦୂଷିତ ହସ୍ତଦ୍ୱୟ ତା ପାଇଁ ପ୍ରାର୍ଥନା କରୁଅଛି। ତତ୍ପରେ ମୁଁ ଚିନ୍ତା କରିବାରେ ଲାଗିଥିଲି, ମୁଁ ତାଙ୍କର ହୋଇ ଜଣେ ପ୍ରତିନିଧି ଅଟେ, ତେବେ ତ ପରମେଶ୍ୱର ମୋତେ ଆଦୌ ଦେଖନ୍ତି ନାହିଁ। ସେହି ଧାର୍ମିକ ବ୍ୟକ୍ତିଙ୍କରେ ରହିଥାଏ, ଏହା ମୋ ନିମନ୍ତେ ନିବେଦନ କହିଥାଏ। ସେ ତ ମୋର ପ୍ରାଚୁର୍ଯ୍ୟ ଅଟନ୍ତି, ସେ ମୋର ପ୍ରାର୍ଥନାର ଉଦ୍ଦେଶ୍ୟ ଅଟନ୍ତି, ସେ ମୋର ଜୀବନ ଅଟନ୍ତି। ମୁଁ କହିଥିଲି ତା ଉପରେ ହସ୍ତକ୍ଷେପ ନିମନ୍ତେ ଜୀବନ କରିବାର ବ୍ୟକ୍ତି କେବଳ ସେହି ଅଟନ୍ତି ବିଶ୍ୱାସ ସହିତ ଅଟନ୍ତି, ଯେହେତୁ ଦର୍ଶନ ପରେ ମୋର ଅତୁଟ ବିଶ୍ୱାସ ଥିଲା। ପୁଣି ଦର୍ଶନ ବିନୁ ଏହି ସମାନ ବିଶ୍ୱାସ ସମାନ ଧର କାର୍ଯ୍ୟ କରିଥାନ୍ତି। ତେଣୁ ମୁଁ ନିଜେ ନିଜ ପାଇଁ କିଛି ଗଣନା କରେ ନାହିଁ, କିନ୍ତୁ ମୋର ସର୍ବେସର୍ବା ବୋଲି ତାଙ୍କୁ ଗଣନା କରିଥାଏ। ସେ ମୋର ଜୀବନ ଅଟନ୍ତି, ସେ ମୋର ପ୍ରଧାନ ନେତା ଅଟନ୍ତି, କୌଣସି ସଂସ୍ଥା ମୋତେ ପଠାଇ ନଥାଏ, ସେ ମୋତେ ପଠାଇଥାନ୍ତି। ମୁଁ ତାଙ୍କ ନାମରେ ଯାଇଥାଏ, ମୁଁ ତାପରେ ମୋ ହସ୍ତଦ୍ୱୟକୁ ରଖିଥାଏ, ସେଠାକୁ ଯାଇଥିଲି, ପୁଣି ସେ ବାଳକଙ୍କ ନିଜ ହସ୍ତଦ୍ୱୟକୁ ଛୁଇଁଥିଲି, ପୁଣି ସେଦିନ ରାତିରେ ସେ ଉପାସନରେ ଉପସ୍ଥିତ ଥିଲା, ପୁରାପୁରି ସୁସ୍ଥ ହୋଇଯାଇଥିଲା, ଆମେନ୍। ହଁ, ସେ ସେହି ଧରଣା ଅଟନ୍ତି, ଅନ୍ୟ କୌଣସି ଧରଣାକୁ ମୁଁ ଜାଣେ ନାହିଁ। ଯୀଶୁଙ୍କ ରକ୍ତ ବିନା ଅନ୍ୟ କାହାରିକୁ ମୁଁ ଜାଣେ ନାହିଁ। ମୁଁ ଜଣେ ଦୁରାଚାରୀ ଅଟେ, ମୁଁ ଜଣେ ଅଧମ ବ୍ୟକ୍ତି ଅଟେ। ଆମମାନ ମଧ୍ୟରେ ପ୍ରତ୍ୟେକ ଜଣ ସେପରି ଅଟନ୍ତି, ତଥାପି ପରମେଶ୍ୱରଙ୍କ ସମ୍ମୁଖରେ ଆମମାନେ ସିଦ୍ଧ ଅଟୁ। ଯୀଶୁ ତୁମମାନଙ୍କ ସ୍ୱର୍ଗ ଯେପରି ସିଦ୍ଧ, ତୁମମାନେ ମଧ୍ୟ ସେହିପରି ସିଦ୍ଧ ହୁଅ। କିପରି ହୋଇପାରିବେ? କାରଣ ସିଦ୍ଧ ପୁରୁଷ ଆମମାନଙ୍କୁ ସେଠାରେ ପ୍ରତିନିଧିତ୍ୱ କରିଥାନ୍ତି। ସେହି ଝରଣାଟି ପ୍ରତିଦିନ ସେଠାରେ ବିଦ୍ୟମାନ ଅଟେ, ସତେଜ ଅଟେ, କୌଣସି ଦୁର୍ଗନ୍ଧମୟ ଧଳା ପାଇ ନୁହେଁ, ମାତ୍ର ପ୍ରତିଦିନ ନିର୍ମଳ ସତେଜ ଅଟନ୍ତି। ତାହା ମୋର ସକଳ ପାପକୁ ଧୋଇ ପକାଇଥାନ୍ତି, ସେ ସେହି ଝରଣା ଅଟନ୍ତି। ଶେଷ କରୁଥିବା ବେଳେ ମୁଁ ସମ୍ଭବତଃ ଏହା କହିପାରେ, ଏଥିରୁ ଭିନ୍ନ ଯେକୌଣସି ଅନ୍ୟ ଜଳାକାର ତାହା ଭଗ୍ନ ଜଳାଧାର ଅଟେ। ପୁଣି ଏହା ମଧ୍ୟରେ ଆପଣ ଯାହା କିଛି ରଖିଥାନ୍ତି ପରିଶେଷରେ ତାହାକୁ ବାହାରକୁ କାଢି ପକାଇବ। ପୁଣି ଆପଣମାନେ ନିଜର ସବୁ ଆଶା, ଆପଣଙ୍କର ସବୁ ସମୟ, ପୁଣି ଆପଣଙ୍କର ସବୁକିଛି ଆସ୍ଥା ସେ ଦୂଷିତ ଜଳାକାର ଗୁଡ଼ିକରୁ ଯଦି ଗୋଟିଏ ମାତ୍ର ଜଳାକାର ଉପରେ ରଖନ୍ତି, ସେଗୁଡ଼ିକ ପଦାର୍ଥ ହୋଇଯିବ। ଯୀଶୁ ଏପରି କହିଥିଲେ ଯେ ସେମାନେ ଭଗ୍ନ ଜଳାଧାର ଅଟନ୍ତି। ପରମେଶ୍ୱର ପୁଣି କହିଥିଲେ ସେଗୁଡ଼ିକ ଭଗ୍ନ ଅଟନ୍ତି। ପୁଣି ଆପଣମାନେ ସେଗୁଡ଼ିକ ମଧ୍ୟରେ ଯାହା କିଛି ରଖନ୍ତି ନା କାହିଁକି ସେଗୁଡ଼ିକ ଝରି ବାହାରିଯିବ। ସେମାନଙ୍କ ସହିତ ଆପଣମାନେ ଆଉ ଅଧିକ ଆଗକୁ ବଢି ପାରନ୍ତି ନାହିଁ ଯଦି ସେମାନେ ଧରି ବାହାରିଯିବେ। ସତ୍ୟ ନିମିତ୍ତ ଏହି ଏକମାତ୍ର ପନ୍ଥ ଅଟନ୍ତି। ପୁଣି ଜୀବନ ନିମନ୍ତେ ଆଉ ଚିରସ୍ଥାୟୀ ଆନନ୍ଦ ପ୍ରାପ୍ତି ନିମନ୍ତେ, ପୁଣି ଅନନ୍ତ ଶାନ୍ତି ନିମନ୍ତେ ସେହି କେବଳ ଏକମାତ୍ର ପନ୍ଥ ଅଟନ୍ତି। ଏଥି ନିମନ୍ତେ ସେହି କେବଳ ଏକମାତ୍ର ସତ୍ତା, ପୁଣି ଏକମାତ୍ର ପନ୍ଥ ଅଟନ୍ତି। ଓହୋ, କି ଚମତ୍କାର! ଜୀବନର ଅସରନ୍ତି ନିର୍ଝର ଯୀଶୁ ଖ୍ରୀଷ୍ଟ ହିଁ ଅଟନ୍ତି। କାହିଁକି? ପୁଣି ସେ କିଏ ଅଟନ୍ତି? ସେହି ବଚନ, ସେହି ସମାନ ବ୍ୟକ୍ତି ଜଣକ, ସେହି ବଚନ, ସେହି ଜୀବନ, ସେହି ଝରଣାଟି କାଲି, ଆଜି, ପୁଣି ଚିରଦିନ ସମାନ ଭାବେ ଥିବା ବ୍ୟକ୍ତି ଅଟନ୍ତି। ଜଣେ ପ୍ରକୃତ ବିଶ୍ୱାସ ନିମନ୍ତେ ଏହା ତାର ସର୍ବଶ୍ରେଷ୍ଠ ଆନନ୍ଦ, ତାର ସର୍ବଶ୍ରେଷ୍ଠ ଜୀବନ ଅଟନ୍ତି। ପୁଣି ତାର ସର୍ବଶ୍ରେଷ୍ଠ ସନ୍ତୋଷ ଯୀଶୁଙ୍କ ଠାରେ ହିଁ ନିହିତ। ଚେଷ୍ଟା କରିବାକୁ, ଜାଣିବାକୁ, ଯୋଡ଼ିବାକୁ, ଜାମିନଦାର ହେବାକୁ ଆଉ କୌଣସି ଆବଶ୍ୟକତା ନାହିଁ। କେବଳ ବିଶ୍ୱାସ କରିବାକୁ ଓ ନିର୍ଭରଶୀଳ ହୋଇରହିବାକୁ ଆବଶ୍ୟକ ଅଛି। ବିଶ୍ୱାସ କରୁଥିବା ବ୍ୟକ୍ତି ନିମନ୍ତେ ତାହା ସେ ଅଟନ୍ତି। ପିତା ଅବ୍ରାହମଙ୍କ ପରି ସେ କଦାପି ଅସଘୁଞ୍ଚା ଦେଇନଥିଲେ, ସେ କଦାପି ବିଚଳିତ ହୋଇନଥିଲେ, ସେ କଦାପି ଚିନ୍ତିତ ହୋଇନଥିଲେ, ସେ ବଚନକୁ ଲାଭ କରିଥିଲେ। ସେ ତ ଏଲସଦାଇଙ୍କ ବକ୍ଷସ୍ଥଳକୁ ଆହୁରି ପଡ଼ିଥିଲେ। ଅବ୍ରାହମଙ୍କର ବୟସ ଯେତେବେଳେ 100 ବର୍ଷ ହୋଇଥିଲା, ସେତେବେଳେ ତାଙ୍କୁ ଦର୍ଶନ, ସେତେବେଳେ ପରମେଶ୍ୱର ତାଙ୍କୁ ଦର୍ଶନ ଦେଇଥିଲେ ଆଉ କହିଥିଲେ, ଆମ୍ଭେ ସର୍ବଶକ୍ତିଶାଳୀ ପରମେଶ୍ୱର ଅଟୁ। ଏ ପ୍ରିୟ ଶବ୍ଦଟି ଏଲସଦାଇର ଅର୍ଥ ଆବରି ଛାତିରେ ଲଗାଇ ରଖିଥିବା ଜଣକ ଅଟେ। ପୁଣି ତୁମ୍ଭେ ବୃଦ୍ଧ ବ୍ୟକ୍ତି ଅଟ, ଆଉ ତୁମ ଶକ୍ତି ଲୋପ ପାଇଅଛି, ତଥାପି ମୋର ବକ୍ଷସ୍ଥଳରେ କେବଳ ଲାଗି ରହିଥାଉ। ପୁଣି ଏହି ଝରଣାରୁ ଆପଣ ଶକ୍ତିକୁ ଗ୍ରହଣ କର। ଆମେନ୍। ସେ ଆପଣଙ୍କୁ କାହା ଦ୍ୱାରା ଲାଳନ ପାଳନ କରିଥିଲେ? ଏକ ନୂତନ ଶରୀରକୁ। ସେ ସାରାଙ୍କ ଗର୍ଭରୁ ସନ୍ତାନଟିଏ ପାଇଥିଲେ। ପୁଣି 50 ଅନ୍ୟ ଏକ ନାରୀଙ୍କ ଗର୍ଭରୁ ଆହୁରି 7 ସନ୍ତାନର ଜନକ ହୋଇପାରିଥିଲେ। କଣ କରିଥିଲେ ତାହାକୁ ବାଇବଲ ଦର୍ଶାଇଥାଏ। ପୁଣି କଣ କରିବେ ସେ ବିଷୟରେ ନୂତନ ନିୟମ କହିଥାଏ। ଆମେନ୍। ପୁଣି ପୁରାତନ ନିୟମରେ ଆଉ ପବନ ବନ୍ଦ ହୋଇଯାଉଛି, ତେଣୁ ମୁଁ ଯନ୍ତ୍ର କରିବି, ଏଠାରେ ଚୁପ୍ ରହିବି, କେବଳ କିଛି କ୍ଷଣ ନିମନ୍ତେ ସେପରି କରିବି। ଶେଷ କଲା ପୂର୍ବେ ମୁଁ ଏହାକୁ କହିବାକୁ ଚାହିଁବି, ଏକଦା ଏହା ଉପରେ ମୁଁ ଏକ ଉତ୍ତମ ଉଦାହରଣ ବିଷୟକୁ ପାଇଥିଲି। ମୁଁ ବୁଲାବୁଲି କରୁଥିଲି, ମୁଁ ଏଠାରେ ବହୁତ ଜନ ସମାଗମ ହୋଇଥିଲା ଜୋର୍ଜି ସହର ଅଞ୍ଚଳରେ, ସେଠାରେ ହିଲ୍ ଟାଉନ୍ ଅଞ୍ଚଳରେ ସେପରି ଜନସମାଗମ ହୋଇଥିଲା। ସେଠାରେ ପୂର୍ବରୁ ଥିଲା ସୁଦୂରବର୍ତ୍ତୀ ପାର୍ବତ୍ୟାଞ୍ଚଳରେ ଏକ ଝରଣା ଥିଲା, ତାହା ଏକ ଅନ୍ତର୍ଜଳସ୍ରୋତ ଥିଲା। ଏହା ଆପଣା ଗର୍ଭରୁ ସ୍ରୋତଟିଏ ଫୁଟାଇ ବାହାର କରୁଥିଲା, ପ୍ରାୟ 4-5 ଫୁଟ ଜଳ ସ୍ରୋତକୁ ନିର୍ଗତ ହେଉଥିଲା, ସବୁବେଳେ ଉଚ୍ଛ୍ୱାସ ସ୍ରୋତଟିଏ ଫୁଟାଉଥିଲା। ପୁଣି ଏହାର ଚତୁର୍ଦ୍ଦିଗରେ ଏକ ବିରାଟକାର ଝରଣା ବହୁଥିଲା। ପୁଣି ଏହାର ଠିକ ଚତୁର୍ପାଶ୍ୱରେ ଅସଂଖ୍ୟ ଜଙ୍ଗଲି ଗଛ ଗୁଡାକ ଥିଲେ, ଆମମାନଙ୍କୁ ଜଣା, ଛୋଟ ଛୋଟ ବୁଦା ପରି ଗଛ ଗୁଡାକ ସେହି ସ୍ଥାନରେ ବଢିଥାନ୍ତି। ପୁଣି ସେଠାକୁ ଯିବା ପାଇଁ ମୁଁ ଅତି ଆତୁର ହୋଇ ପଡିଥିଲି। ବହୁତ ଚମତ୍କାର, ସେହି ଝରଣା ପାଖକୁ ଯିବା ପାଇଁ ମୁଁ ଆତୁର ହୋଇ ପଡିଥିଲି। ଏହି ଝରଣା ନିକଟରେ ସ୍ଥିର ହୋଇ ରହିବା ନିମନ୍ତେ, ପୁଣି ବାରମ୍ବାର ପାନ କରିବା ନିମନ୍ତେ, ପୁଣି ବସି ରହି ପାନ କରିବାକୁ ଚାହିଁଥିଲି, ଅପେକ୍ଷା କରିବାକୁ ଚାହିଁଥିଲି। ପୁଣି ବର୍ଷ ପରେ ବର୍ଷ ମୁଁ ଏହି ସମାନ ଝରଣା ନିକଟକୁ ଅଧ୍ୟାୟ ଆସିବାକୁ ଚାହେଁ। କଦାପି ଥକି ଯାଇନଥିଲି ଶୀତଳ ଅଥବା ଶୀତରେ ଅବା ଖରାରେ ଆଦୌ ଥକି ଯାଇନଥିଲି। ସେମାନେ ଏହାକୁ ଥଣ୍ଡା କରିପାରିନଥିଲେ। ଏକ ଅନ୍ତର୍ଜଳ ଜଳକୁ ଆପଣମାନେ କଦାପି ଥଣ୍ଡା କରିପାରନ୍ତି ନାହିଁ। ଓହୋ, ନୁହେଁ, ନୁହେଁ, ମୁଁ ଆଗ ଭୁକ୍ଷେପ କରେ ନାହିଁ। ଏହା ଯେ କେବଳ ଥଣ୍ଡା ହୁଏ ତାହାକୁ ମୁଁ ଭୃକ୍ଷେପ କରେ ନାହିଁ, ଏହା ତାହାକୁ କଦାପି ଶୀତଳ କରିପାରେ ନାହିଁ। ଏକ ଜଳଧାରାକୁ ଆପଣ ଥଣ୍ଡା କରିବାକୁ ଚାହିଁବେ, କେବଳ ଅଳ୍ପ ପରିମାଣ ଏହା ଶୀତଳ କରିବ, ବୁଝନ୍ତି। ତଥାପି ଯାହା ଏଥିରେ ବାସ କରନ୍ତି ସେମାନେ ସମସ୍ତେ ଏଥିରେ ଜୀବନ ପାଇଥିଲେ। ଏହା ଚାରିଆଡେ ବୁଲୁଅଛି, ପୁଣି ଅନ୍ତର୍ଜସ୍ୱ କୁକୁର ଜଳକୁ ଆପଣ କଦାପି ପୁରାପୁରି ଶୀତଳ କରିପାରନ୍ତି ନାହିଁ। ଆତ୍ମା ସେହି ପାର୍ଶ୍ୱରେ କେବଳ ହୃଦୟ ବିଧାରକ ଅବସ୍ଥାରେ ଥିଲେ, ସେଥିରେ କିଛି ଯାଏ ଆସେ ନାହିଁ। ଏହି କୂପଟି ସଦାସର୍ବଦା ଏକ ନିଜ ଜୀବନ୍ତ ନିର୍ଝର ଅଟେ, ସେହି କୂପରେ ଜୀବନ ସ୍ୱରୂପ ଅଟେ। ମୁଁ ସେଠାରେ ଲକ୍ଷ୍ୟ କରିଥିଲି, ମୁଁ ନିକଟକୁ ଯାଇଥିଲି, ପୁଣି ମୁଁ ସେହି ଅନ୍ତର୍ଜସ୍ୱ କୂପରୁ ପାନ କରିଥିଲି। ଓହୋ, ଆଶ୍ଚର୍ଯ୍ୟଜନକ, କେବଳ ସତେଜ ଦଳ ଆପଣଙ୍କୁ କଦାପି ବ୍ୟସ୍ତ ହେବାକୁ ପଡ଼ିନଥିଲା। ଯଦି ମୁଁ ସେଠାରେ ପହଞ୍ଚେ ଚମତ୍କାର, ଯଦି ଦୌଡ଼ିବାରୁ ମୁଁ ସ୍ଥିର ହୋଇଯାଏ ଚମତ୍କାର ନୁହେଁ କି? ଏହା ନିରନ୍ତର ପ୍ରବାହିତ ହେଉଛି। ବୃଦ୍ଧ କୃଷକ ମୋତେ କହିଥିଲେ ମୋର ସାଆନ୍ତ ବାପା ଏଥିରୁ ପାନ କରିଥିଲେ, ଆଉ କହିଥିଲେ ଏହା କଦାପି ସୁଖୀ ନଥିଲା କିମ୍ବା ଅନ୍ୟ କୌଣସି ବ୍ୟାଘାତ ଏଥିରେ ଘଟିନଥିଲା। ଏହା ଅଧ୍ୟାବଧି ସେହି ସମାନ ରୂପ ଅଟେ, ସେଠାରେ ନୀଳରଙ୍ଗର ନଦୀକୁ ଉତ୍ସାହ ପ୍ରବାହିତ କରାଯାଉଛି। ମୁଁ ଚିନ୍ତା କଲି, ଓ ଚମତ୍କାର, ଜଳ ନିମିତ୍ତ କିପରି ଏକ ଉତ୍ତମ ସ୍ଥାନ। ମୁଁ ରାସ୍ତାରୁ ଦୂରେଇ ଯାଇ ପ୍ରାୟ ଏକ ମାଇଲ ଅନ୍ୟ ଏକ ପାର୍କରେ ଯାଇଥିଲି, ସେହି ସ୍ଥାନରେ ପହଞ୍ଚିବା ପାଇଁ ସେପରି କରିଥିଲି, ଯେହେତୁ ପାନ କରିବା ନିମନ୍ତେ ଏହା ସେପରି ଧର ଏକ ସ୍ୱଚ୍ଛ ଦଳାକାର ଥିଲା। ଓହୋ, ସେହି ଜଳଟିକରେ ସ୍ୱଚ୍ଛ ଉତ୍ତମ ଥିଲା। ଓହୋ, ଚମତ୍କାର! ମୁଁ ଯାଇଥିଲି ଯେତେବେଳେ ଆରିଜୋନା ସ୍ଥିତ ମରୁଭୂମିର ସେହି ବିସ୍ତୀର୍ଣ୍ଣ ଅଞ୍ଚଳ ମଧ୍ୟକୁ ମୁଁ ଯିବାକୁ ଚାହିଁବି। ମୁଁ ଅଧ୍ୟାବଧି ଏ ବିଷୟକୁ ଚିନ୍ତା କରେ, ସେହି ସେହି ଅଦ୍ଭୁତ ଧରଣର କୂପ ବିଷୟରେ ମୁଁ ଚିନ୍ତା କରେ, ଯଦି ମୁଁ ତା ନିକଟରେ ଶୋଇ ରହିପାରିଥାନ୍ତି। ଏକଦା ଦାଉଦ ଦେବ କହିଥିଲେ, ଓ କେବଳ ଧରକର ପାଇଁ ସେ କୂପରୁ ମୁଁ ଯଦି ଜଳପାନ କରିପାରନ୍ତି, ସେ ସେହି ସ୍ଥାନରେ ଯଦି ପହଞ୍ଚି ପାରିଥାନ୍ତେ। ଏକଦା ମୁଁ ବସି ପଡ଼ିଥିଲି, ମୋ ପ୍ରତି ଯେଉଁ କୌତୁହପୂର୍ଣ୍ଣ ଘଟଣା ଘଟିଥିଲା ତାହା ମୋର ଚିନ୍ତାର ବିଷୟ ଥିଲା। ପୁଣି ମୁଁ ଆପଣ ପଚାରିଥିଲି, ତୁମକୁ ନିରନ୍ତର ଆନନ୍ଦିତ ହେବା ନିମନ୍ତେ କିଏ ସେପରି ଉତ୍ସାହିତ କରିଥାଏ। ସେପରି ଆନନ୍ଦିତ ହେବାକୁ ମୁଁ ପ୍ରାୟତଃ ଇଚ୍ଛୁକ ହୋଇଥାଏ, ଯେହେତୁ ମୁଁ ତୁମକୁ ଦୁଃଖିତ ଥିବାର କଦାପି ଦେଖିନାହିଁ, ଯେଉଁଦିନ ମୁଁ ଏଠାକୁ ଆସୁଛି କଦାପି ନିରାଶ ଥିବାର ଦେଖୁନାହିଁ। ତୁମ ସମ୍ବନ୍ଧରେ ବିଷାଦର କୌଣସି ବିଷୟ କଦାପି ଦେଖିବାକୁ ମିଳିନାହିଁ। ମୁଁ କହିଥିଲି, ତୁମେ ସବୁବେଳେ ଆନନ୍ଦରେ ଭରପୁର ଅଟ, ତୁମେ ଦିଆ ମାରୁଅଛ, ଆନନ୍ଦ ବିଭୋର ହେଉଅଛ, ପୁଣି ସେହିପରି ବାରମ୍ବାର କରି ଚାଲୁଅଛ। ଖରାରେ, ଥଣ୍ଡାରେ ଅବା ଗରମରେ, ତାହା ଯେଉଁ ପ୍ରକାର ଋତୁ ଥାଉ ନା କାହିଁକି, ତୁମେ ସବୁବେଳେ ଆନନ୍ଦରେ ଭରପୁର ଅଟ। ତୁମକୁ ସେପରି କିଏ କରାଇଥାଏ, କିଏ ତାହା କିଏ ଅଟେ? ଯେହେତୁ ମୁଁ ତୁମଠାରୁ ପାନ କରିଥାଏ ସେଥିପାଇଁ କି ନୁହେଁ, ମୁଁ କହିଥାଏ ଉତ୍ତମ କଥା ହୋଇପାରେ। ତୁମ୍ଭ ସ୍ରୋତରୁ ଠେକୁଆ ଗୁଡାକ ସୁଦ୍ଧା ଜଳପାନ କରୁଥାଇ ପାରନ୍ତି, ପୁଣି ତୁମ୍ଭେ ଏହାକୁ ଆପ୍ରାଣ ସହିତ ପସନ୍ଦ କରିଥାଉ। ମୁଁ କହିଥିଲି, ଆଚ୍ଛା ତେବେ ସେପରି ଉଠିବାର କାର୍ଯ୍ୟକ୍ରମ କରିବାକୁ କିଏ ତୁମକୁ ଚାଳନା ଦେଇଥାଏ, କିଏ ତୁମକୁ ଏତେ ଆନନ୍ଦିତ କରିଥାଏ, କିଏ ତୁମକୁ ସବୁବେଳେ ଆନନ୍ଦରେ ଭରପୁର କରିଦେଇଥାଏ? ପଚାରିଥିଲି, ଏହା ଏଥିପାଇଁ ନୁହେଁ କି ଯେହେତୁ ପକ୍ଷୀ ଗୁଡାକ ତୁମଠାରୁ ପାନ କରିଥାନ୍ତି ଏଥିପାଇଁ ନୁହେଁ କି ନୁହେଁ, ଯେହେତୁ ତୁମଠାରୁ ପାନ କରେ ସେଥିପାଇଁ ନୁହେଁ କି ନୁହେଁ? ମୁଁ କହିଥିଲି, ଆଚ୍ଛା ତେବେ କିଏ ତୁମ ଖୁସିରେ ପରି ଭରପୁର କରିଦେଇଥାଏ? ଆଉ ସେହି କୂପଟି ଯଦି ମୋତେ ପ୍ରତ୍ୟୁତ୍ତର ଦେଇପାରିଥାନ୍ତା ତେବେ ସେ ମୋତେ ଏହା ଅବଶ୍ୟ କହିପାରିଥାନ୍ତା, ଭାଇ ବ୍ରହ୍ମ, ଯେହେତୁ ଆପଣ ପାନ କରିଥାନ୍ତି ସେଥିପାଇଁ ମୁଁ ଏହାକୁ ପସନ୍ଦ କରିଥାଏ, କାରଣ ତାହା ନୁହେଁ। ପୁଣି ପକ୍ଷୀ ଗୁଡାକର ନିମନ୍ତେ ମୁଁ ଯେହେତୁ ତାହା ପ୍ରଦାନ କରିପାରିଥାଏ ସେଥିପାଇଁ ମଧ୍ୟ ମୁଁ ଆନନ୍ଦିତ ନୁହେଁ। ଯେ କେହି ପକ୍ଷୀ ପାନ କରିବାକୁ ଇଚ୍ଛା କରେ ସେହି ପ୍ରତ୍ୟେକ ନିମନ୍ତେ ମୁଁ ଏହାକୁ ପ୍ରସ୍ତୁତ କରି ରଖିଥାଏ। କେବଳ ଏଠାକୁ ଆସି ପାନ କରିବାର ସେହି ଏକମାତ୍ର କାର୍ଯ୍ୟ ଆପଣଙ୍କୁ କହିବାକୁ ହିଁ ଅଛି, ମାତ୍ର ଯାହା ମୋତେ ଖୁସି କରାଇଥାଏ, ତାହା ମୋତେ ଉତ୍ସାହ ପକାଇଥାଏ, ଅନ୍ତର୍ନିହିତ କୌଣସି ଏକ ବସ୍ତୁ ତାହା ଅଟେ ଯାହା ମୋତେ ହେଲୁ ଅଛି, ଏହା କୌଣସି ଏକ ବସ୍ତୁ ମୋତେ ଉତ୍ସାହ ଅଛି। ଆତ୍ମାରେ ଭରପୁର ରହିଥିବା ଜୀବନର ଉଦ୍ଦେଶ୍ୟ ଠିକ ତଦ୍ରୁପ ଧରଣ ଅଟେ। ଯୀଶୁ କହିଥିଲେ, ଯେ ଭିତରେ ବାସ କରି ରହିଥିଲେ ସେହି ତୁମକୁ ଚିରସ୍ଥାୟୀ ନିର୍ଝର ରୂପୀ ଜଳକୂପର, ଚିରସ୍ଥାୟୀ ଜଳକୁ ଏକ ଅନ୍ତର୍ଦ୍ଦର ଚିରସ୍ଥାୟୀ ଜଳକୁ ପ୍ରଦାନ କରିବେ। ଅନ୍ୟାନ୍ୟ ମଣ୍ଡଳୀ ଯଦିଓ ଉତ୍ଥାପତ୍ତନ ମଧ୍ୟ ଦେଇ ଗତି କରେ, ତଥାପି ତୁମେ କୂପ ନିକଟରେ ସୁସ୍ଥିର ଅଟ। ତୁମେ କିହେତୁ ଏକ ପୁରାତନ କାଳିଆ ସଂସ୍ଥା ରୀତିନୀତିକୁ ସେପରି ଏକ ଜଳାଶୟକୁ ବିକାଶ କରିବ, ତଥା ଅନ୍ୟାନ୍ୟ ଅପରିଷ୍କାର ବିଷୟଗୁଡ଼ିକର ଭରପୁର ଥିବା ସଂଗତିକୁ କିହେତୁ ଗ୍ରହଣ କରିବ? ପୁଣି ପଙ୍କୀୟ ଜଳରେ ଭରପୁର ସ୍ଥାନରୁ କାହିଁକି ପାନ କରିବ, ଯେତେବେଳେ ଏକ ଜଳମୟ ନିର୍ଜନ ନିକଟକୁ ପୁଣି ଅନ୍ତର୍ଜସ୍ୱ ଏକ କୂପ ନିକଟକୁ ଆସିବା ନିମନ୍ତେ
তুমি নিমন্ত্রিত হয়েছ এয়া যে কিপরি ফুটি বাহারি থাকে তা মু চিন্তা করে পুনি হট চমক দেখাই থাকে আউ পুরো শব্দ করে থাকে পুনি আনন্দিত হয়ে থাকে আ উৎফুল্লিত হয়ে থাকে পুনি নাচি কুদি চালি থাকে আ খুশির অধীর হয়ে উঠি থাকে ঠান্ডারে ভর্তারে গরমরে দুঃখরে রাষ্ট্র অন্যান্য সেতেবেলে চুকি যাই নিস্তেজ হয়ে পড়ি সেতেবেলে সবুদিন পরি এয়া উৎফুড়ি পড়ুছিল যেপরি আগরু জলপ্রপাত নিকটরে মতো বাস করিবা দিও আপন যদি ইচ্ছা করতে তবে আপনার মনুষ্যকৃত সমস্ত রীতিনীতি গুলা যাতে আপনার পঙ্কিল সমস্ত কূপক দূরাই দিও মাত্র মতো আসিয়া দিও কিংবা পঙ্কিল ধরাধরা গুড়ি কিন্তু এই ধরা নিকটকে মতো জীবন অটন্তি যে মোহর আরোগ্যকারী অটন্তি যে মোহর ত্রাণকর্তা অটন্তি যে মোহর রাজা অটন্তি মু যা কিছু বিষয় আবশ্যক করে সেই সব তাঙ্কঠাই মিলে স্বীকার করি না কি যেতে আমি প্রার্থনার নিজের মস্তক কু অপরাধ করে থাকে জলাকার বহি যাও অছি ধরি পড়ু অছি এয়া মধ্যে জগত ধীরে ধীরে প্রবেশ করুছি পুরাতন জীবন মানঙ্কর সময় রু পুনি খড়া গুড়ি করু আবর্জনা গুড়ি এয়া মধ্যে প্রবেশ করুছি এই কুপটি সেই পদার্থ গুড়াক এয়া মধ্যে রই পারে না এয়া প্রমুখ ঝর্ণা রক্তরে ভরপুর অটে ইমানুয়েল বক্ষরু নির্গত হইতারু সেপরি নুহে কি তাঙ্কু আজ রাত্রে আপনার কাহিঁকি গ্রহণ করতে না এইপরি এক শুষ্ক আজ রাত্রে পরমেশ্বর সাহায্য করা হতু যেপরিকি ভাবাজী কহিলে বিব্রত দেশে সেই একমাত্র শৈল অটন্তি সে তো সেই ঝরণা অটন্তি আজ রাত্রে আপন মানে তাঙ্ক পাখকু আসিবে না কি আমি যেতে প্রার্থনা করে থাও আপনার নিজের হৃদয় সহ তাঙ্ক পাখকু আসবে না কি প্রেময় পরমেশ্বর যেপরিকি বাদ্যযন্ত্রী বাজু অছি প্রকৃতরে অন্য কৌশি ঝরণা আউ না রক্তর ধরণা বিনু মু অন্য কৌশি ধরণা কদাপি চিহ্নে না সেখানে জাত হয়েছিল সেখানে প্রতিপালিত হয়েছি সেখানে বাস করিয়া চাহে সেখানে ধরিয়া চাহে আঠার পুঁজি উত্থাপিত হওয়া চাহে তা উপস্থিতি বাস করিয়া চাহে হে প্রভু সবুবলে তা উপস্থিতি মতো বাস করে ধরিয়া দিও যেহেতু সেখানে মু অন্য কাহক জানে না কৌশি সিদ্ধান্ত কু নুহে কৌশি স্নেহ কু নুহে কেবল খ্রিস্ট বিনা অন্য কৌশি স্নেহ কু জানে না কেবল খ্রিস্ট বিনু অন্য কৌশি সিদ্ধান্ত কু জানে না বাইবল বিনু অন্য কৌশি পুস্তক জানে না অন্য কৌশি বস্তু নুহে তাঙ্কঠার বাহারে রহি আউ কৌশি আনন্দ না হে পরমেশ্বর তাঙ্কঠাকু মতে নেই যাতু জগত কু যে মু কেতে জিনি অছি তাকু মু ভ্রুক্ষেপ করে না এয়া এয়া তথাপি মৃত অটে মু নিজের কষ্ট উপরে আপনার হস্তদ্বয়কে রাখি চারিআড়ে ঘুরাবুলা করুছি তাঙ্কটে মতে দূরে নিয়ন্তু হে প্রভু মু হজি যিবি মাত্র তাঙ্কু মো মধ্যে বাস করিবাকু দিয়ন্তু তেবে ডিসেম্বর মাসটি মে মাস পরি তদুপতি আকর্ষক হেব তেবে যাই কৌশি গরম স্থান পুরি কৌশি শুষ্ক স্থান আউ রহি নথিব এপরিকি মৃত্যু স্বয়ং রু আউ জয়ী নহিব এখানে উপস্থিত প্রত্যেক বিশ্বাসী আজ রাত্রে দান করতু প্রচুর পরিমাণে দান করতু যেত এই ভ্রমণটি মধ্যে সে অপেক্ষা করে রয়েছে সে মধ্যে অনেক আজ রাত্রে মোটর দান চলাই এক দীর্ঘ পদযাত্রা করা অছে যেতে সে নিজ নিজের গৃহকু ফেরন্তি পুণিয়া সে চিন্তার বিষয় হয়ে যে মু সেই ঝর্ণার নিকটরে বাস করে রয়েছি মু সেটারে বাস করুছি বিশুদ্ধ পান করুছি প্রতিটি সময় পান করুছি পুনি অদ্যাবধি সেমান যদি তাহা প্রাপ্ত হই নাহান্তি তে বর্তমান সেমানে তাহাকু গ্রহণ করি পারন্তি তদ্বারা সেমানে আপনা সহিত সেই ঝর্ণাকু সঙ্গী করি নেই পারন্তি মু তোমমানঙ্কর সহবর্তী হেবি জগতর শেষ পর্যন্ত মু তোমমানঙ্কর সহিত রহিবি
हे पिता एही वरदान गुडीकु प्रदान करंतु आउ आमे माने निज निजर मस्त गुडाकु अवरोध कर रखितो अवसर रे आजि राति रे एपरि केही व्यक्ति एतरे वर्तमान उपस्थित असंति कि किबा केते जन एपरि कहिया को इच्छा करबे कि हे प्रभु सेही झरणा निकटकु मते वर्तमान जवाब दियंतु केवल सुनिबा निमन्ते मु एठाको कदापि आसि नाही मात्र किछि विशेष प्रकार विषय को पाया पाए मु एठाको आसि अछि हे प्रभु आपनकु पाइबा निमन्ते मु एठाको आसि अछि आज राति रे आपनको पाई एको आवश्यकता मो मध्ये रहि अछि मो हृदय मध्ये को एही समय आसंतु हे प्रभु आपन सबै करिबे नाही कि परमेश्वर आपन मानक आशीर्वाद करंतु परमेश्वर प्रत्येक जनक आशीर्वाद करंतु एता हस्त गुडा को आपण देखी असंति एपरिकि उपरे पुनी कांत्र चतुर्स्पर्श थिबार देखी असंति पुनी बाहरे सेई अन्य कोठरीरे सुधा सेगुडी को देखी असंति आपण हे पिता आपण सेगुडी को देखी असंति मु प्रार्थना करे जे तमने जहा किछि आवश्यक वस्तु भिक्षा करंति ता आपण समान को देबे हे प्रभु मौसे को पुरातन जल धारु संभवत से पान करूथाई पारती केवल अनचित्र स्थित कौन से स्थान पारे जो कतेक व्यक्ति एक जलाधार को बोधे खोली पुणी केवल अपरिचित सिद्धांत गुड द्वारा यह तो दूषित हो सारी वचन को अस्वीकार करुवा द्वारा पंक् हो सारी हे परमेश्वर मु निवेदन करे जे आज राति निकट आसबे जे कि झरणा अटंती जीवन रही झरणा अटंती हे पिता यहाँ प्रदान करंतु मु जीशु नाम आपण निकट से समर्पण करूछि मत कही तुम्हें मो नाम किसी निवेदन कर ता सफल हे बर्तमान हे प्रभु मुदापि निवेदन कर विचार कर सफल हे मुझे एक प्रकार पारंपरिक नीतानुसार मुझे केवल कह था मात्र निम्ते प्रार्थना करे अति विश्वस्त सहित प्रार्थना करे मुझे प्रार्थना करे एपरी विश्वास करा प्रार्थना करे जे आप जहां प्रतिज्ञा करते प्रदान करे आज राति जलाधार निकट को नहीं जाऊँ से पूर्वे पान कर स्थान बहुत दूर स्थान को नहीं जाऊँगी जो स्थान कदापि संतुष्ट लाभ कर सही स्थान झोला निकट को आनु अछि यीशु ख्रीष्ट नाम हे प्रभु आपण पान कर दियंतु जीवन जल जीवन रूप जल निर्जर ठारण पान कर दियंतु यीशु नाम निवेदन करे आमेन हे प्रभु प्रदान करंतु
Precious is that flow that makes me white as snow. No other fount I know, nothing but the blood of Jesus. Oh, what can wash away my sin? Nothing but the blood of Jesus. Oh, what can make me whole again? Nothing but the blood of Jesus.
Hey, Prabhu Jisu, Emananku Aragya Kari Diyantu. Hey, Prabhu Jisu, Ko Namatara, Yehaku Dana Karantu. Parameshwara, Mu Prarthana Kare Je, Apana Sabu Kichhi Jananti. চিন্তা করতু অন্য কোণী ধারণা আদৌ জাণে না তাহলে কিছু হলে জাণে না কেবল তাহলে অন্য কোণী বিষয় জাঁয়া অভ্যাস করে না শিশু রক্ত বিনু অন্য কিছু জাঁয় না আমরা পুনঃ গান করে থাও আসন্তু একক আরেকর সহিত আমরা করমর্দন করা আপনার মানে পরস্পরকু স্নেহ করতে কি এখানে এপরি কেই ব্যক্তি উপস্থিত আছেন কি যাঙ্কর অন্য বিরুদ্ধে কোনসি আক্রোশমূলক ভাবনা রয়েছে কি ଯଦି ସେପରି କିଛି ଥାଏ ତାହା ଯାଇ ଏହାକୁ ସମାଧାନ କରି ପକାନ୍ତୁ। ଆପଣମାନେ ସେପରି କରିବେ କି? ସେପରି ଅବସ୍ଥାରେ ଥାଏ ଆମମାନେ ଏଠାରୁ ଆଦୌ ଚାଲି ନ ଯାଉ, ବୁଝନ୍ତି ତ? କୌଣସି ବ୍ୟକ୍ତିଙ୍କ ସହିତ ଆପଣଙ୍କ ଯଦି ଅପଣ ହୋଇଥାଏ ତେବେ ଆପଣ ଫେରି ଯାଏ ଏହାକୁ ସୁଧାରି ପକାନ୍ତୁ। ଠିକ୍ ଏହି ସମୟ ସେପରି କରି ପକାନ୍ତୁ। ଠିକ୍ ଏହି ସମୟ ଆପଣଙ୍କ ସୁଯୋଗ ରହିଅଛି ସେଟାକୁ ଯାଇ ଏପରି କହିବା ପାଇଁ। ଭାଇ ଭଉଣୀ, ମୁଁ ଆପଣଙ୍କ ବିରୁଦ୍ଧରେ କିଛି ଅଭିଯୋଗ କରି କହିଥିଲି, ମୁଁ କିଛି ଅନ୍ୟ ବିଷୟ ଚିନ୍ତା କରିଥିଲି, ସେପରି କହିବା ନିମନ୍ତେ ମୁଁ ପ୍ରକୃତ ଇଚ୍ଛା କରିନଥିଲି, ମୋତେ କ୍ଷମା କରି ଦିଅନ୍ତୁ। ଦେଖନ୍ତୁ ଏହାକୁ କହିବା ନିମନ୍ତେ ତାହା ହିଁ ସେହି ଯୋଗ୍ୟ ପନ୍ଥା ଅଟେ। ଆସନ୍ତୁ ସେହି ଝଗଡ଼ାକୁ ଠିକ୍ ଏତେବେଳେ ପୁଣି ସଦାସର୍ବଦା ଆମମାନଙ୍କ ମଧ୍ୟରେ ଲାଭ କରିବା ରହିଥିବା, ବୁଝିଲେ ତ?
Is a flow that makes me white as snow. Oh, no other bound I know, nothing but the blood of Jesus.
ଅତି ଆଶ୍ଚର୍ଯ୍ୟଜନକ ନୁହନ୍ତି କି? ଅନ୍ୟ କୌଣସି ସ୍ରୋତ ନାହିଁ, ଅନ୍ୟ କୌଣସି ଆବର୍ଜନା ବସ୍ତୁ ଗୁଡିକ ସହିତ ଆମେ ଆପଣମାନଙ୍କୁ ସଂକ୍ରମିତ କରିବୁ ନାହିଁ। ଆମମାନେ ପୃଥକୀକୃତ ହୋଇସାରିଅଛୁ, ପଛରେ ଜଗତକୁ ପରିତ୍ୟାଗ କରିଅଛୁ, ମିଶ୍ରର ସମସ୍ତ ଦୁଷ୍କର୍ମ ଗୁଡାକୁ ଆମମାନେ ଆଉ କଦାପି ଆବଶ୍ୟକ କରୁନା, କିମ୍ବା ତାହାର ଭଗ୍ନ ଜଳାଧାର ଗୁଡିକୁ ଶୁଦ୍ଧ କରୁନାହୁଁ। ପ୍ରଭୁ ଯୀଶୁଙ୍କ ସହିତ ଆମମାନେ ଯାତ୍ରା ପଥରେ ଅଛୁ, ସେ ପ୍ରଭାବିତ ଶୈଳଙ୍କ ସହିତ ଯାତ୍ରା କରୁଅଛୁ। ଆମେନ୍। ଉର୍ଦ୍ଧରୁ ମାନ୍ନା ଭୋଜନ କରୁଅଛୁ, ପୁଣି ସ୍ୱର୍ଗତ ମାନଙ୍କ ଭୋଜନକୁ ଖାଉଛୁ, ପୁଣି ପାନ କରୁଅଛୁ, ପୁଣି ଶୈଳରୁ ପାନ କରୁଅଛୁ। ଆମେନ୍। ଆସନ୍ତୁ ଆପଣମାନଙ୍କର ମସ୍ତକ ଗୁଡିକୁ ଅପନାଉତ କରିବା। ଏହା ପ୍ରାର୍ଥନା କରୁଅଛି ଯେପରିକି ପରମେଶ୍ୱର ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ବହୁଳ ଆଶୀର୍ବାଦ କରନ୍ତୁ, ଯେପରିକି ତାଙ୍କର ଅନୁଗ୍ରହ ଓ କରୁଣା ଆସନ୍ତା ସପ୍ତାହର ଆପଣମାନଙ୍କ ସହିତ ରହିପାରେ। ପୁଣି ସେପରି କିଛି ଘଟଣା ଯଦି ଘଟିଯାଏ, ଅର୍ଥାତ୍ ଆପଣମାନଙ୍କ ମଧ୍ୟରୁ କେହି ଜଣେ ଯଦି ପର୍ଦ୍ଦାର ଅନ୍ତରାଳକୁ ଚାଲିଯାଇ ମୃତ୍ୟୁର ଶାନ୍ତ ନିଦ୍ରାରେ ଶୋଇପଡ଼ନ୍ତି, ତେବେ ମନେ ରଖନ୍ତୁ ଏହା କ୍ଷଣିକ ସମୟର ନିଦ୍ରା ଅଟେ, ପୁଣି ସାକ୍ଷାତକାର ପର୍ଯ୍ୟନ୍ତ ବିଶ୍ରାମର ବିଷୟ ଅଟେ। ଏହାକୁ ମନେ ରଖିଥାନ୍ତୁ। ପୁଣି ସେମାନେ ଯେଉଁମାନେ ଜୀବିତ ରହିବେ, ପୁଣି ଜୀବନଯାପନ କରୁଥିବେ, ସେମାନେ ସୁପ୍ତଗଣଙ୍କ ଅଗ୍ରଗାମୀ ନହିବେ, କାରଣ ପରମେଶ୍ୱର ତୁରି ଧ୍ୱନି ହେବ, ସେହି ଶେଷ ତୁରି ଶବ୍ଦ ହେବ, ଷଷ୍ଠ ତୁରିବାଦକ ଜଣକ ଏହି ମାତ୍ର ବଜାଇ ସାରିଛନ୍ତି। ପୁଣି ସେହି ଶେଷ ତୁରି ଶବ୍ଦଟି ଶେଷ ମୋହର ପରି ଅଟେ, ପ୍ରଭୁଙ୍କ ଆଗମନର ସମୟ ହେବ, ତାହା ବାଜି ଉଠିବ, ପୁଣି ଖ୍ରୀଷ୍ଟରେ ଥାଇ ମରିଥିବା ବ୍ୟକ୍ତିଗଣ ସର୍ବପ୍ରଥମେ ଉଠିବେ, ସେହି ଦିନ ପର୍ଯ୍ୟନ୍ତ କେବଳ ବିଶ୍ରାମ କରୁଅଛନ୍ତି। ପୁଣି ଆପଣମାନେ ଯଦି ଆଘାତ ପାଇଥାନ୍ତି ତେବେ ମନେ ରଖନ୍ତୁ ଯୀଶୁଙ୍କ ନାମ ସଙ୍ଗେ ଘେନନ୍ତୁ, ବିପଦର ଢାଲ କରି ପୁଣି ପରୀକ୍ଷା ଦେବେ ଘେରେ ତୁମ୍ଭକୁ, ପ୍ରାର୍ଥନା ତାଙ୍କର ନାମଟି ସୁମର। ଆଉ ପରୀକ୍ଷା ସମୟ ଯେବେ ତୁମ୍ଭକୁ ଘେରେ, ପ୍ରାର୍ଥନା ତାଙ୍କ ନାମଟି ସୁମର, ଶୈତାନ ଛାଡି ପଳାଇବ। କେବଳ ମନେ ରଖନ୍ତୁ ଆସନ୍ତା ରବିବାର ପ୍ରାତଃ କାଳରେ ଆମମାନେ ଆପଣମାନଙ୍କ ସହିତ ପୁନଃ ସାକ୍ଷାତ କରିବାକୁ ଆଶା କରୁଛୁ। ପୀଡ଼ିତମାନଙ୍କୁ ପୁଣି ସଂକଟାପନ୍ନ ମାନଙ୍କୁ ଭିତରକୁ ଆଣନ୍ତୁ। ମୁଁ ଆପଣମାନଙ୍କ ନିମନ୍ତେ ପ୍ରାର୍ଥନା କରିବି, ଆପଣମାନେ ମୋ ପାଇଁ ତେବେ ପ୍ରାର୍ଥନା କରନ୍ତୁ। ଆପଣମାନେ ଏହା କରିବେ କି? କୁହନ୍ତୁ ଆମେନ୍। ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବି, ଯେବେ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରିବେ।
Jesus bowing, falling prostrate at his feet, King of kings in heaven will crown him. Oh, when our journey is complete, precious name,
precious name.
Oh, my word. Joy.
ଆପଣ ମାନଙ୍କୁ ଛାଡି ଚାଲିଯିବାଟା ସବୁବେଳେ ଅତି ଦୁଃଖଦ ବିଷୟ ହୋଇଥାଏ। ଆପଣ ମାନେ ଯେ ଉତ୍ତେଜିତ ହୋଇଅଛନ୍ତି, ଯଦ୍ୟପି ମୁଁ ଏହା ଜାଣେ, ତଥାପି ଏ ପ୍ରସଙ୍ଗରେ ବିଶେଷ କିଛି ବିଷୟ ରହିଅଛି। କୌଣସି ଏକ ଗୀତର କେବଳ ଗୋଟିଏ ମାତ୍ର ପଙ୍କ୍ତିକୁ ପସନ୍ଦ ଆମେ ଗାନ କରିବା। ଆପଣମାନେ ଏହାକୁ ସେପରି କରିବେ କି? ଆପଣମାନେ ଏହାକୁ ସେପରି କରିବେ କି? ପୁଣି ସେହି ବନ୍ଧନଟି ହେଉ ଆଶିଷ ଯାହା ବାନ୍ଧି ରଖେ। ସେହି ପୁରାତନ ଗୀତକୁ କେତେ ଜଣ ଜାଣନ୍ତି? ବହୁ ବର୍ଷ ପୂର୍ବେ ଆମେ ଏହାକୁ ଗାନ କରୁଥିଲୁ। ପୁଣି ଆଜି ରାତିରେ ମୁଁ ଚିନ୍ତା କରୁଥିଲି, ଶତାଧିକ ହସ୍ତଗଳ ମଧ୍ୟରୁ କେବଳ ଦୁଇଟି ହସ୍ତ ଯାହା ଛଡ଼ାଯାଇଥିଲା। ସେତେବେଳେ ଉପାସନାର ଚତୁଃପାର୍ଶ୍ୱରେ ଆମେ ଗୀତ ଗାନ କରୁଥିଲୁ, ପୁଣି ଏକକୁ ଆରେକର ହସ୍ତକୁ ବାନ୍ଧି ରଖିଥିଲୁ। ହେଉ ଆଶିଷ ସେହି ବନ୍ଧନ ଯାହାକି ଆମମାନଙ୍କୁ ବାନ୍ଧିଥାଏ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମୁଁ କବରସ୍ଥାନରେ ସମାଧିସ୍ଥ କରିଥିଲି। ସେମାନେ ଅପେକ୍ଷା କରୁଅଛନ୍ତି ମୁଁ ସେମାନଙ୍କୁ ପୁନର୍ବାର ସାକ୍ଷାତ କରିବି। ମୁଁ ସେମାନଙ୍କୁ ଦେଖିଥାଏ ଦର୍ଶନରେ କେବଳ ଥରକର ପାଇଁ। ଯେତେବେଳେ ମୁଁ ପର୍ଦ୍ଦାର ଅନ୍ତରରୁ ଆଗକୁ ବଢେ, ସେତେବେଳେ ମୁଁ ସେମାନଙ୍କୁ ଦେଖିଥାଏ ସେମାନେ ସେଠାରେ ଅଛନ୍ତି। ଆମେ ଯେତେବେଳେ ଗୀତଟିକୁ ଗାନ କରୁ, ଆସନ୍ତୁ ମସ୍ତକ ଗୁଡାକୁ ଅବନତ କରିବା। ବର୍ତ୍ତମାନ ପାଖକୁ ଯାଆନ୍ତୁ, ପୁଣି କୌଣସି ଜଣଙ୍କ ହାତକୁ ଧରନ୍ତୁ। ଅଂଶଟି
But we shall still be joined in heart and
hope. ଆପଣମାନଙ୍କ ମସ୍ତକକୁ ଅବନତ କରି ରଖିଥିବା ସହିତ ମୁଁ ଏହି ଉପାସନାକୁ ପାଳକଙ୍କ ହସ୍ତରେ ବର୍ତ୍ତମାନ ସମର୍ପଣ କରେ। ସେ ପ୍ରାର୍ଥନା ଏହାକୁ ଶେଷ କରିବେ।